मध्य हरी सर्वत्र गीयते लोकं करोति वाचालं पंगुं लंघयति गिरिं जगद्रूपात्मनं वन्दे श्रीगुरो दिनतारिणि परमानन्दमानव आदि पवित्र बकुल अमावस्या तिथि पौष मास अमावस्या तिथि तेणु आज यही पवित्र तिथि आम श्रीमद भागवत सप्ताह संकल्प नहींचु विशेष भाव ଆମର ଶ୍ରୀ ରାଧା ମାଧବ ଏବଂ ପାର୍ଶ୍ୱ ଦେବତାଙ୍କ ପାଖରେ ଆମର କୃତଜ୍ଞତା ଆମର ପ୍ରଣାମ ନିବେଦନ କରୁଛୁ ଏବଂ ବିଶେଷ ଭାବରେ ମନ୍ଦିରର ଯେଉଁ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ଆମର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଆମର ସମସ୍ତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମନ୍ଦିରର ଭକ୍ତ ସଜ୍ଜନ ବୃନ୍ଦ ମାତୃବୃନ୍ଦଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରୁଛୁ ଯେହେତୁ ଆପଣମାନେ ଏହି ଭାଗବତ ସପ୍ତାହରେ ସାମିଲ ହେବା ପାଇଁ ସଂକଳ୍ପ ନେଇଛନ୍ତି ତେଣୁ ଆମେ ସଂକ୍ଷେପରେ କହିବା ଏ ଯେଉଁ ଭାଗବତ ସପ୍ତାହର ଆୟୋଜନର ଉଦ୍ଦେଶ୍ୟ ଯେ ଆମର ଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ଗତ 13 ବର୍ଷ ଧରି ଆମେ ଏହି ସବୁ ରବିବାର ଏ ଭାଗବତ କଥା କହୁଛୁ ଏବଂ ସେଠାରେ ଆମେ ଗୋଟିଏ ଭାଗବତ ଶ୍ଳୋକ ଆଲୋଚନା କରୁଛେ ଆପଣମାନଙ୍କର ଯେମିତି ପ୍ରତିଦିନ ଆପଣ ଭାଗବତ ଗୋଟିଏ ସପ୍ତାହ ପାଠ କରୁଛୁ ଗୋଟିଏ ଅଧ୍ୟାୟ ପାଠ କରୁଛନ୍ତି ଜଗନ୍ନାଥ ଦାସଙ୍କର ତେଣୁ ସେହିଭଳି ଭାବରେ ଆମେ ପ୍ରତି ରବିବାର ଏ ଗୋଟିଏ ଶ୍ଳୋକ ଆବୃତ୍ତି କରୁଛୁ କିନ୍ତୁ ଏହିଭଳି ଭାବରେ ଆମେ ଯଦି ଶ୍ଳୋକ କହିବା ତାହେଲେ ଅନ୍ତପକ୍ଷେ ଆମକୁ 100 ବର୍ଷରୁ ଉର୍ଦ୍ଧ ଆମକୁ ଲାଗିବ ଏ ଭାଗବତଙ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ତେଣୁକରି ଆମର ଭକ୍ତମାନଙ୍କର ଆଗ୍ରହ ଥିଲା ଯେ ଆମେ ଏଇ ଭାଗବତକୁ ସଂକ୍ଷେପରେ ବର୍ଣ୍ଣନା କରିବା ତେଣୁ ମୋର ମଧ୍ୟ ବହୁତ ଆଗ୍ରହ ଥିଲା ଏ ଭାଗବତ ସପ୍ତାହ କରିବା ପାଇଁ କିନ୍ତୁ ମୁଁ ବିଶେଷ ଭାବରେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ଗୋଟିଏ ସ୍ଥାନରେ ମୁଁ ଅଧିକ ସମୟ ରହିପାରିନି ବିଶେଷ ଭାବରେ ଭୁବନେଶ୍ୱରରେ ତେଣୁ ଏଇ ଗୋଟିଏ ଭାଗ୍ୟକ୍ରମେ ଏଇ 7 ଦିନ ମୋତେ ସୁଯୋଗ ମିଳିଛି ଭୁବନେଶ୍ୱରରେ ରହିବା ପାଇଁ ତେଣୁକରି ମୁଁ ଅନୁରୋଧ କରିଥିଲି ଏବଂ ଆମର ଭକ୍ତମାନେ ଏଇ ପାଇଁ ଏଇ ଭାଗବତ ସପ୍ତାହର ଆୟୋଜନ କରିଛନ୍ତି ତେଣୁ ଯଦିଓ ଆମର ଏଇ ଭାଗବତ କଥା କହିବାର କୌଣସି ଯୋଗ୍ୟତା ନାହିଁ କାରଣ ଆମେ ହେଉଛି ପରମହଂସ ଯେଉଁମାନେ ପରମହଂସ ସ୍ତରରେ ଅଛନ୍ତି ସେମାନେ ଏଇ ଭାଗବତଙ୍କୁ ଆସ୍ୱାଦନ କରିପାରିବେ ଯେଉଁମାନେ ନିବୃତ ଦର୍ଶେଇ ଯେଉଁମାନଙ୍କର କୃଷ୍ଣା ଆଡ଼ ନିବୃତ ହେଇଛି ସେମାନେ ଭଗବତ ଭାଗବତ କଥା ଗ୍ରହଣ କରିପାରିବେ ଆମର ସମସ୍ତ ତ୍ରୁଟି ସତ୍ତ୍ୱେ ସମସ୍ତ ଅସୁବିଧା ସତ୍ତ୍ୱେ ଶ୍ରୀ ରାଧା ମାଧବଙ୍କର ପାଠ ହେବାରୁ ଆଜି ଆମେ ଏହି ଭାଗବତଙ୍କ କଥା ବ୍ୟବସ୍ଥା ହେଇଛି ଆମର ତେଣୁ ଆମେ ବିଶେଷ ଭାବରେ ଆମର ଏଇ 2 ଘଣ୍ଟା ଭିତରେ ଆମର ଯେଉଁ ରହିଛି ଭାଗବତ ସପ୍ତାହ ଆଜି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଆରମ୍ଭ କରି ଆମେ ତୃତୀୟ ସ୍କନ୍ଧ 22 ଅଧ୍ୟାୟ ବା 21 ଅଧ୍ୟାୟ ପର୍ଯ୍ୟନ୍ତ ଆମେ ଆଲୋଚନା କରିବା ସଂକ୍ଷେପରେ ଆମେ ଆଲୋଚନା କରିବା କାରଣ ଏ ଭାଗବତମ୍ ଏଭଳି ଶାସ୍ତ୍ର ତଦ୍ର ସାମୃତ୍ୟ ନାନ୍ୟତ୍ରୀ ଆର ଯେଉଁମାନେ ରସାମୃତ ଆସ୍ୱାଦନ କରିଛନ୍ତି ସେମାନେ ସେଇଥିରେ ମଜିଯାଆନ୍ତି ତେଣୁ ଆମେ ଶ୍ରୀ ରାଧା ମାଧବଙ୍କ ପାଖରେ ପ୍ରାର୍ଥନା କରିବୁ ଯେ ଆମକୁ କୃପା କରନ୍ତୁ ଆମର ଶିକ୍ଷାଗୁରୁ ଏବଂ ଦୀକ୍ଷାଗୁରୁ ତଥା ଆମର ମନ୍ଦିରର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଭକ୍ତି ରାମ ସ୍ୱାମୀଙ୍କ ରୂପାଙ୍କର ଆଦମରେ ନିବେଦନ ଜ୍ଞାପନ କରି ଆଜି ଭାଗବତ କଥା କହିବା ପାଇଁ ଆମେ ପ୍ରୟାସ ହେଇଛୁ ବିଶେଷ ଭାବରେ ଆମର ପ୍ରଭୁ ମନ୍ଦିରର ପୂର୍ବତନ ଅଧ୍ୟକ୍ଷ ମୁଁ ଚିନ୍ତା କରିଥିଲି ଆମ କଥା ଆରମ୍ଭ ପୂର୍ବରୁ ସେ କିଛି କଥା କହିଥାନ୍ତେ କିନ୍ତୁ ଯାହା ହେଉଛି ଡେରିରେ ଆସିଛନ୍ତି ତେଣୁ ଆମେ କଥା ଆରମ୍ଭ କରିଦେଇଛେ ତେଣୁ ଏ ଯେଉଁ ଭାଗବତମ୍ ସିଏ ହେଉଛି ଭାଗବତଙ୍କର ମହାତ୍ମା କହିଲେ ଆମେ ଆଉ ସମୟ ହେବନି, ତେଣୁ ଏଇ ଭାଗବତ ମଝିରେ ମଝିରେ ଭାଗବତ ମହାତ୍ମା ଆସିବ, ଆମେ ସ୍ମରଣ କରିବା। ତେଣୁ କେତେ ଖାଲି ଏତିକି କହିବା ଯେ ଭାଗବତ ହେଉଛନ୍ତି ଯେଉଁ ଭଗବାନ ମାଧବଙ୍କୁ ଦର୍ଶନ କରୁଛନ୍ତି, ଭଗବାନ କୃଷ୍ଣ ଏବଂ ଏ ଭଗବାନ ଏବଂ ଭାଗବତ ଏଥିରେ କୌଣସି ତଫାତ ନାହିଁ। ପଦ୍ମପୁରାଣରେ ଏଇ ଭାଗବତଙ୍କର ମହାତ୍ମା ବର୍ଣ୍ଣନା କରାଯାଇଛି। ଭାଗବତଙ୍କର ଯେଉଁ ଦ୍ୱାଦଶ ସ୍କନ୍ଧ ଅଛନ୍ତି, ବାରଟି ସ୍କନ୍ଧ, ଇଏ ହେଉଛି ଭଗବାନଙ୍କର ଶ୍ରୀଅଙ୍ଗ। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଇଏ ହେଉଛି ଭଗବାନଙ୍କର ଦୁଇ ପାଦ ପଦ୍ମ। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଇଏ ହେଉଛି ଭଗବାନଙ୍କର ଦୁଇ ଜଘନ ପ୍ରଦେଶ ବା ଜଙ୍ଘ। ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କର ନାଭି। ଷଷ୍ଠ ସ୍କନ୍ଧ ଏବଂ ସପ୍ତମ ସ୍କନ୍ଧ, ଷଷ୍ଠ ସ୍କନ୍ଧ ହେଉଛି ଭଗବାନଙ୍କର ବକ୍ଷ ପ୍ରଦେଶ। ସପ୍ତମ ସ୍କନ୍ଧ ଏବଂ ଅଷ୍ଟମ ସ୍କନ୍ଧ ଭଗବାନଙ୍କର ଦୁଇ ଭୁଜ ବା ଦୁଇ ବାହୁ। ନବମ ସ୍କନ୍ଧ ହେଉଛି ଭଗବାନଙ୍କର ଗ୍ରୀବା। ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ପଦ୍ମ ମୁଖ ଏବଂ ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ ଏବଂ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକରେ ଥିବା ଚିରିଟି ବା ମୁକୁଟ। ତେଣୁ ଭଗବାନ ଏବଂ ଭାଗବତ ଭିତରେ କୌଣସି ତଫାତ ନାହିଁ। ଆମେ ମଝିରେ ମଝିରେ ଭାଗବତ ମହାତ୍ମ୍ୟ ଆମେ ଶ୍ରବଣ କରିବା। ତେଣୁ ଏଇ ଭାଗବତ କିଭଳି ଆବିର୍ଭାବ ହେଉଛନ୍ତି, ଯେଉଁଭଳି ଭାବରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି, ସେଇଭଳି ଭାବରେ ଏଇ ଭାଗବତ ବର୍ତ୍ତମାନ ଉଦିତ ହେଇଛନ୍ତି, ଅଧୁନା ଅଭିତ ବୋଲି କୁହାଯାଇଛି। ତେଣୁ ଏଇ ଭାଗବତ ଯେଉଁ ଉଦୟ ହେଇଛନ୍ତି, କିଭଳି ଉଦୟ ହେଲେ ନା, ଏଇ ସମସ୍ତ ଶାସ୍ତ୍ରର ଯେ ରଚନା କଲେ ସମସ୍ତ ବୈଦିକ ଶାସ୍ତ୍ର ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର, ସେ ସମସ୍ତ ବୈଦିକ ଗ୍ରନ୍ଥକୁ ରଚନା କଲେ। ରଚନା କଲେ କଲେ ଠିକ ହେବ ନାହିଁ, ସେ ସଂକଳନ କଲେ, କାରଣ ଏଇ ଶ୍ରୁତି ବା ବେଦ ଏ ସବୁବେଳେ ପାଇଁ ରହିଛନ୍ତି, ଭଗବାନଙ୍କ ବିଶ୍ୱାସରୁ ଯାହା ଦେଇଛନ୍ତି। ସତ୍ୟ ପ୍ରତ୍ୟୟ ଏବଂ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରକଟ ଥିଲା ଯେ କେବଳ ଶୁଣିକିରି ମନେ ରଖୁଥିଲେ, ତେଣୁ ତାର ନାମ ହେଇଛି ସ୍ମୃତି। କିନ୍ତୁ କଳି ଯୁଗରେ ଯେହେତୁ ଆମର ସ୍ମୃତି ଶକ୍ତି କମିଯିବ, ସେଥିପାଇଁ ଭଗବାନ ବ୍ୟାସଙ୍କର ଉପରେ ଆସି ତାକୁ ଲିପିବଦ୍ଧ କଲେ। ତେଣୁ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ଯେତେବେଳେ ସେ ଶାନ୍ତି ପାଇପାରିଲେ ନାହିଁ, ସେତେବେଳେ ତାଙ୍କର ଗୁରୁଦେବ ନାରଦ ମୁନି ତାଙ୍କୁ କହିଛନ୍ତି ଭାଗବତ ରଚନା କରିବା ପାଇଁ। ଆମେ ମଝିରେ ମଝିରେ ଆଲୋଚନା କରିବା, କାହିଁକି ଆମର ଖୁବ କମ୍ ସମୟ ରହିଛି। ତେଣୁ ଭାଗବତ ଯେତେବେଳେ ରଚନା କଲେ, ସେଇ ରଚନାରେ ସବୁ ଗ୍ରନ୍ଥର ଆରମ୍ଭରେ ମଙ୍ଗଳାଚରଣ ରହିଛି। ତେଣୁ ଏଥିରେ ମଧ୍ୟ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ବ୍ୟାସଦେବ। ଏ ମଙ୍ଗଳାଚରଣ ହେଉଛି ତ୍ରିବିଧ ପ୍ରକାର, ସେ ମଙ୍ଗଳାଚରଣ ହେଲେ ତ୍ରିବିଧ ପ୍ରକାର, ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ ନମସ୍କାର, ଏ ତିନୋଟି କଥା ରହିଛି ମଙ୍ଗଳାଚରଣରେ। ତେଣୁ ଯେଉଁ ପ୍ରଥମ ତିନୋଟି ଶ୍ଳୋକ, ଏ ତିନୋଟି ଶ୍ଳୋକ ହେଉଛି ମଙ୍ଗଳାଚରଣ। ଆମେ ଟିକେ ଏ ବିଷୟରେ କହିବା, କାହିଁକି ଇଏ ହେଉଛି ମୂଳ କଥା। ତେଣୁ ପ୍ରଥମେ ଯେଉଁ ରଚନା କଲେ, ଇଏ ହେଉଛି ଭାଗବତ ହେଉଛି ବେଦାନ୍ତ ସୂତ୍ରର ଭାଷ୍ୟ, ଭାଷ୍ୟ ଏବଂ ବ୍ରହ୍ମସୂତ୍ରାଣ। ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ତାପରେ ଶ୍ଳୋକ ହେଉଛି ଜନ୍ମାଦି ଅଶ୍ୟ ଦତ୍ତର। ତେଣୁ ସେଇ ଜନ୍ମାଦି ଅଶ୍ୟ ଦତ୍ତ ଶ୍ଳୋକରୁ ଏହି ଭାଗବତ ଆରମ୍ଭ ହୋଇଛନ୍ତି। ଜନ୍ମାଦି ଅଶ୍ୟ ଦତ୍ତ ଅନୁରା ଇତର ସାତିଶ ଅଧିକ ସରା ତେନି ବ୍ରହ୍ମ ଉଦା ଯାହାବି କବୈ ମୁହ୍ୟନ୍ତି ଯତ୍ ସୁଦେହ ତେଜ ବାହାରେ ମୃଦାନ ଯଥା ବିନିମୟ ଯତ୍ର କୃଷକ ମୂଷା ଧାମ୍ନା ସ୍ୱୀନ ସଦା ନିରସ୍ତ ପୁଅତମ ସତ୍ୟମ ପରମ ଧିମହି। ଇଏ ହେଉଛି ନମସ୍କାର କରା ହେଉଛି, ଧିମହି କହିଲେ ବହୁ ବଚନରେ ବର୍ଣ୍ଣନା କରାଯାଇଛି। ପରମ୍ପରାରେ ବ୍ୟାସ ପରମ୍ପରାରେ ଯେଉଁମାନେ ଆସୁଛନ୍ତି ସମସ୍ତଙ୍କୁ ନେଇ ବ୍ୟାସରେ ଧ୍ୟାନ କରୁଛନ୍ତି ଭଗବାନଙ୍କର। ସେଇ ଜନ୍ମାଦେଶର ଦ୍ରୋହ ଯେଉଁ ରହିଛି, ଯାହା କିଛି ଆମେ ଦେଖୁଛେ ଜନ୍ମଠାରୁ ଆରମ୍ଭ କରି ଅନ୍ତିମ ମୃତ୍ୟୁ ସମୟ ପର୍ଯ୍ୟନ୍ତ ସବୁକିଛି ଯାହାଙ୍କ ଠାରୁ ଆସୁଛି, ସେ ହେଉଛନ୍ତି ଭଗବାନ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ବ୍ରହ୍ମ କିଏ ନା ଜନ୍ମାଦି ଅଶ୍ୟ ଦତ୍ତ, ସବୁକିଛି ଯାହାଙ୍କ ଠାରୁ ଆସୁଛି। ଇତର ସାର୍ଥ ଅଭିଜ୍ଞ ସେଇ ଭଗବାନ ଯେ ଅନ୍ୟ ଇତର ସାର୍ଥ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସବୁକିଛି ଜାଣନ୍ତି ଏବଂ ସେ ହେଉଛନ୍ତି ସ୍ୱରାଟ, ସେ ହେଉଛନ୍ତି ପୂର୍ଣ୍ଣ ସ୍ୱାଧୀନ ବ୍ୟକ୍ତି। ତେଣେ ବ୍ରହ୍ମ ହୃଦୟ କବଳେ, ବ୍ରହ୍ମାଙ୍କ ହୃଦୟରେ ସେ ଜ୍ଞାନ ପ୍ରଦାନ କରିଥିଲେ, ସେଥିପାଇଁ ବ୍ରହ୍ମା ହେଉଛନ୍ତି ଆଦି କବି। ଏବଂ ତାଙ୍କର ଏଭଳି ଲୀଳା ଯେ ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି। ଏବଂ ଏଇ ଭୌତିକ ଜଗତ ଆମେ ଯାହା ଦେଖୁଛେ, ଇଏ ହେଉଛି ତେଜ ବାୟୁ ମୃଦାନ ଯଥା ବିନିମୟ, ଅଗ୍ନି ଜଳ ଏବଂ ମାଟି ଏଇ ତିନୋଟିର ପରିବର୍ତ୍ତନ ହେଉଛି ଏସବୁ ଯାହା ଦେଖୁଛେ ଭୌତିକ ଜଗତରେ। ଏବଂ ଯତ୍ର ବିଷୟ ମୃଷା, ଏଇ ଯୋଉ ତ୍ରିଲୋକ ରହିଛି ଇଏ ଅମୃଷା ବା ମିଥ୍ୟା ନୁହଁ, ଇଏ ହେଉଛି ସତ୍ୟ। ଧାମନା ସ୍ତ୍ରୀର ସଦା ମହତ୍ଵ କରୁଛନ୍ ସମସ୍ତ କିଛି ଯୋଉ ରହିଛି ଭୌତିକ ଜଗତରେ ଯାହା ସବୁ କିଛି ରହିଛି ଏସବୁ ଏସବୁ ତାହାର ସବୁ ତ୍ରିଗୁଣ ଦ୍ୱାରା ସମସ୍ତେ ପ୍ରଭାବିତ ହୁଅନ୍ତି, କିନ୍ତୁ ସେ ଭଗବାନ ନିରସ୍ତ କୁହକମ୍, ସେ ଭଗବାନ ମାୟା ଦ୍ୱାରା ମୋହିତ ହୁଅନ୍ତି ନାହିଁ। ତେଣୁ ସେହି ସତ୍ୟମ ପରମ, ସେ ହେଉଛି ପରମ ସତ୍ୟ, ତାଙ୍କୁ ଆମେ ଧ୍ୟାନ କରୁଛେ। ଇଏ ହେଉଛି ଭଗବାନଙ୍କୁ ନମସ୍କାର କରାଯାଉଛି। ତେଣୁ ପରବର୍ତ୍ତୀ ଶ୍ଳୋକରେ ଧର୍ମ ପ୍ରଜିତ ବେଦବକ୍ର ପରମ ନିର୍ମତ ଶରଣ ସତା ବେଦ୍ୟମ ବାସ୍ତବତ ବସ୍ତୁ ଶ୍ରୀବଦମ ତାପତ୍ରୋନ୍ମୂଳନମ ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରମେଶ୍ୱର ସଦ୍ୟ ହୃଦୟ ବୃଦ୍ଧ ତତ୍ର ପୃଥିବୀ ସୁଶ୍ରୁଷୁଭି ତତ୍କ୍ଷଣା। ଇଏ ହେଉଛି ବସ୍ତୁ ନିର୍ଦ୍ଦେଶ, ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସେଇଠି ଭାଗବତ ଆରମ୍ଭ ହେଇଛନ୍ତି ଧର୍ମ ପ୍ରଜିତ କୈତବନ୍ତ୍ର। ସମସ୍ତ କୈତବ୍ୟମାନଙ୍କୁ ବାଦ ଦିଆଯାଇଛି। ସାଧାରଣତଃ ଲୋକମାନେ ଧର୍ମ କହିଲେ ଧର୍ମ ଅର୍ଥ କାମ ମୋକ୍ଷ ଏତିକି ବୁଝନ୍ତି, ତେଣୁ ଏହି ମୋକ୍ଷ ପର୍ଯ୍ୟନ୍ତକୁ ନିରସ୍ତ କରାଯାଇଛି, ଧର୍ମ ପ୍ରଜିତ କୈତବ କୈତବ ଧର୍ମ ସବୁ ବାଦ ଦିଆଯାଇଛି। ଏବଂ ଅତ୍ର ଶବ୍ଦ ତିନିଥର କୁହାଯାଇଛି, କାରଣ ଅନ୍ୟ କୌଣସି ଗ୍ରନ୍ଥରେ ଏସବୁ ପାଇବା ନାହିଁ। କୈତବ ଧର୍ମ ବାଦ ଦିଆଯାଇଛି, ଅନ୍ୟ ଯେତେ ଗ୍ରନ୍ଥ ଅଛି ସବୁଥିରେ କୈତବ ଧର୍ମ ରହିଛି। ଏବଂ ପରମ ନିର୍ମତ ଶରଣ କଥା, ଯେଉଁମାନେ ନିର୍ମତର ଯେଉଁମାନେ ବିଶ୍ଵାସନ ବ୍ୟକ୍ତି ସେ ହେଉଛନ୍ତି, ସେମାନେ ଏଇ ଆସ୍ୱାଦନ କରିପାରିବେ ପରମ ନିର୍ମଳ ଶରଣ ସତା, ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ପାଇଁ ଏଇ ଭାଗବତ ଗ୍ରନ୍ଥ ରଚନା କରାଯାଇଛି। ଏବଂ ବେଦ୍ୟମ ବାସ୍ତବତ ବସ୍ତୁ, ଏଠାରେ ବାସ୍ତବ ବସ୍ତୁ ବର୍ଣ୍ଣନା କରାଯାଇଛି। ଏବଂ ଶିବଗମ ତାପତ୍ର ମିଳନ, ଇଏ ହେଉଛି ମଙ୍ଗଳମୟ, ମଙ୍ଗଳ ପ୍ରଦାନ କରିବ। ଏବଂ ଆମେ ଯେଉଁ ତ୍ରିତାପରେ ବ୍ୟକ୍ତିଭୂତ ହେଉଛେ, ଏହି ତ୍ରିତାପରୁ ଆମକୁ ମୁକ୍ତ କରିବ, ତାପତ୍ର ମଙ୍ଗଳନ। ଶ୍ରୀମଦ୍ ଭାଗବତ ମହାମୁନି କୃତେ, ମହାମୁନି କହିଲେ ଭଗବାନ ନାରାୟଣ, ନାରାୟଣ ନାରାୟଣ ଋଷି ରଚନା କରିଛନ୍ତି ଭାଗବତଙ୍କୁ ବା କଥା କହିଛନ୍ତି ଭାଗବତଂ। ତେଣୁ କିମ୍ବା ପରମେଶ୍ୱର, ଆଉ ଅନ୍ୟ ଈଶ୍ୱର ଆମର କିଏ ଆରାଧ୍ୟ ନୁହନ୍ତି, ଶ୍ରୀମଦ୍ ଭାଗବତ ହେଉଛନ୍ତି ଶ୍ରେଷ୍ଠ ଈଶ୍ୱର, ଶ୍ରେଷ୍ଠ ଭଗବାନ। ସଦ୍ୟ ହୃଦୟ ବୈଧ ତତ୍ର, ଏଇ ଯୋଉ ଭାଗବତଙ୍କୁ ଅଧ୍ୟୟନ କଲେ ବା ଶ୍ରବଣ କଲେ ସଦ୍ୟ ସାଙ୍ଗେ ସାଙ୍ଗେ ଭଗବାନ ହୃଦୟରେ ଅବରୁଦ୍ଧ ହେଇଯିବେ, ଅବରୁଦ୍ଧ ତତ୍ର। ଅତ୍ର ଶବ୍ଦଟି କହିବାର କାରଣ ହେଉଛି ଅନ୍ୟ କୌଣସି ଗ୍ରନ୍ଥ ପାଠ କଲେ ଭଗବାନ ହୃଦୟରେ ଅବରୁଦ୍ଧ ହେବେ ନାହିଁ। ତେଣୁ ପୃଥିବୀ ସୁଶ୍ରୁଷୁଭି ତତ୍କ୍ଷଣା, ଯେଉଁମାନେ ପୃଥିବୀ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଶ୍ରବଣ କଲେ ବା ସେବନ କଲେ ସୁଶ୍ରୁଷୁଭି ଭଗବାନ ତତ୍କ୍ଷଣା, ସଦ୍ୟ ସାଙ୍ଗେ ସାଙ୍ଗେ ଭଗବାନ ତାଙ୍କ ହୃଦୟ ଭିତରେ ବନ୍ଦୀ ହେଇକି ରହିଯିବେ। ତେଣୁ ଏଥିରେ ବସ୍ତୁ ନିର୍ଦ୍ଦେଶ କରାଯାଇଛି। ଏବଂ ପରବର୍ତ୍ତୀ ମଙ୍ଗଳାଚରଣ ହେଉଛି ନିଗମ କଳ୍ପତରୋ ଭାରିତମ ଫଳମ ସୁଖମୁଖାତ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ରସମାଳୟମ ମୁହୁରୁ ରସିକା ଭାଗବତା। ଇଏ ହେଉଛି ସମସ୍ତ ନିଗମ କଳ୍ପତରୋ, ସମସ୍ତ ବୈଦିକ ଗ୍ରନ୍ଥ ନିଗମ ଶାସ୍ତ୍ର ଯେଉଁ ରହିଛନ୍ତି ସେ ଗୋଟିଏ କଳ୍ପତରୁ ସହିତ ତୁଳନା କରାଯାଇ କଲେ ଇଏ ଶ୍ରୀମଦ ଭାଗବତ ହେଉଛନ୍ତି ତାର ସୁପକ୍ୱ ମିଷ୍ଟ ଫଳ। ଗରିବ ଫଳ ପାଚିଗଲେ ଯେମିତି ଫଳଟି ପଡ଼ିଯାଏ ସେଭଳି ପଡ଼ିଯାଉନି, ଏ ଗଣିତ ବା ଗୁରୁ ଶିଷ୍ୟ ପରମ୍ପରାରେ ଏଇ ଫଳ ଆମ ପାଖରେ ଆସି ପହଞ୍ଚୁଛି। ସୁଖମୁଖା ଯଦି ଫଳଟି ପାଚିଗଲା ବା ମିଠା ଫଳକୁ ଯଦି ଶୁଆ ଥଣ୍ଟ ମାରିଦେବ ତାହେଲେ ତାର ମିଷ୍ଟତା ଆହୁରି ବଢ଼ିଯାଏ। ତେଣୁ ସେଇଭଳି ଭାବରେ ସୁଖଙ୍କ ମୁଖରୁ ଏଇ ଆମେ ଭାଗବତ ଶ୍ରବଣ କରୁଛେ, ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ଇଏ ହେଉଛି ଅମୃତ। ଏବଂ ପିବତ ଭାଗବତଙ୍କ ସମାଳୟ ଏଇ ଅମୃତ ଏଇ ରସର ଆଳୟ ରହିଛି, ଏଟାକୁ ଆପଣମାନେ ପାନ କରନ୍ତୁ, ଏ ଆଶୀର୍ବାଦ ଦେଉଛନ୍ତି ଆସରେ। ପିବତ ଭାଗବତଙ୍କ ସମାଳୟ ମୁହୁରୁ ରସିତ ଭାଗବତ ଏଇ ଭୂମି ଏଇ ଭୂଲୋକରେ ହିଁ ବା ଏଇ ପୃଥିବୀ ପୃଷ୍ଠରେ ଏଇ ଭାଗବତ ଉପଲବ୍ଧ ହେଉଛନ୍ତି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଯେ ସ୍ୱର୍ଗେ ସତ୍ୟେ ଚ କୈଳାସେ ବୈକୁଣ୍ଠେ ନାସ୍ତ୍ୟହଂ ରସ ଅତ୍ର ପିବନ୍ତୁ ମତ ସଦ୍ଭାବ୍ୟା ମାମା ମଞ୍ଚନ୍ତୁ କରିଛି। ଏଇ ଶ୍ରୀମଦ୍ ଭାଗବତମ୍ ଏଇ ପୃଥିବୀ ପୃଷ୍ଠରେ ଉପଲବ୍ଧ, ତେଣୁ ଯେଉଁମାନେ ଭୂମି ଯେଉଁମାନେ ଭାବୁକ ସେମାନେ ଏଇଟାକୁ ସବୁବେଳେ ପାଳନ କରନ୍ତୁ, ଏ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ତେଣୁ ଏଇଭଳି ଭାବରେ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କହି କଥା ପ୍ରସଙ୍ଗ ଆସୁଛି। ବ୍ୟାସରେ ଯୋଉ ରଚନା କରୁଛନ୍ତି ଏଥିରେ ଶ୍ରବଣକାରୀ ଋଷି ମହିଷାରଣ୍ୟରେ କଳିଯୁଗର ପ୍ରାରମ୍ଭରେ 1000 ବର୍ଷ ଧରି ଲୋକମାନଙ୍କର ମଙ୍ଗଳ ପାଇଁ ଯଜ୍ଞ ଆରମ୍ଭ କରିଥିଲେ, କିନ୍ତୁ ସେ ଯଜ୍ଞରେ ବିଶେଷ କିଛି ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ। ସେହି ସମୟରେ ସୁତ ଗୋସ୍ୱାମୀ ଆସି ସେଠାରେ ପହଞ୍ଚିଲେ, ତେଣୁ ଶ୍ରବଣକାରୀ ଋଷି ତାଙ୍କୁ ବ୍ୟାସାସନରେ ଉପବେଶନ କରାଇ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ତାଙ୍କୁ ସେବା କରି ତାଙ୍କୁ ପ୍ରଣାମ କରି ତାର ବିଧି କଣିପାଶ୍ନ ସେବା ଆମେ ଯୋଉ ଜ୍ଞାନ ପ୍ରାପ୍ତ ହେବା, ତେଣୁ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା। ତେଣୁ ଶ୍ରବଣକାରୀ ଋଷି ସୁତ ଗୋସ୍ୱାମୀଙ୍କୁ ପ୍ରଣିପାତ କରି ତାଙ୍କୁ 6ଟି ପ୍ରଶ୍ନ ପଚାରିଛନ୍ତି, ଯୋଉ ପ୍ରଶ୍ନର ଉତ୍ତରରେ ଆପଣ ଏଇ ଭାଗବତମର 18,000 ଶ୍ଳୋକ ପ୍ରାପ୍ତ ହେଉଛନ୍ତି। ତେଣୁ ସେ 6ଟି ଶ୍ଳୋକ କଣ ନା ଆମର କଣ ଶ୍ରେୟ, ଏବଂ ଦ୍ୱିତୀୟ ଶ୍ଳୋକ ହେଉଛି ଦ୍ୱିତୀୟ ପ୍ରଶ୍ନ ହେଉଛି ଯେ ସମସ୍ତ ଶାସ୍ତ୍ରର ସାର ଆମକୁ କୁହନ୍ତୁ, ଯାହାଦ୍ୱାରା କି ଆତ୍ମାର ପ୍ରସିଦ୍ଧି କି ବା ଆତ୍ମା ସନ୍ତୋଷ ଲାଭ କରିପାରିବ। ତୃତୀୟ ପ୍ରଶ୍ନ ହେଉଛି ଯେ ଭଗବାନ ଦେବକୀ ଏବଂ ବସୁଦେବଙ୍କର ପୁତ୍ର ହିସାବରେ ଆସି କଣ ପାଇଁ ଆସିଥିଲେ, ଏବଂ ଚତୁର୍ଥ ପ୍ରଶ୍ନ ହେଉଛି ତାଙ୍କର କଣ ସବୁ କର୍ମ କରିଥିଲେ, କଣ ସବୁ କର୍ମ ଉଦାର କର୍ମ ସବୁ କଣ ତାଙ୍କର ରହିଛି। ପଞ୍ଚମ ପ୍ରଶ୍ନ ହେଉଛି ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରନ୍ତୁ, ଏବଂ ଷଷ୍ଠ ପ୍ରଶ୍ନ ହେଉଛି ଭଗବାନ ଯେତେବେଳେ ଚାଲିଯାଉଛନ୍ତି ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ସହିତ ତାହେଲେ ଧର୍ମ କାହାର ଶରଣରେ ଅଛନ୍ତି, ଏଇ 6ଟି ପ୍ରଶ୍ନ ପଚାରିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଦ୍ୱିତୀୟ ଅଧ୍ୟାୟରେ ସେ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଗୁରୁଦେବ ଏବଂ ଭଗବାନଙ୍କୁ ପ୍ରଣାମ ଜଣାଇ ନାରାୟଣ ନମସ୍କୃତ୍ୟ ଧରମ ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସଙ୍କ ତଥୋ ଜୟ ମୁଦି ରହେ ତାଙ୍କର ପ୍ରଶ୍ନର ପ୍ରଶଂସା କରି ସେ ଉତ୍ତର ଦେବା ପାଇଁ ଆରମ୍ଭ କରିଛନ୍ତି। ଯେଶ୍ୱର ଧର୍ମ ଯତ ଭକ୍ତିର ଦୁଃଖ ଯେ ଆହିପିକି ପ୍ରତିହଦା ଯେ ଆତ୍ମା ସୁଖସିଦ୍ଧି, ଏ ଦ୍ୱିତୀୟ ପ୍ରଶ୍ନର ଉତ୍ତର ପ୍ରଥମେ କହିଛନ୍ତି ଯେ ସିଏ ହେଉଛି ଶ୍ରେଷ୍ଠ ଧର୍ମ, ସର୍ବୈ ପୁରୁଷାଙ୍କର ଧର୍ମ। ଶ୍ରେଷ୍ଠ ଧର୍ମ କଣ, ଯତ ଭକ୍ତିର ଦକ୍ଷ ଯେ ଅଦକ୍ଷତ ଯିଏକି ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ଭଗବାନ, ତାଙ୍କୁ ଯଦି ଆମେ ଭକ୍ତି କରିପାରିବା ଏବଂ ସେହି ଭକ୍ତି କରିବା ପାଇଁ ଯେ ସର୍ବୈ ପୁରୁଷାଙ୍କର ଧର୍ମ ଯତ ଭକ୍ତିର ଦକ୍ଷ ଯେ ଅହିତିକି ଅପ୍ରତୀୟତା, ଏହି ଭକ୍ତିର କୌଣସି ହେତୁ ନାହିଁ ଏବଂ ଏହି ଭକ୍ତି କୌଣସି ସମୟରେ ବାଧାପ୍ରାପ୍ତ ହୋଇପାରିବ ନାହିଁ, ଏବଂ ଏହା ଦ୍ୱାରା ଆତ୍ମାର ସନ୍ତୋଷ ବିଧାନ ହୋଇପାରିବ, ଯେ ଆତ୍ମା ସୁପ୍ରସିଦ୍ଧି। ତେଣୁ ସେ କହିଲେ ଯେ ତସ୍ମାତ୍ ଏକେନ ମନସା ଭଗବାନ ସତ୍ୟତାଙ୍କ ପ୍ରତି ଶ୍ରୋତବ୍ୟ କୃତିତବ୍ୟ ସ୍ମୃତିବ୍ୟତାଭୟ ଧ୍ୟେୟ ପୂଜ୍ୟ ନିତ୍ୟତା, ଏସବୁ ଗୁରୁତ୍ୱ କୁହାଯାଇଛି। ତେଣୁ ଯୋଉ ଆମେ କେମିତି ଅଭୟ ପ୍ରାପ୍ତ ହେଇପାରିବା, ଆମେ ଜୀବନର ଲକ୍ଷ୍ୟ କେମିତି ପ୍ରାପ୍ତ ହେଇପାରିବା ନା ଏକ ମନରେ ତସ୍ମାଦ ଏକେନ ମନସା ଭଗବାନ ଯେ କି ସତ୍ୟତାଙ୍କ ପ୍ରତି ଯେ ଭକ୍ତମାନଙ୍କର ଲକ୍ଷ୍ୟ ତାଙ୍କ ପ୍ରତି ତାଙ୍କ କଥା ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କୁ ଧ୍ୟାନ କରିବା କଥା ଏବଂ ତାଙ୍କୁ ପୂଜା କରିବା କଥା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। 22 ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ସେ କହୁଛନ୍ତି ଯେ ଅନେକ ଅବତାର ଅଛନ୍ତି, କିନ୍ତୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କୃଷ୍ଣକୁ 20ତମ ଅବତାର ରୂପରେ ସୁଧ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ତେଣୁ ସେ ତାକୁ ଆଉ ଥରେ ତାକୁ କ୍ଲାରିଫିକେସନ ଦେଇଛନ୍ତି ଯେ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ସେଥିପାଇଁ ଆମର ଯେଉଁ ରହିଛି ସଂଘ ରହିଛି, ସେ ସଂଘର ନାମ ହେଇଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ତେଣୁ ଏଇ ନାମ ଭଗବାନଙ୍କ ନାମ ଅନୁସାରେ ଆମର ସଂଘର ନାମ ହେଇଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ତେଣୁ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି କିଭଳି ଏଇସବୁ ସମସ୍ତ ଶାସ୍ତ୍ର ରଚନା କଲେ ବ୍ୟାସଦେବ, ସମସ୍ତ ଶାସ୍ତ୍ର ରଚନା କରି ସେ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। ତେଣୁ ସେ ଚିନ୍ତା କରୁଛନ୍ତି କିମ୍ବା ଭାଗବତ ଧର୍ମ ନ ପ୍ରାୟଣ ନିରୂପିତା ପ୍ରିୟା ନା ପରମହଂସାନା ତୈବ ଅଚ୍ୟୁତ ପ୍ରିୟା। ସେ ଚିନ୍ତା କରୁଛନ୍ତି ମୁଁ ଯେଉଁ ସମସ୍ତ ଶାସ୍ତ୍ର ରଚନା କଲି, ସମସ୍ତ ବେଦ ଇତିହାସ ପୁରାଣ ଇତ୍ୟାଦି ସମସ୍ତ ରଚନା କଲି, କିନ୍ତୁ ଭଗବାନ ଭାଗବତ ଧର୍ମ ମୁଁ ନିରୂପଣ କରିପାରିଲି ନାହିଁ କି, ଯେଉଁଥିପାଇଁ ମୁଁ ଶାନ୍ତି ପ୍ରାପ୍ତ ହେଇପାରୁନାହିଁ। ତେଣୁ ପଞ୍ଚମ ଅଧ୍ୟାୟରେ ତାଙ୍କର ଗୁରୁ ନାରଦ ମୁନି ଆସି ତାଙ୍କୁ ସେ କଥା କହିଛନ୍ତି, ପ୍ରକୃତରେ ଯଥା ଧର୍ମ ଦୟାଥା ମୁନି ବଜ୍ଞାନ କୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ। ତମେ ଯେଉଁଭଳି ଭାବରେ ବେଦ ଉପନିଷଦ ପୁରାଣ ଇତ୍ୟାଦି ବର୍ଣ୍ଣନା କଲ, ଯେଉଁଥିରେ ଧର୍ମ ଅର୍ଥ କାମ ମୁଖ୍ୟ ବିସ୍ତାର ଭାବେ ବର୍ଣ୍ଣନା କରିଛ, କିନ୍ତୁ ସେହିଭଳି ଭାବରେ ଭଗବାନ ବାସୁଦେବଙ୍କର ମହିମା ବର୍ଣ୍ଣନା କରି ନାମା। ତେଣୁ ତମେ ଯେଉଁ ବେଦ ଇତ୍ୟାଦି ରଚନା କରିଛ, ଇଏ ହେଉଛି ଯୁଗୁପ୍ସିତ ଯୁଗୁପ୍ସିତ ଧର୍ମକୃତି ଅନୁଶାସକ ସ୍ୱଭାବ ମହାନ ବ୍ୟତିକ୍ରମ ଯଦ୍ରାକ୍ଷକ ଧର୍ମ ଇତିରସ୍ଥିତ ନ ମନ୍ୟତେ ତସ୍ୟ ନିବାରଣ ଜନା। ବେଦରେ ମାଂସ ଭକ୍ଷଣ ରହିଛି, ସ୍ତ୍ରୀ ସଙ୍ଗ ରହିଛି, ଆମିଷ ବା ଯୋଉ ମଦ୍ୟପାନ ବ୍ୟବସ୍ଥା ରହିଛି, ଏସବୁ ଦେଖିକିରି ଲୋକମାନେ କହୁଛନ୍ତି ବେଦରେ ଏସବୁ ରହିଛି, ତେଣୁ ଆମେ ଆମିଷ ଭକ୍ଷଣ କରିବୁ, ଆମେ ସ୍ତ୍ରୀ ସଙ୍ଗ କରିବୁ, ଆମେ ମଦ୍ୟପାନ କରିବୁ, ଏସବୁ ଲୋକମାନେ ଜାଣିପାରୁନାହାନ୍ତି। ଏ ଯୋଉ କରାଯାଇଛି ତାର ଉଦ୍ଦେଶ୍ୟ ହେଉଛି ପ୍ରବୃତ୍ତି ଏସା ଭୂତାନା ନିବୃତ୍ତି ସ୍ତୁ ମହାଫଳା। ଏ ଯୋଉ ପ୍ରବୃତ୍ତି ମାର୍ଗରୁ କେମିତି ନିବୃତ୍ତି ମାର୍ଗକୁ ଆସିବ ଜଣେ ଆସିପାରିବ, ସେଥିପାଇଁ ବ୍ୟାସଦେବ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ହଠାତ୍ ଜଣେ ପ୍ରବୃତ୍ତିରୁ ନିବୃତ୍ତି ମାର୍ଗକୁ ଆସିପାରିବ ନାହିଁ, ସେଥିପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଲୋକମାନେ ଏଇଟା ବୁଝିବେ ନାହିଁ। ବେଦରେ ରହିଛି ମାଂସ ଭକ୍ଷଣ ମାନେ ଚାଲ ଆମେ ସବୁଦିନ ମାଂସ ଭକ୍ଷଣ କରିବା, ଯଦି ବେଦରେ ରହିଛି କେବଳ ଅମାବାସ୍ୟା ତିଥିରେ ରାତି ଅଧରେ ଗୋଟେ ଦେବୀଙ୍କ ପାଖରେ ଗୋଟେ ବଳି ଜୀବକୁ ବଳି ପକେଇ ସେ ମାଂସ ତମେ ଖାଇପାରିବ, କିନ୍ତୁ ଯେହେତୁ ରହିଛି ମାଂସ ଖାଇବ ତାହେଲେ ସବୁଦିନ ଆମେ ଖାଇବା, ତେଣୁ ଏଇଟା ହେଉଛି ଯୁଗୁପ୍ସିତ ନିନ୍ଦନୀୟ କାର୍ଯ୍ୟ କରିଦେଲ, ନାରଦମାନେ କହୁଛନ୍ତି ବ୍ୟାସଦେବଙ୍କୁ। ତେଣୁ ଅନ୍ତିମରେ ନାରଦମାନେ ତାଙ୍କୁ କହୁଛନ୍ତି ଏ ଶ୍ଳୋକ ପଞ୍ଚମ ଅଧ୍ୟାୟରେ ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସୁଧ ଗୋସ୍ୱାମୀ ଏହି ଶ୍ଳୋକକୁ ପୁଣି ଆଉ କେତୋଟି ଶ୍ଳୋକକୁ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଆଉ ଥରେ ସ୍ମରଣ କରିବେ। ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ସବୁ ଅଛନ୍ତି, କିନ୍ତୁ ଆମର ସୀମିତ ସମୟ ଭିତରେ ଆମେ ଏସବୁ ଆଲୋଚନା କରିପାରିବା ନାହିଁ। ତେଣୁ ଅନ୍ତିମରେ ଯେତେବେଳେ ନାରଦମାନେ ଚାଲିଯାଇଛନ୍ତି, ନାରଦମାନେ ତାଙ୍କର ନିଜର କଥା ବର୍ଣ୍ଣନା କରିଛନ୍ତି, ପୂର୍ବ ଜନ୍ମରେ ଦାସପୁତ୍ର ଥିଲେ ଏବଂ ଦାସପୁତ୍ର ଥିବା ସମୟରେ ଚତୁର୍ମାସରେ ଯୋଉ ବିଭିନ୍ନ ବେଦାନ୍ତମାନେ ଆସିଥିଲେ ସେମାନଙ୍କୁ ସେବା କରି ସେମାନଙ୍କୁ ସନ୍ତୁଷ୍ଟ କରି ସେ ବେଦାନ୍ତମାନେ ତାଙ୍କୁ ଗୋଟେ ମନ୍ତ୍ର ପ୍ରଦାନ କରିଥିଲେ, ଯେଉଁ ମନ୍ତ୍ର ସେ ପାଠ କରି ଭଗବାନ ଦର୍ଶନ କରିଥିଲେ। ତେଣୁ ଏଇଭଳି ଭାବରେ ପୂର୍ବଜନ୍ମ କଥା କହି ନାରଦମାନେ ଯଦି ଚାଲିଯାଇଛନ୍ତି, ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ବ୍ୟାସଦେବ ଧ୍ୟାନରେ ଭଗବାନଙ୍କୁ ସ୍ମରଣ କରୁଛନ୍ତି। ଭକ୍ତି ଯୋଗରେ ମନସି ସମ୍ୟକ ପ୍ରଣୀତ ମଳେ ଅବସତ ପୁରୁଷଂ ପୂର୍ଣ୍ଣ ମାୟାଶ୍ରୟ ଜୟା ସମ୍ମିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁଜନାର୍ଥମ ତତ୍କୃତମ ଚାଲି କରିଦେବେ। ବ୍ୟାସଦେବ ଭକ୍ତି ଯୋଗରେ ଯେତେବେଳେ ଭଗବାନଙ୍କୁ ଧ୍ୟାନ କଲେ, ଯେତେବେଳେ ସେ ଭଗବାନ ଦର୍ଶନ କଲେ, କିଭଳି ଦର୍ଶନ କଲେ ନା ମାୟାଶ୍ରୟ ମାୟାଦେବୀ ଯିଏକି ତାଙ୍କର ସତ୍ୟରଜ ତ୍ରିଗୁଣ ଦ୍ୱାରା ସତ୍ୟରଜତମ ତ୍ରିଗୁଣ ଦ୍ୱାରା ସମସ୍ତଙ୍କୁ ବନ୍ଧନ କରି ରଖିଛନ୍ତି, ସେ ମାୟାଦେବୀଙ୍କୁ ଦର୍ଶନ କଲେ ଭଗବାନ ପଶ୍ଚାତ ପଦରେ ପଶ୍ଚାତ ଦେଶରେ। ତେଣୁ ସେ ମାୟା ସମସ୍ତଙ୍କୁ ଆମକୁ ମୋହିତ କରି ରଖୁଛି। ଜୟା ସମସ୍ତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍, ଏହି ତ୍ରିଗୁଣ ମାୟା ଦ୍ୱାରା ସମସ୍ତେ ମୋହିତ ହେଇକି ରହିଛନ୍ତି। କିନ୍ତୁ ଇଏ ସେଥିପାଇଁ ଇଏ ହେଉଛି ଅନର୍ଥ, ଏହି ଅନର୍ଥ ଇଏ ହେଉଛି ଭବରୋଗ। ଏ ଭବରୋଗ ଦୂର କରିବା ପାଇଁ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଭବ ରୋଗରେ ପୀଡିତ ହେଇଛନ୍ତି। ଆମ ଶରୀର ରୋଗ ହେଇଗଲେ ଆମ ଡାକ୍ତରଙ୍କୁ ଯାଉଛେ, ଔଷଧ ଖାଇଲେ ମଧ୍ୟ କେତେ ରୋଗ ଭଲ ହେଉଛି, କେତେ ରୋଗ ଅଛନ୍ତି ଭଲ ହେଉନାହିଁ। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଭବରୋଗ ଭୋଗ କରୁଛନ୍ତି, ଏବଂ ଭବରୋଗର ଔଷଧ ପାଇଁ ଆମେ ଜଣେ ସାଧୁ ବୈଦ୍ୟଙ୍କ ପାଖକୁ ଯିବା। ତେଣୁ ସେ ସାଧୁ ବୈଦ୍ୟ ହେଉଛନ୍ତି ବ୍ୟାସଦେବ, ଯିଏକି ଏହି ଔଷଧ ଏହି ଭାଗବତ ଦ୍ୱାରା ଦେଇଛନ୍ତି। ଯଶ୍ୟାମ ବୈଶ୍ୱର ମହାରାୟଣ ଏହି ଭାଗବତ କେବଳ ଶୁଣିବା ମାତ୍ରକେ ତାଙ୍କୁ ଭଗବାନ ପ୍ରତି ଭକ୍ତି ଉତ୍ପାଦନ କରିବ, ଭକ୍ତି ଉତ୍ପାଦିତ ପୁରୁଷ ଏବଂ ଗୌଣ ଫଳ ସ୍ୱରୂପ ଶୋକ ମୋହ ଭୟ ପାହା, ଆମର ଯେଉଁ ଶୋକ ମୋହ ଭୟ ରହିଛି ସେସବୁ ଦୂର କରିଦେବ। ଏ ଭାଗବତ ମହାତ୍ମାରେ ଆସୁଛନ୍ତି। ତେଣୁ ଏଇ ଯେଉଁ ସପ୍ତମ ଅଧ୍ୟାୟରେ ଏଇ ଯେଉଁ ବର୍ଣ୍ଣନା କରାଗଲା, ତେଣୁ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଇଗଲା, ସେତେବେଳେ କୌରବ ପକ୍ଷରେ କୃତବର୍ମା, କୃପାଚାର୍ଯ୍ୟ ଏବଂ ଅଶ୍ୱତ୍ଥମା ସେମାନେ ଦୁର୍ଯ୍ୟୋଧନକୁ ସନ୍ତୁଷ୍ଟ କରିବା ପାଇଁ ପାଣ୍ଡବ ଶିବିରରେ ପଶି ଭଗବାନ ପାଣ୍ଡବମାନଙ୍କୁ ନେଇଯାଇଛନ୍ତି ଅନ୍ୟତ୍ର। ତେଣୁ ସେ ପାଣ୍ଡବ ଶିବିରରେ ପଶି ପାଣ୍ଡବମାନଙ୍କର ଯେଉଁ ପାଞ୍ଚ ପୁତ୍ର ଥିଲେ ତାଙ୍କୁ ହତ୍ୟା କରି ଅଶ୍ୱତ୍ଥମା ଆଣିକି ପ୍ରଦାନ କରିଛନ୍ତି ଦୁର୍ଯ୍ୟୋଧନକୁ। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଶୁଣିଲେ ଯେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି, ସେତେବେଳେ ସେ ବହୁତ ଆନନ୍ଦିତ ହେଲେ, ହର୍ଷିତ ହେଲେ। କିନ୍ତୁ ଯେତେବେଳେ କଣ ଜାଣିଲେ ଯେ ଏମାନେ ପାଣ୍ଡବ ପାଞ୍ଚ ନୁହଁ, ଏମାନେ ହେଉଛନ୍ତି ତାଙ୍କ ପାଞ୍ଚ ପୁଅ, ତେଣୁ ସେ ବହୁତ ମନ ଦୁଃଖ କଲେ। ତେଣୁ ତାଙ୍କର ଅଭିଶାପ ଯେଉଁ ଥିଲା, ଏକ ସମୟରେ ହର୍ଷ ଏବଂ ଦୁଃଖ ଉପସ୍ଥିତ ହେଲେ ତୁମେ ମୃତ୍ୟୁବରଣ କରିବ, ସେତେବେଳେ ସେ ମୃତ୍ୟୁବରଣ କଲେ। ତେଣୁ ଅଶ୍ୱତ୍ଥମା ସେ ପଳେଇ ଆସିଛନ୍ତି। ତା ପରଦିନ ଯେତେବେଳେ ପାଣ୍ଡବମାନେ ପହଞ୍ଚନ୍ତି ପାଣ୍ଡବମାନଙ୍କ ଶିବିରରେ, ସେତେବେଳେ ଦ୍ରୌପଦୀ ବହୁତ ରୋଦନ କରୁଛନ୍ତି। ତେଣୁ ଅର୍ଜୁନ ଯେତେବେଳେ ଜାଣିଲେ ତାଙ୍କ ପାଞ୍ଚ ପୁତ୍ର ମୃତ୍ୟୁବରଣ ତାଙ୍କୁ ହତ୍ୟା କରାଯାଇଛି, ତେଣୁ ସେ ଜାଣିଲେ ଏଇ ଅଶ୍ୱତ୍ଥମା ଏସବୁ କାର୍ଯ୍ୟ କରିଛି। ତେଣୁ ଭଗବାନଙ୍କୁ ସାରଥି ନେଇ ସେ ରଥରେ ଯାଇ ତାକୁ, ଯଦିଓ ସେ ନିଜକୁ ରକ୍ଷା କରିବା ପାଇଁ ବ୍ରହ୍ମାସ୍ତ୍ର ଛାଡ଼ିଥିଲେ, ଅର୍ଜୁନ ସେ ବ୍ରହ୍ମାସ୍ତ୍ରକୁ ସମ୍ବରଣ କରି ତାଙ୍କୁ ବାନ୍ଧିକି ନେଇ ଆସିଛନ୍ତି ପାଣ୍ଡବ ଶିବିରକୁ। ତେଣୁ ସେଇଠି ଦ୍ରୌପଦୀଙ୍କର ମହାନତା ପ୍ରଦର୍ଶନ କରାଯାଇଛି। ଦ୍ରୌପଦୀଙ୍କର ଯଦିଓ ପାଞ୍ଚ ପୁତ୍ର ମୃତ୍ୟୁବରଣ କଲେ, ହତ୍ୟା ହେଇଛନ୍ତି, ଯିଏ ହତ୍ୟାଟା ସିଏ ମଧ୍ୟ ସେଠି ଉପସ୍ଥିତ ଅଛନ୍ତି, ତଥାପି ସେ ତାଙ୍କ ପ୍ରତି କଣ ତାଙ୍କ ପ୍ରତି ପ୍ରତିଶୋଧ ନେବା ପାଇଁ ଚାହୁଁନାହାନ୍ତି। କହୁଛନ୍ତି ମୁଖ୍ୟତା ମୁଖ୍ୟତା ଏସବୁ ବ୍ରାହ୍ମଣ ନିତରାମ ଗୁରୁ, ଇଏ ହେଉଛନ୍ତି ବ୍ରାହ୍ମଣ, ଇଏ ହେଉଛନ୍ତି ଆମର ଗୁରୁ, ତାଙ୍କୁ ଖୋଲି ଦିଅନ୍ତୁ, ବାନ୍ଧିକି ଆଣିଥିଲେ ଅର୍ଜୁନ। ତେଣୁ ସେଇଠି ସେ ଯୋଉ କହିଛନ୍ତି ବିଭିନ୍ନ ପ୍ରକାର ନିର୍ବିକମ ସମ ମହତ, ବହୁତ ପ୍ରକାର ଧର୍ମ କଥା କହିଛନ୍ତି, ଯାହାକୁ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ୟାସରେ ବର୍ଣ୍ଣନା କରିଛନ୍ତି, ଯେ ସେ ଧର୍ମମ ନ୍ୟାୟମ ସକରୁଣମ ନିର୍ବିକମ ସମ ମହତ, ଏଇ ଯେଉଁ ଛଅଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ଯେଉଁ କଥାକୁ ରାଧା ଧର୍ମସୁଖର ଜ୍ଞାନ ମହାରାଜ ଯୁଧିଷ୍ଠିର ମହାରାଜ ତାକୁ ସମ୍ମତି ପ୍ରକାଶ କରିଛନ୍ତି ବା ଅନୁମୋଦନ କରିଛନ୍ତି। କିନ୍ତୁ ତଥାପି ଭୀମ ବହୁତ କ୍ରୋଧ ପ୍ରକାଶ କରିଛନ୍ତି। ତେଣୁ ଭଗବାନ କହିଛନ୍ତି ଯେ ତମେ ତମର ଯେଉଁ ପ୍ରତିଶ୍ରୁତି ଦେଇଥିଲ ଦ୍ରୌପଦୀଙ୍କୁ, ଯେ ତମର ପୁତ୍ରମାନଙ୍କର ଯେ ହତ୍ୟା ତାକୁ ତମେ ଆଣିବ, ତମେ ବଧ କରିବ, ତେଣୁ ତମ ପ୍ରତିଶ୍ରୁତିକୁ ରକ୍ଷା କର ଏବଂ ମୋର କଥାକୁ ମଧ୍ୟ ରକ୍ଷା କର, ଭୀମଙ୍କର କଥାକୁ ମଧ୍ୟ ରକ୍ଷା କର। ତେଣୁ ଅର୍ଜୁନ ଭଗବାନ କଥା ଜାଣିପାରି, ମନୋଭାବ ଜାଣିପାରି, ସେ ଅଶ୍ୱତ୍ଥାମାଙ୍କର ଯେଉଁ ମଥାରେ ଯେଉଁ ମଣି ଥିଲା, ସେ ମଣିକୁ ତାଙ୍କ ରସ୍ତ ଦ୍ୱାରା କାଟିକି ନେଇଯାଇଛନ୍ତି ଏବଂ ଅଶ୍ୱତ୍ଥାମାଙ୍କୁ ବିଦା କରିଦେଇଛନ୍ତି। ତେଣୁ ଯେତେବେଳେ ଏସବୁ ହେଇଯାଇଛି, ଭଗବାନ ବହୁତ ମାସ ଧରିକି ପାଖାପାଖି ପାଞ୍ଚ ମାସ ଧରି ରହିଯାଇଛନ୍ତି ହସ୍ତିନାପୁରରେ। ତେଣୁ ସେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିବେ। ସେହି ସମୟରେ ଯେତେବେଳେ ରଥରେ ବସି ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯାଉଛନ୍ତି, ସେହି ସମୟରେ ଅର୍ଜୁନଙ୍କର ପୁତ୍ରବଧୁ ଅଭିମନ୍ୟୁଙ୍କର ପତ୍ନୀ ଉତ୍ତରା ସେ ଧାଇଁ ନେଇ ଆସୁଛନ୍ତି। ପାହି ପାହି ମହାଯୋଗିନ ଦେବ ଦେବ ଜଗତପତି ନାନ୍ୟଙ୍କ ଦଭୟଙ୍କ ସେ ଯତ୍ର ମୃତ୍ୟୁ ପରସ୍ପରମ।
ତାଙ୍କର ଗର୍ଭରେ ଯୋଉ ଉପରା କରିଛନ୍ତି ତାକୁ ମାରିବା ପାଇଁ ଅଶ୍ୱତ୍ଥାମା ପୁଣି ଗୋଟେ ବ୍ରହ୍ମାସ୍ତ୍ର ଛାଡ଼ିଛନ୍ତି। ପାଣ୍ଡବ ପାଞ୍ଚ ଜଣଙ୍କୁ ମାରିବେ ଏବଂ ଅଶ୍ୱତ୍ଥାମା ମଧ୍ୟ ହତ୍ୟା କରିବେ। ତାଙ୍କର ତ ନାମ ହେଉଥିଲା ଉତ୍ତରାଙ୍କର ଗର୍ଭ ହତ୍ୟା କରିବା ପାଇଁ ସେ ଛାଡ଼ିଛନ୍ତି ଛଅଟି ବାଣ। ତେଣୁ ଭଗବାନ ତାଙ୍କର ଯେଉଁମାନେ ଭଗବାନଙ୍କର ଅତ୍ୟନ୍ତ ଭକ୍ତ ସେ ଭଗବାନ ତାକୁ ରକ୍ଷା କରନ୍ତି। ତେଣୁ ତାଙ୍କର ପାଣ୍ଡବମାନଙ୍କୁ ରକ୍ଷା କରିଛନ୍ତି ଏବଂ ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରି ତାଙ୍କର ପୁତ୍ରକୁ ରକ୍ଷା କରିଛନ୍ତି, ଯିଏକି ପରେ କଣ ପରୀକ୍ଷିତ ନାମରେ ନାମିତ ହେବେ। ତେଣୁ ପରେ ଯେତେବେଳେ ଚାଲିଯାଉ ଯିବା ପାଇଁ ଯାଉଛନ୍ତି ସେହି ସମୟରେ କୁନ୍ତୀ ଦେବୀ ତାଙ୍କୁ ସ୍ତୁତି କରିଛନ୍ତି, ଛବିଶଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ତେଣୁ ସେ କହୁଛନ୍ତି କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମଃ ନମଃ। ହେ କୃଷ୍ଣ, ତମେ ସମସ୍ତଙ୍କୁ ଆକର୍ଷଣ କର, ସେଥିପାଇଁ ତମ ନାମ ହେଉଛି କୃଷ୍ଣ। ତେଣୁ ହଉଛ ବସୁଦେବଙ୍କର ପୁତ୍ର ବସୁଦେବକୁ, ସେଥିପାଇଁ ସେ ଅତି ଭାଗ୍ୟବାନ ବସୁଦେବ। ବସୁଦେବଙ୍କ ଠାରୁ ଅତ୍ୟନ୍ତ ଭାଗ୍ୟବାନ ହେଉଛନ୍ତି, ଆହୁରି ଅଧିକ ଭାଗ୍ୟବାନ ହେଉଛନ୍ତି ତାଙ୍କର ପତ୍ନୀ ଦେବକୀ, କାରଣ ସେ ତାଙ୍କର ଗର୍ଭରେ ଭଗବାନଙ୍କୁ ଧାରଣ କରିଛନ୍ତି, ଆଠ ମାସ ପରେ ଧାରଣ କରିଛନ୍ତି। ଭଗବାନ ମାଙ୍କ ଗର୍ଭରେ ଆଠ ମାସ ଧରି ରହିଥିଲେ ଏବଂ ତାଙ୍କ ଠାରୁ ଅଧିକ ଭାଗ୍ୟବାନ ହେଉଛନ୍ତି ନନ୍ଦ କୁମାରା ଯଶୋଦା ଏବଂ ନନ୍ଦ, ଏ ମଧ୍ୟ ଆହୁରି ଅଧିକ ଭାଗ୍ୟବାନ, କାରଣ ଭଗବାନଙ୍କର ବୃନ୍ଦାବନରେ ଏଗାର ବର୍ଷ କାଳରେ ଲୀଳା କରିଛନ୍ତି, ଯେଉଁ ଲୀଳାକୁ ନନ୍ଦ ଯଶୋଦା ଏବଂ ରୋହିଣୀ ମାତା ମଧ୍ୟ ଦର୍ଶନ କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ସ୍ତୁତି କରି ତାଙ୍କୁ କହିଛନ୍ତି ରହିଯିବା ପାଇଁ ଏବଂ ଯୁଧିଷ୍ଠିର ମହାରାଜ ମଧ୍ୟ ତାଙ୍କୁ ଅନୁରୋଧ କଲେ ପୁଣି କିଛି ଦିନ ରହିବା ପାଇଁ, ତେଣୁ ସେ ରହିଯାଇଛନ୍ତି। ତେଣୁ ଯଦିଓ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କର ମୋହ ହୋଇଯାଇଛି ଏବଂ ଅର୍ଜୁନ କହୁଛନ୍ତି ଯୁଦ୍ଧ କରିବେ ନାହିଁ ବୋଲି, ତେଣୁ ଭଗବାନ ତାଙ୍କୁ ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଅନ୍ତିମରେ ଅର୍ଜୁନ କହିଛନ୍ତି ଯେ ନଷ୍ଟ ମୋହ ସ୍ମୃତି ଲବ୍ଧ ସାଧା ଜ୍ଞାନ, ମୋର ବର୍ତ୍ତମାନ ମୋହ ନଷ୍ଟ ହୋଇଯାଇଛି କାରଣ ଆପଣ କୃପାରୁ ମୁଁ ମୋର ସ୍ମୃତି ଫେରିପାଇଛି। କିନ୍ତୁ ଯୁଧିଷ୍ଠିର ମହାରାଜଙ୍କର ତାଙ୍କର ଶୋକ ଦୂର ହେଉନାହିଁ, କାହିଁକି ସେ ନିଜକୁ ଅପରାଧୀ ବୋଲି ଭାବୁଛନ୍ତି, କାରଣ ସେ ତାଙ୍କର ପାଇଁ ହିଁ ଏତେ ଅଠର ଅକ୍ଷମୀ ସୈନ୍ୟ ମୃତ୍ୟୁବରଣ କଲେ ମହାଭାରତ ଯୁଦ୍ଧରେ, ସବୁ ପତ୍ନୀମାନେ ତାଙ୍କର ବିଧବା ହୋଇଗଲେ, ପୁତ୍ରମାନେ ତାଙ୍କର ଅନାଥ ହୋଇଗଲେ, ଏଇସବୁର ଦାୟୀ ସେମାନେ ଦାୟୀ ନିଜକୁ ଭାବୁଛନ୍ତି ଯୁଧିଷ୍ଠିର ମହାରାଜ। ତେଣୁ ଭଗବାନ ଯେତେ ଉପଦେଶ ଦେଲେ ମଧ୍ୟ, ଅନ୍ୟ ଧୋମ ଆଦି ଋଷିମାନେ ଯେତେ ଉପଦେଶ ଦେଲେ ମଧ୍ୟ ତାଙ୍କର ଶୋକ ଦୂର ହେଉନାହିଁ। ତେଣୁ ତା ପରଦିନ ସକାଳେ ସେମାନେ ସମସ୍ତେ ଯାଇଛନ୍ତି ଭୀଷ୍ମଦେବଙ୍କ ପାଖକୁ। ଭୀଷ୍ମଦେବ ସରସ୍ୱତୀରେ ରହିଛନ୍ତି, ଚାଳିଶ ଦିନରୁ ଉର୍ଦ୍ଧ ହେଇଗଲାଣି ସରସ୍ୱତୀରେ ରହିଛନ୍ତି। ତେଣୁ ଭୀଷ୍ମଦେବଙ୍କ ପାଖରେ ଯାଇ ପହଞ୍ଚନ୍ତି ପାଣ୍ଡବମାନେ, ଭୀଷ୍ମଦେବଙ୍କ ସମସ୍ତଙ୍କୁ ସମ୍ମାନ କରିଛନ୍ତି। ମୁନି ଋଷିମାନେ ମଧ୍ୟ ଖବର ପାଇଗଲେ ଯେ ଭଗବାନ ଯାଉଛନ୍ତି, ଯୁଧିଷ୍ଠିର ମହାରାଜ ଯାଉଛନ୍ତି ଭୀଷ୍ମଦେବଙ୍କ ପାଖକୁ। ଭୀଷ୍ମଦେବ ହେଲେ ଜଣେ ମହାଜନ, ଆମେ ତାଙ୍କ ବିଷୟରେ ଶ୍ରବଣ କରିବା ଷଷ୍ଠ ସ୍କନ୍ଧରେ ମହାଜନ କିପରି ସିଏ ଜଣେ। ତେଣୁ ସମସ୍ତ ମୁନିଋଷିମାନେ ଆସି ସେଠି ପହଞ୍ଚନ୍ତି, ଭୀଷ୍ମଦେବ ପାଇଁ ସମସ୍ତଙ୍କୁ ସମ୍ମାନ କରିଛନ୍ତି, ସ୍ଥାନ କାଳ ପତ୍ର ଅନୁସାରେ ସେମାନଙ୍କୁ ସମସ୍ତଙ୍କୁ ସମ୍ମାନ କରି ପାଣ୍ଡବମାନଙ୍କୁ ଦେଖି ହଠାତ୍ ତାଙ୍କର ମୁଖରୁ ଉଚ୍ଚାର ହେଉଛି ଅହୋ କଷ୍ଟମ୍ ଅହୋ ନ୍ୟାୟମ୍ ଯଦ୍ୱିୟମ୍ ଧର୍ମନନ୍ଦନା, ଜୀବିତ ନାମ କୃଷ୍ଟ ବିପ୍ର ଧର୍ମାଶ୍ରୟ ଯତ୍ର ଧର୍ମସୂତ ରାଜା ଗୋପାଣୀ ଗଦାଧର କୃଷ୍ଣ ଶ୍ରୀ ଗାଣ୍ଡିବ କୃଷ୍ଣ ତଥ ବିପଦ, ତମ ପ୍ରତି ବହୁତ ଅନ୍ୟାୟ ହେଇଛି, ବହୁତ କଷ୍ଟ ହେଇଛି, ତମେ ଧର୍ମରାଜ ସୁତ ଯୋଉଠି ଗାଣ୍ଡିବ ଯୋଉ ଗଦାପାଣୀ ଗୋପଧର ରହିଛନ୍ତି, ଗାଣ୍ଡିବଧାରୀ ଅର୍ଜୁନ ରହିଛନ୍ତି ଏବଂ ସ୍ୱୟଂ ଭଗବାନ କୃଷ୍ଣ ରହିଛନ୍ତି, ବିପ୍ର ଧର୍ମ ଅଚ୍ୟୁତଙ୍କର ତମେ ଆଶ୍ରୟ ନେଇଛ, ତଥାପି ତମେ ଏତେ ବିପଦଗ୍ରସ୍ତ ହେଉଛ। ତେଣୁ ସମସ୍ତ ମୁନିଋଷିମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କାରଣ କଣ, ଜଣେ ଦୁଃଖ କାହିଁକି ପାଉଛି, ଜଣେ ପାପ କାର୍ଯ୍ୟ କରୁଥିବାରୁ ସେ ଦୁଃଖ ପାଉଛି, ଇଏ ଧର୍ମରାଜ ଇଏ ପୁଣ୍ୟ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ପୁଣି କାହିଁକି ଦୁଃଖ ପାଉଛନ୍ତି। ତେଣୁ ତାର ଉତ୍ତର ଭୀଷ୍ମଦେବ ନିଜେ କହୁଛନ୍ତି ଯେ ନହିଁ ଅଶ୍ୟ କରିଛି ରାଜନ ଉମାମ ବେଦ ବିଧିଷ୍ଠିତମ ଯୁକ୍ତା ବୁଝନ୍ତି କବୟୋଗୀ, ଭଗବାନଙ୍କ ଯୋଉ ଲୀଳା ତାକୁ କେହି ବୁଝିପାରିବେ ନାହିଁ, ଏ ଭଗବାନଙ୍କ ଇଚ୍ଛାରେ ଏସବୁ ହେଉଛି। ତେଣୁ ଭୀଷ୍ମଦେବ ତାପରେ ଯୋଉ ଚାହୁଁଛନ୍ତି ଯେ ଭଗବାନ ଆସି ତାଙ୍କ ପାଖରେ ସମୁଚ ଉପସ୍ଥିତ ହେଉଛନ୍ତି, ତାଙ୍କୁ ଧ୍ୟାନ କରି ସେ ଶରୀର ତ୍ୟାଗ କରିବେ, ତେଣୁ ଯୁଧିଷ୍ଠିର ମହାରାଜ ତାଙ୍କ ସହ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ଭୀଷ୍ମଦେବ ତାର ସହ ଉତ୍ତର ଦେଇଛନ୍ତି, ସଂକ୍ଷେପରେ କୋଉଟା ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। କଣ କଣ ନା ଦାନ ଧର୍ମାନ ରାଜଧର୍ମାନ ମୁଖ୍ୟ ଧର୍ମାନ ବିଭାଗ ସହ ସ୍ତ୍ରୀ ଧର୍ମାନ ଭଗବତ ଧର୍ମାନ ସମାସ ବ୍ୟାସ ଜଗତ। ଦାନ ଧର୍ମ ରାଜଧର୍ମ ମୁଖ୍ୟ ଧର୍ମ ସ୍ତ୍ରୀ ଧର୍ମ ଭଗବତ ଧର୍ମ ଏସବୁ ଗୋଟା ସଂକ୍ଷେପରେ ଗୋଟା ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଅନ୍ତିମରେ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଆପଣ କିଛି ସମୟ ଏଠାରେ ଉପସ୍ଥିତ ହୁଅନ୍ତୁ, ମୋର ଶରୀର ତ୍ୟାଗ କରିବା ପୂର୍ବରୁ ମୁଁ ଆପଣଙ୍କୁ ସ୍ତୁତି କରିବି, ଶରୀର ତ୍ୟାଗ କରିବି। ତେଣୁ 11 ଶ୍ଳୋକରେ ଭଗବାନ ସେ ସ୍ତୁତି କରିଛନ୍ତି। ଗୋଟିଏ ସ୍ତୁତି ଆମେ ପାଠ କରିବା ଯେ ସ୍ୱନିଗମ ପହାୟ ଆମ ପ୍ରତିଜ୍ଞା ରିହିତମ ଅଧିକର୍ତ୍ତୁ ଅବପୃତ ରଥସ୍ତୁ ଦ୍ରୁତ ରଥ ଚରଣ ଅଭ୍ୟାସ ଚଳନ୍ତୁ ହନ୍ତୁମିବ ହରିବ କତୁତ୍ତରୀୟ। ଯଦିଓ ଭଗବାନ ସେଠି ଉପସ୍ଥିତ ଅଛନ୍ତି, ଯୁଦ୍ଧ କ୍ଷେତ୍ରର ଆଉ ପରିସ୍ଥିତି ନାହିଁ, କିନ୍ତୁ ତଥାପି ଭୀଷ୍ମଦେବଙ୍କର ଉପାସ୍ୟ ହେଉଛନ୍ତି। ସେହି ଯୁଦ୍ଧ କ୍ଷେତ୍ରରେ ଭଗବାନ ଯେଉଁଭଳି ଭାବରେ ଲୀଳା କରିଥିଲେ, ସ୍ୱନିଗମ ଭଗବାନ ପ୍ରତିଜ୍ଞା କଲେ ଯେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତ ଭୀଷ୍ମଦେବ ପ୍ରତିଜ୍ଞା କଲେ ଯେ ମୁଁ ନିଶ୍ଚିନ୍ତ ଭାବରେ ଭଗବାନଙ୍କ ଅସ୍ତ୍ର ଧାରଣ କରିବି, ନହେଲେ ଅର୍ଜୁନଙ୍କୁ ବଧ କରିବି। ତେଣୁ ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରି ନିଜର ଭକ୍ତର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ରୀତମ ଅଧିକ କରୁଥୁ ତାଙ୍କ ଭକ୍ତର ପ୍ରତିଜ୍ଞାକୁ ଅଧିକ କରିବା ପାଇଁ ଭଗବାନ ନିଜ ପ୍ରତିଜ୍ଞାକୁ ଭଙ୍ଗ କରିଦେଇଛନ୍ତି। ତେଣୁ ସେ ରଥରୁ ସେ ଡେଇଁ ପଡ଼ିଛନ୍ତି, ଅବକୃତ ରଥ ଖୁବ୍ ବେଗରେ ଦେଇପାରି ଧାଇଁ ଯାଇଛନ୍ତି ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ ଗୋଟେ ରଥ ଚକାକୁ ଧରିକିରି। ତେଣୁ ଧାଇଁ ଯାଉଛନ୍ତି, ସେତେବେଳେ ଅର୍ଜୁନ ତାଙ୍କର ପାଦକୁ ଧରି ଅଟକାଉଛନ୍ତି ଯେ ଆପଣଙ୍କର ଯେଉଁ ପ୍ରତିଜ୍ଞା ଭଙ୍ଗ ହେଇଯିବ, ଆପଣଙ୍କ ପ୍ରତିଜ୍ଞା ଭଙ୍ଗ ନ ହଉ, ମୁଁ ମୋର ମୃତ୍ୟୁବରଣ କରେ, ମୁଁ ମୋର ବଦ୍ଧ ହୁଏ, କିନ୍ତୁ ଆପଣଙ୍କର ପ୍ରତିଜ୍ଞା ଭଙ୍ଗ ନ ହଉ। କିନ୍ତୁ ଭଗବାନ ସେ କଥା ନ ଶୁଣିକି ଧାଇଁ ଯାଉଛନ୍ତି ଏବଂ ଏହି ସମୟରେ ତାଙ୍କର ଉତ୍ତରୀ ତଳେ ପଡ଼ିଯାଉଛି। ତେଣୁ ଯଦିଓ ଭଗବାନ ସେଠି ଉପସ୍ଥିତ ଅଛନ୍ତି, କିନ୍ତୁ ସେ ରୂପକୁ ସେ ଦେଖୁନାହାନ୍ତି ଭୀଷ୍ମଦେବ। ସେହି ଯୁଦ୍ଧକାଳୀନ ପରିସ୍ଥିତିରେ ଯେଉଁଭଳି ଭାବରେ ଭଗବାନ ରୂପ ଥିଲା, ସେହି ରୂପକୁ ସେ ଧ୍ୟାନ କରୁଛନ୍ତି ଏବଂ ସ୍ତୁତି କରୁଛନ୍ତି। ଏଇଭଳି ଭାବରେ ସେ ଧ୍ୟାନ ଏବଂ ସ୍ତୁତି କରି ସେ ଶରୀର ତ୍ୟାଗ କରିଛନ୍ତି। ଯେ ଭଗବତ ଗୀତାରେ ଭଗବାନ କହିଛନ୍ତି, ଅନ୍ତକାଳେ ମହାମେବ ସ୍ମରଣମୁକ୍ତ କଳେବରମ ଝ ପ୍ରୟାତି ସମଭାବ ଜ୍ଞାତିନା ତତ୍ର ସଂଶୟ। ଆମ ମାନବ ଜନ୍ମର ଶ୍ରେଷ୍ଠ ଲାଭ ହେଉଛି ସେଇଟା, ଯେଉଁଦ୍ୱାରା କି ଆମେ ଅନ୍ତିମ ସମୟରେ ଭଗବାନଙ୍କର ସ୍ମରଣ କରିପାରିବା, ଭଗବାନଙ୍କ ନାମ ନେଇପାରିବା। ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ 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 ହରେ ହରେ। ତେଣୁ ଭୀଷ୍ମଦେବ ଭଗବାନଙ୍କୁ ଧ୍ୟାନ କରି ଭଗବାନ ସ୍ମରଣ କରି ସେ ଶରୀର ତ୍ୟାଗ କରିଛନ୍ତି, କାରଣ ଭୀଷ୍ମଦେବଙ୍କର ତାଙ୍କୁ ମିଳିଥିଲା ବର, ତାଙ୍କର ପିତା ସାନ୍ତ୍ୱନ ଦେଇଥିଲେ ତମେ ଇଚ୍ଛା ମୃତ୍ୟୁ ବରଣ କରିବ, ଯେତେବେଳେ ଚାହିଁବ ମୃତ୍ୟୁ ବରଣ କରିବ। ତେଣୁ ଆଠାରୁ ଉନ୍ନତ ସ୍ଥିତି ଆଉ କଣ ଅଛି ଯଦି ଭଗବାନ ସାମ୍ନାରେ ଅଛନ୍ତି। ସେଥିପାଇଁ ଆମର ଜଣେ ବୈଷ୍ଣବ କବି ଗାନ କରିଛନ୍ତି, କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାଙ୍କ ଅଦୈବ ବିଶୁଦ୍ଧ ମେ ମାନସ ରାଜ ହଂସ ପ୍ରାଣ ପ୍ରୟାଣ ସମୟ ଭଗବାତ ପିତୃ କଣ୍ଠାବରୋଧନ ବିଧୌ ସ୍ମରଣ କୃତସ୍ତେ। ଭଗବାନ ପ୍ରାର୍ଥନା କରୁଛନ୍ତି, ହେ କୃଷ୍ଣ ବର୍ତ୍ତମାନ ଠିକ ଭାବରେ ଅଛି, ମୋର ମୃତ୍ୟୁ ସମୟରେ କପଭାଗ ପିତ ଦ୍ୱାରା ମୋର ତଣ୍ଟି ବନ୍ଦ ହେଇଯିବ, କଥା କହିପାରିବି ନାହିଁ, ଆଖିକୁ ଦୁଶିବ ନାହିଁ, କାନକୁ ଶୁଭିବ ନାହିଁ, ତେଣୁ ସେତେବେଳେ ମୁଁ ଆପଣଙ୍କୁ କଣ ସ୍ମରଣ କରିପାରିବି। ତେଣୁ ଆପଣ କୃପା କରନ୍ତୁ, ବର୍ତ୍ତମାନ ମୁଁ ଆପଣଙ୍କ ସ୍ମରଣ କରି ଶରୀର ତ୍ୟାଗ କରେ, ମୋର ମାନସ ରାଜହଂସ ଆପଣ ପାଦ ପଦ୍ମ ପାଦର୍ପକ ପଦ୍ମରେ ଆନନ୍ଦ ପ୍ରାପ୍ତ ହଉ। ଏଇଭଳି ଭାବରେ ବୈଷ୍ଣବ କବିମାନେ ଗାନ କରିଛନ୍ତି, ଭଗବାନଙ୍କର ସ୍ତୁତି କରିଛନ୍ତି। ତେଣୁ ଭୀଷ୍ମଦେବ ଜଣେ ମହାଜନ ଶରୀର ତ୍ୟାଗ ସମୟରେ ଭଗବାନଙ୍କୁ ସ୍ମରଣ କରି ଶରୀର ତ୍ୟାଗ କରିଛନ୍ତି, ଇଏ ହେଉଛି ମାନବ ଜନ୍ମ ଶ୍ରେଷ୍ଠ ଲାଭ। ତେଣୁ ଭଗବାନ ଆସିଯାଇଛନ୍ତି, ମୁନିଋଷିମାନେ ସବୁ ଚୁପଚାପ ହେଇ ଫେରିଯାଇଛନ୍ତି ତାଙ୍କର ଆଶ୍ରମକୁ। ବିଭିନ୍ନ ବ୍ରହ୍ମର୍ଷି ଦେବର୍ଷି ରାଜର୍ଷି ବିଭିନ୍ନ ଲୋକରୁ ସବୁ ମୁନିଋଷିମାନେ ଆସିଥିଲେ ଭୀଷ୍ମଙ୍କର ଏଇ ଯେଉଁ ମୃତ୍ୟୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, ଇଚ୍ଛା ମୃତ୍ୟୁ ଏବଂ ଭଗବାନଙ୍କୁ ସ୍ମରଣ କରି ସେ ଶରୀର ତ୍ୟାଗ କରିଛନ୍ତି, ଆଠ ଶ୍ରେଷ୍ଠ ମୃତ୍ୟୁ ଆଉ କିଛି ନାହିଁ। ପ୍ରକୃତରେ ଏଟା ମୃତ୍ୟୁ ନୁହଁ, ଏ ମୃତ୍ୟୁ ଉପରେ ବିଜୟ ଲାଭ କରିଛନ୍ତି ଭୀଷ୍ମଦେବ। ତେଣୁ ଆମର ମାନବ ଜନ୍ମର ଉଦ୍ଦେଶ୍ୟ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧିକୁ ସମସ୍ୟାର ସମସ୍ୟାର ସମାଧାନ କରିପାରିବା। କେମିତି କରିପାରିବା ନା ଭଗବାନଙ୍କ ଶରଣରେ ଗଲେ ଆମେ ଏହି ସମସ୍ୟାର ସମାଧାନ କରିପାରିବା। ତେଣୁ ଯେତେବେଳେ ଫେରି ଆସିଛନ୍ତି ପାଣ୍ଡବମାନେ ଯୁଧିଷ୍ଠିର ମହାରାଜ ରାଜ୍ୟ ଶାସନ ଗ୍ରହଣ କରିଛନ୍ତି ଏବଂ ଏତେ ସୁନ୍ଦର ଶାସନ କରିଛନ୍ତି ଯେମିତି ରାମ ରାଜ୍ୟ ରହିଛି ସେହିଭଳି ଭାବରେ କୃଷ୍ଣଙ୍କର ରାଜ୍ୟ କାମ ଗୋବର୍ଷ ପର୍ଜନ୍ୟ ସର୍ବ କାମ ଦୁଗାମ ହି ଶିଚି ସୂକ୍ଷ୍ମ ଦୁଗାମ ଗାବ ତୟ ସୌଦି ସୁଧା ତାଙ୍କ ରାଜ୍ୟରେ କାମ ଗୋବର୍ଷ ପର୍ଜନ୍ୟ ବୃଷ୍ଟି ଠିକ୍ ସମୟରେ ହଉଥିଲା ଅତିବୃଷ୍ଟି ହଉନଥିଲା ବା ଅନାବୃଷ୍ଟି ହଉନଥିଲା ଏବଂ ସର୍ବ କାମ ଦୁଗାମ ହି ଏ ପୃଥିବୀର ଏତେ ଶକ୍ତି ରହିଛି ପୃଥିବୀରେ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ସେ ପୂରଣ କରିବେ ତେଣୁ ଆମର ଇସ୍କନର ପ୍ରତିଷ୍ଠା ଆଚାର୍ଯ୍ୟ ସେ ଶ୍ରୀମଦେ ଶ୍ରୀ ଭକ୍ତି ବିଧାନ ସ୍ୱୟଂ ପ୍ରଭୁପାଦ ମହାରାଜ କହନ୍ତି ମନୁଷ୍ୟମାନଙ୍କ ପାଇଁ ଖାଦ୍ୟ ଅଭାବ ହେଉଛି ମନୁଷ୍ୟମାନେ ମାତ୍ର 4 ଲକ୍ଷ ପ୍ରକାର କିନ୍ତୁ ସମସ୍ତ ଜୀବ ଅଛନ୍ତି 80 ଲକ୍ଷ ପ୍ରକାର ଜୀବ ଅଛନ୍ତି ତାଙ୍କର କିଛି ଖାଦ୍ୟ ସଙ୍କଟ ହଉନି ତାର କାରଣ କଣ ନା ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱୟଂ ଗୁରୁ ମହାରାଜ କହନ୍ତି ଯେ ଯଦି ଆପଣମାନେ ଯାଉଛନ୍ତି ରାସ୍ତାରେ ଗୋଟେ ଚାଉଳ ଅବସ୍ଥାରେ ପଡିଗଲା ଗୋଟେ ପକ୍ଷୀଟା ଆସିଲେ ତାର ଯେତିକି ଦରକାର ସେ ନେଇ ଚାଲିଯିବ ଗୋଟେ ପଶୁଟା ଆସିଲେ ତାର ଯେତିକି ଦରକାର ସେ ନେଇ ଚାଲିଯିବ କିନ୍ତୁ ଗୋଟେ ମନୁଷ୍ୟ ଆସିଲେ ସେ ପୁରା ଅବସ୍ଥାଟା ଧରି ଚାଲିବ ସେଇଥିପାଇଁ ମନୁଷ୍ୟମାନଙ୍କର ଖାଦ୍ୟ ସମସ୍ୟା ରହୁଛି କଣ ପ୍ରକୃତ ଖାଦ୍ୟ ସମସ୍ୟା ହେବା କଥା ନୁହଁ ଯଦି ଠିକ ଭାବରେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ଚାଲିବ ତାହେଲେ ସମସ୍ତେ ଆନନ୍ଦ ରହିବେ ଯାହାକି ଯୁଧିଷ୍ଠିର ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଏ ଇକୋନୋମିକ୍ସ ଯୁଧିଷ୍ଠିର ମହାରାଜଙ୍କର ଅର୍ଥନୈତିକ ପରିସ୍ଥିତି ଏଇଭଳି ଭାବରେ ଥିଲା ତେଣୁ ଯାହା ହଉ ଭଗବାନ ବର୍ତ୍ତମାନ ଚାହୁଁଛନ୍ତି ଯିବା ପାଇଁ ତାଙ୍କ ଦ୍ୱାର ପ୍ରତ୍ୟାବର୍ତ୍ତନ କରିବା ପାଇଁ ତେଣୁ ବହୁତ ମନ ଦୁଃଖରେ ସମସ୍ତେ ବିଦାୟ କରୁଛନ୍ତି କାରଣ ପାଣ୍ଡବମାନେ ଯିଏକି ତାଙ୍କର ପ୍ରାଣ ହେଉଛନ୍ତି ଭଗବାନ ତେଣୁ ସେମାନେ ଭଗବାନଙ୍କର ଯୋଉ ଚାଲିଯାଉଛନ୍ତି ତାଙ୍କୁ ସହି ପାରିଥାନ୍ତି କିନ୍ତୁ ବହୁତ ମନ ଦୁଃଖରେ ବିଦାୟ ଦେଉଛନ୍ତି ସତ୍ସଙ୍ଗାମ ମୁକ୍ତ ଦୁଃସଙ୍ଗ ହାତ ନୌସହଜ ବୃଦ୍ଧ କୀର୍ତ୍ତିମାନ ଯଶୋଦସ୍ୟ ଶକୁନ୍ତଳା କର୍ଣ୍ଣରୋଚନ ସତ୍ସଙ୍ଗାମ ମୁକ୍ତ ଜଣେ ସତ୍ସଙ୍ଗ ଦ୍ୱାରା ଜଣେ ମୁକ୍ତି ପ୍ରାପ୍ତ ହେବ ଏବଂ ଦୁଃସଙ୍ଗକୁ ସେ ନଷ୍ଟ କରିଦେବ ଯୋଉ ଦୁଃସଙ୍ଗରେ ଆମର କାମ କ୍ରୋଧ ଲୋଭ ମୋହ ମଦ ମାଂସ ଇତ୍ୟାଦି ଆସୁଛି ଏସବୁ ସତ୍ସଙ୍ଗ ଦ୍ୱାରା ଏସବୁ ଦୁଃସଙ୍ଗକୁ ନଷ୍ଟ ହେଇପାରିବ ତେଣୁ ସେହିଭଳି ଭାବରେ ପାଣ୍ଡବମାନେ ଭଗବାନଙ୍କ ସଙ୍ଗ କରୁଥିଲେ କୀର୍ତ୍ତିମାନ ଯଶୋଦସ୍ୟ ଥରେ ଯାହାଙ୍କର କୀର୍ତ୍ତନ ଶୁଣିଲେ ଥରେ ଯାହାଙ୍କର ଯଶ ଶୁଣିଲେ ଆମେ ତ୍ୟାଗ କରିପାରୁନେ ପାଣ୍ଡବମାନଙ୍କର କୁଗଳି ଅବସ୍ଥା ହେଉଥିବା ଆପଣ ଅନୁଭବ ଅନୁମାନ କରନ୍ତୁ ତେଣୁ ଯାହା ହଉ ତାଙ୍କୁ ବିଦାୟ ଦେଇଛନ୍ତି ଭଗବାନ ସେଠୁ ବିଦାୟ ନେଇ ଗୁରୁକୁଳର ନାରୀମାନେ ଛାତ ଉପରେ ଆରୋହଣ କରି ଛାତ ଉପରକୁ ଯାଇ ସେଠି ଭଗବାନଙ୍କ ଗୁଣମାନ କରୁଛନ୍ତି ବେଦ ସ୍ତୁତି ଭଳି ମନୋହର ଲାଗୁଛି ଭଗବାନଙ୍କୁ ଏଇଭଳି ଭାବରେ ଭଗବାନ ବିଦାୟ ନେଉଛନ୍ତି ଯୁଧିଷ୍ଠିର ମହାରାଜ ଅତି ସ୍ନେହରେ ଭଗବାନଙ୍କୁ ଚତୁରଙ୍ଗିଣୀ ସୈନ୍ୟ ପ୍ରଦାନ କରୁଛନ୍ତି ପଦାତିକ ହସ୍ତିରୋହୀ ଗଦାରୋହୀ ବା ଅଶ୍ୱରୋହୀ ସମସ୍ତ ଏଇଭଳି ଭାବରେ ରଥାରୋହୀ ଚାରି ପ୍ରକାର ଚତୁରଙ୍ଗିଣୀ ସୈନ୍ୟକୁ ଦେଇଛନ୍ତି ଭଗବାନଙ୍କ ସହିତ ତେଣୁ ଭଗବାନ ଏଇଭଳି ଭାବରେ ବିଭିନ୍ନ ସ୍ଥାନରେ ତାଙ୍କର ଭକ୍ତମାନଙ୍କ ଦ୍ୱାରା ଅଭ୍ୟର୍ଥିତ ହେଇ ପୂଜିତ ହେଇ ଯେତେବେଳେ ଦ୍ୱାରକାରେ ଯାଇ ପହଞ୍ଚନ୍ତି ସେଠାରେ ସେ ତାଙ୍କର ପଞ୍ଚଜନ ସଂଖ୍ୟକୁ ନାହତ କରିଛନ୍ତି ଏବଂ ସେହି ସମୟରେ ଦ୍ୱାରକାର ଧୀରସମାନେ ଜୀବନ ପ୍ରାପ୍ତ ହୋଇଛନ୍ତି କାରଣ ଭଗବାନ 5 ମାସ ଧରି ରହିଯାଇଛନ୍ତି ବାହାରେ ହସ୍ତିନାପୁରରେ ରହିଯାଇଛନ୍ତି ତେଣୁ ଭଗବାନଙ୍କର ଭଗବାନ ସହ ତାଙ୍କ ପ୍ରାଣ ତେଣୁ ହସ୍ତିନା ଦ୍ୱାରକାବାସୀମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି ଅନେକ ସ୍ତୁତି କରିଛନ୍ତି ଏବଂ ଅନ୍ତିମରେ ଭଗବାନ ତାଙ୍କର ସ୍ତୁତିକୁ ସ୍ୱୀକାର କରି ତାଙ୍କୁ ଆଶୀର୍ବାଦ ପ୍ରଦାନ କରି ତାଙ୍କ ପିତାମାତାଙ୍କୁ ଯାଇଛନ୍ତି ତାଙ୍କୁ ପ୍ରଣାମ କରି ବସୁଦେବଙ୍କର 70 ପତ୍ନୀ ଅଛନ୍ତି ତେଣୁ ସେ 70 ମାତାଙ୍କୁ ପ୍ରଣାମ କରି ବସୁଦେବଙ୍କୁ ପ୍ରଣାମ କରି ଅର୍ଜୁନ କୃଷ୍ଣ ବଳରାମଙ୍କୁ ପ୍ରଣାମ କରି ତାଙ୍କର ନିଜର ଯେଉଁ ରହିଛି 16,108 ରାଣୀ ତାଙ୍କ ପାଖରେ ପ୍ରବେଶ କରୁଛନ୍ତି 16,108 ମହଲରେ ଏକ ସମୟରେ ପ୍ରବେଶ କରୁଛନ୍ତି ଯେମିତି ବିସ୍ତାର କରିଛନ୍ତି ତେଣୁ ରାଣୀମାନେ ଏଭଳି ସୌନ୍ଦର୍ଯ୍ୟ ଯଦିଓ ଭଗବାନ ସେ ସମୟରେ 90 ତାଙ୍କୁ ବୟସ ତାଙ୍କର ପୁଅ ତାଙ୍କ ପୁଅଙ୍କର ପୁଅ କଣଙ୍କର ପୁଅଙ୍କର ପୁଅ ଏସବୁ ଅନେକ ହେଇସାରିଲାଣି ବୟସ ବିସ୍ତାର ହେଇଗଲାଣି ଗୋଟିଏ କୋଟି କୋଟି କେବଳ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯୋଉ ରହିଛନ୍ତି ପରିବାର ବର୍ଗ ତାଙ୍କ ସଂଖ୍ୟା କଣ କହିବା କେବଳ ତାଙ୍କର ଗୁରୁମାନଙ୍କର ତାଙ୍କ ପିଲାମାନଙ୍କୁ ପାଠ ପଢାଇ ଆସୁଛନ୍ତି ଟିଚର ମାନେ ତାଙ୍କର ସଂଖ୍ୟା 1 କୋଟିରୁ ଅଧିକା 1 କୋଟିରୁ ଅଧିକା ତାଙ୍କ ପରିବାର ଛାଡ଼ନ୍ତି ତେଣୁ ଭଗବାନଙ୍କର ନିଜକୁ ବିସ୍ତାର କରିଛନ୍ତି ରୁକ୍ମିଣୀ ଦେବୀ ତାର ସୌନ୍ଦର୍ଯ୍ୟ ତଥାପି ସେ ସେମାନେ ଯଦିଓ ତାଙ୍କର ବୟସ ଅଧିକ ହେଇଛି କିନ୍ତୁ ସେମାନେ ସବୁବେଳେ ନବଯୌବନ ଅବସ୍ଥାରେ ରହିଛନ୍ତି। ଯେତେବେଳେ ରୁକ୍ମିଣୀ ଦେବୀଙ୍କର ଭଗବାନ ଯାଇଛନ୍ତି ରୁକ୍ମିଣୀ ହରଣ କରିଛନ୍ତି ସେହି ସମୟରେ ସବୁ ରାଜାମାନେ ଉପସ୍ଥିତ ରହିଛନ୍ତି। କୃଷ୍ଣ କାଳେ ପଳେଇ ଆସିବେ ରୁକ୍ମିଣୀଙ୍କୁ କାଳେ ହରଣ କରିନେବେ ସେଥିପାଇଁ ସେମାନେ ସଜାଗ ରହିଛନ୍ତି ଅସ୍ତ୍ରଶସ୍ତ୍ର ଧରି ରହିଛନ୍ତି ପ୍ରସ୍ତୁତ ରହିଛନ୍ତି। କିନ୍ତୁ ଯେତେବେଳେ ଦେବୀଙ୍କ ଗୌରୀଙ୍କର ମନ୍ଦିରରେ ଯେତେବେଳେ ମାତା ରୁକ୍ମିଣୀ ଭଗବାନଙ୍କ ମାଙ୍କର ଦର୍ଶନ କରି ତାଙ୍କୁ ପୂଜା କରି ଯେତେବେଳେ ଫେରୁଛନ୍ତି କୃଷ୍ଣ ଅପେକ୍ଷା କରିଛନ୍ତି କୃଷ୍ଣଙ୍କୁ ଦେଖୁଛନ୍ତି ସେ କୋଉଠି ରହିଛନ୍ତି କେବଳ ତାଙ୍କର ଓଢ଼ଣୀ ଗୁଡ଼ିକ ଟେକି ଦେଇଛନ୍ତି ତାଙ୍କର ମୁଖ ରୂପକୁ ଦର୍ଶନ କରି ମୁଖପଦ୍ମକୁ ଦର୍ଶନ କରି ସେ ଯେଉଁ ଯେତେ ସୈନ୍ୟମାନେ ଥିଲେ ଯେତେ ସେନାପତିମାନେ ଥିଲେ ଯେତେ ରାଜାମାନେ ଥିଲେ ସମସ୍ତେ ତାଙ୍କର ରଥ ଅଶ୍ୱ ଗଜ ଯେ ଯେଉଁଠି ଥିଲେ ସବୁ ସେଠି ପଡ଼ିଯାଇଛି ତଳେ ପଡ଼ିଯାଇଛନ୍ତି ଏଭଳି ତାଙ୍କର ସୌନ୍ଦର୍ଯ୍ୟ। କିନ୍ତୁ ଭଗବାନଙ୍କୁ ଏ ସୌନ୍ଦର୍ଯ୍ୟ ମୋହିତ କରିପାରିନାହିଁ ଏ କଥା ବ୍ୟାସରେ ରଚନା କରୁଛନ୍ତି। ଏତ ଦିଶନ ମିଶସ୍ୟ ପ୍ରକୃତି ସ୍ଥୋପିତ ଗୁଣେ ନ ଯୁଦ୍ଧ ସଦାତ୍ମସ୍ତେ ଯଥା ବୁଦ୍ଧି ସଦାଶ୍ରୟ ଭଗବାନଙ୍କର ଏଭଳି ଭଗବତ୍ତା ରହିଛି। ଏତ ଦିଶନ ମିଶସ୍ୟ ଭଗବାନଙ୍କର ଇଏ ହେଉଛି ଈଶ୍ୱରତା ଇଏ ହେଉଛି ଭଗବତ୍ତା ଯେ ନ ଯୁଦ୍ଧ ସଦାତ୍ମସ୍ତେ ଏ ତ୍ରିଗୁଣ ଭିତରେ ଥିଲେ ମଧ୍ୟ ସେ ତ୍ରିଗୁଣ ଦ୍ୱାରା ମୋହିତ ହୁଅନ୍ତି ନାହିଁ ଯୁକ୍ତ ହୁଅନ୍ତି ନାହିଁ ସେ ସବୁବେଳେ ନିଜ ଆତ୍ମ ଲାଭରେ ସନ୍ତୁଷ୍ଟ ଥାନ୍ତି ସଦାତ୍ମସ୍ତେ। ଏବଂ ଯେଉଁମାନେ ମଧ୍ୟ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ଯଥା ବୁଦ୍ଧି ତଦାଶ୍ରୟ ଯେଉଁମାନେ ମଧ୍ୟ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସେମାନେ ମଧ୍ୟ ସେଇଭଳି ଭାବରେ ମାୟା ଦ୍ୱାରା ସେମାନେ ମୋହିତ ହୁଅନ୍ତି ନାହିଁ। ଏଇଭଳି ଭାବରେ ଦ୍ୱାରକା ଲୀଳା ଭଗବାନଙ୍କର ଆରମ୍ଭ ହେବ ଏବଂ ଏପଟେ ହସ୍ତିନାପୁରରେ ବର୍ଣ୍ଣନା କରାଯାଉଛି ପରୀକ୍ଷିତ ମହାରାଜଙ୍କ ଜନ୍ମ ବିଷୟରେ ବର୍ଣ୍ଣନା କରାଯାଉଛି। ପରୀକ୍ଷିତ ମହାରାଜ ଜଣେ ଏଭଳି ମହା ଭାଗବତ ଜଣେ ଅଛନ୍ତି ମହାଭାଗବତ ମହାନ ବୋଲି କୁହାଯାଉଛି ମହାନ ମହାଭାଗବତ ଯିଏକି ପରୀକ୍ଷିତ ରାଜସ୍ୱେ ଜନ୍ମ କର୍ମ ବିଳାପନ ସଂସ୍ଥାଚ ପଣ୍ଡୁ ତ୍ରାଣ ବକ୍ଷେ କୃଷ୍ଣ ପଥ ଦୟା। ପରୀକ୍ଷିତ ମହାରାଜ ଜଣେ ଏଭଳି ମହାଭାଗବତ ଯାହାଙ୍କର ଜନ୍ମଠୁ ଆରମ୍ଭ କରି କର୍ମଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଯଦି ଆମେ ଆଲୋଚନା କରିବା ତାହେଲେ ସେଠି ଭଗବାନ କୃଷ୍ଣଙ୍କ କଥା ଆସିବ ବକ୍ଷେ କୃଷ୍ଣ ପଥ ଦୟା। ତେଣୁ ଭଗବାନ ଚାଲିଗଲା ପରେ ଏ ବିଷୟରେ ବର୍ଣ୍ଣନା କରାଯାଉଛି ଯେତେବେଳେ ପରୀକ୍ଷିତ ମହାରାଜ ଜନ୍ମଗ୍ରହଣ କରିଛନ୍ତି ବ୍ରାହ୍ମଣମାନେ ତାଙ୍କର ନାମକରଣ କରୁଛନ୍ତି ବା ତାଙ୍କର ଭବିଷ୍ୟତ ବର୍ଣ୍ଣନା କରୁଛନ୍ତି ଯେ ଜଣେ ବହୁତ ବଡ଼ ଭକ୍ତ ହେବେ ବ୍ରହ୍ମା ବିଷ୍ଣୁ ଶିବଜୀ ତିନି ଜଣଙ୍କ ଭଳି ତାଙ୍କର ଶକ୍ତି ରହିବ ତାଙ୍କର ଗୁଣ ରହିବ ସବୁ ଯେତେ ମହାନ ମହାନ ଆଚାର୍ଯ୍ୟମାନେ ଅଛନ୍ତି ମହାନ ମହାନ ଯୋଦ୍ଧାମାନେ ଅଛନ୍ତି ସମସ୍ତଙ୍କ ଭଳି ସେ ଗୁଣ ପ୍ରାପ୍ତ ହେବେ ପାଣ୍ଡବ ପାଞ୍ଚ ଜଣଙ୍କ ଭଳି ସେ ମଧ୍ୟ ତାଙ୍କର ଗୁଣ ରହିବ। ଏହିଭଳି ଭାବରେ ଜଣେ ଯୁଧିଷ୍ଠିର ମାନେ ସନ୍ଦେହ କରୁଛନ୍ତି ଏତେ ଗୁଣ କଣ ଜଣଙ୍କ ପାଖରେ ରହିପାରେ ତେଣୁ ବ୍ରାହ୍ମଣମାନେ କହୁଛନ୍ତି ନ ସନ୍ଦେହ ମହାଭାଗ ଏ ମହାଭାଗ ଆପଣ ସନ୍ଦେହ କରନ୍ତି ନାହିଁ ଇଏ ହେଉଛନ୍ତି ମହାନ ଭାଗବତ ମହାନ ଇଏ ହେଉଛନ୍ତି ଜଣେ ମହାନ ମହାଭାଗବତ ଏବଂ ଅନ୍ତିମରେ ସେ ବ୍ରହ୍ମ ଶାପ ଦ୍ୱାରା ବ୍ରାହ୍ମଣ ଶାପ ଦ୍ୱାରା ସେ ଅଭିଶପ୍ତ ହେଇ ତକ୍ଷକ ଦ୍ୱାରା ଦଂଶକ ହେଇ ମୃତ୍ୟୁବରଣ କରିବେ ଏକଥା ଶୁଣୁଛନ୍ତି। ଯୁଧିଷ୍ଠିର ମହାରାଜଙ୍କ ମନ ଖୁବ ଦୁଃଖ ହେଉଛି ଏଭଳି କଣ କାର୍ଯ୍ୟ କରିବେ ଯେ ସେ ବ୍ରାହ୍ମଣ ତାକୁ ଅଭିଶାପ ଦେବେ ତେଣୁ ବ୍ରାହ୍ମଣମାନେ କହୁଛନ୍ତି ଯେ ଯଦିଓ ସେ ବ୍ରହ୍ମ ଶାପରେ ମୃତ୍ୟୁବରଣ କରିବେ କିନ୍ତୁ ତାଙ୍କୁ ତାଙ୍କ ସମୃତ୍ୟୁ ସମୟରେ ତାଙ୍କୁ ଭାଗବତ କୁହାଯିବ ସୁଖଦେବ ଗୋସ୍ୱାମୀ ଭାଗବତ କହିବେ ଏକଥା ଶୁଣି ଯୁଧିଷ୍ଠିର ମହାରାଜ ପୁଣି ଆନନ୍ଦ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଭଳି ଭାବରେ ଦ୍ୱାଦଶ ଅଧ୍ୟାୟରେ ପ୍ରଥମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କର ଜନ୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ବିଦୁର ଯିଏକି ଯମରାଜ ଥିଲେ ସେ ଅଭିଶପ୍ତ ହେଇ ମଣ୍ଡବମୁନିଙ୍କ ଦ୍ୱାରା ଅଭିଶାପ ପ୍ରାପ୍ତ ହେଇକରି ସେ ଆସିଥିଲେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିଥିଲେ ତେଣୁ ସେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ହସ୍ତିନାପୁରକୁ ତ୍ୟାଗ କରି ଚାଲିଯାଇଥିଲେ। 35 ବର୍ଷ କାଳ ସେ ଯାଇକି ତୀର୍ଥ ଭ୍ରମଣ କରିଛନ୍ତି ତୀର୍ଥ ଭ୍ରମଣ କରି ଫେରିଛନ୍ତି ସେ ସମୟରେ ସେ ଖବର ପାଇଲେ ଯେ ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି ପାଣ୍ଡବମାନେ ରାଜଶାସନ କରୁଛନ୍ତି କୌରବମାନେ ମୃତ୍ୟୁବରଣ କରିଛନ୍ତି ଏମିତିକି ସେ ସମୟରେ ମଧ୍ୟ ଯାଦବମାନେ ଭଗବାନ କୃଷ୍ଣ ମଧ୍ୟ ସେ ଇଏ ଧାମ ତ୍ୟାଗ କରି ସବୁ ଚାଲିଯାଇଛନ୍ତି। ଏକଥା ଶୁଣି ସେ ଜଣେ ମନ ଦୁଃଖରେ ଆସୁଛନ୍ତି ବୃନ୍ଦାବନରେ ତାଙ୍କର ଉଦ୍ଧବଙ୍କ ସହିତ ଦେଖାହେଇଛି ଏ ଉଦ୍ଧବ ବିଦୁର ସମ୍ବାଦ ଭାଗବତ ତୃତୀୟ ସ୍କନ୍ଦରେ ବର୍ଣ୍ଣନା କରାଯିବ ଏବଂ ତାପରେ ସେ ମୈତ୍ର ମନ ଠାରୁ ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ ଯାଇଛନ୍ତି ଭାଗବତ ଶ୍ରବଣ କରିବା ପାଇଁ ଯାଇଛନ୍ତି ସେଠାରୁ ସେ ଫେରିଛନ୍ତି ହସ୍ତିନାପୁରକୁ ଆସିଛନ୍ତି। ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି, ଯେତେବେଳେ ଆସି ପହଞ୍ଚନ୍ତି ସେତେବେଳେ ଯୁଧିଷ୍ଠିର ମହାରାଜ ଦେଖି ବହୁତ ଆନନ୍ଦିତ ହେଇଯାଇଛନ୍ତି। ସେ କହୁଛନ୍ତି ଭଗବତ ଗୀତା ଭାଗବତା ତୀର୍ଥ ଗୁତା ସ୍ୱୟଂ ପ୍ରଭୁ ତୀର୍ଥ କରନ୍ତି ତୀର୍ଥାନି ସ୍ୱୟଂ ଗଲାଭୂତା। ଆପଣ ଭଳି ମହାନ ବ୍ୟକ୍ତିମାନେ ଭଗବତ ଗୀତା ଭାଗବତା ଆପଣମାନେ ଯୋଉ ଆପଣ ଭଳି ଭାଗବତ ଆପଣ ହଉଛନ୍ତି ସ୍ୱୟଂ ତୀର୍ଥ। ତୀର୍ଥକୁ ଯୋଉ ଆମେ ଯାଉଛେ ପାପୀ ବ୍ୟକ୍ତିମାନେ ଯାଉଛନ୍ତି ସେଠି ସ୍ନାନ କରୁଛନ୍ତି ସେ ପାପ ଛାଡି ଦେଉଛନ୍ତି, ସେ ତୀର୍ଥ ମଧ୍ୟ ପାପରେ ପରିପୂର୍ଣ୍ଣ ହେଇଯାଉଛି। କିନ୍ତୁ ଜଣେ ସାଧୁ ବ୍ୟକ୍ତି ଯେତେବେଳେ ଯାଉଛନ୍ତି ସେଠି ସ୍ନାନ କରୁଛନ୍ତି ଭଗବାନଙ୍କର ନାମ କରୁଛନ୍ତି ସେତେବେଳେ ପୁଣି ସେ ତୀର୍ଥ ସେ ପାପ ପ୍ରତିକ୍ରିୟାରୁ ମୁକ୍ତ ହେଇଯାଉଛନ୍ତି। ତେଣୁ ଆପଣ ହେଉଛନ୍ତି ଚଳନ୍ତି ତୀର୍ଥ। ଏଭଳି ଭାବରେ ତାଙ୍କୁ ଅଭିଭାଷଣ କରିଛନ୍ତି, ତାଙ୍କୁ ସ୍ୱାଗତ କରିଛନ୍ତି। କିନ୍ତୁ ବିଦୁରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଠିକି ଆସିବାର, ଯେ ସେ ତାଙ୍କର ଭାଇ ଧୃତରାଷ୍ଟ୍ର ମହାରାଜ ଯିଏକି ଅନେକ ଭଗବାନ ଚେଷ୍ଟା କରିଛନ୍ତି ତାଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ, ଧୃତରାଷ୍ଟ୍ର ପ୍ରଥମେ ପଠାଇଥିଲେ ଅକ୍ରୁରଙ୍କୁ, ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଅକ୍ରୁର ଆସି ତାଙ୍କୁ ଜ୍ଞାନ ଦେଇଛନ୍ତି। ହେ ମହାରାଜ, ଆପଣ ନିଜ ପୁତ୍ର ଏବଂ ପାଣ୍ଡୁମାନଙ୍କ ପୁତ୍ରଙ୍କ ମଧ୍ୟରେ ଭେଦ କରନ୍ତୁ ନାହିଁ, ସମସ୍ତଙ୍କୁ ସମାନ ଭାବରେ ଆଚରଣ କରନ୍ତୁ। କିନ୍ତୁ ସେ ଶୁଣିଲେ ନାହିଁ। ଏମିତିକି ଯେତେବେଳେ ମହାଭାରତ ଯୁଦ୍ଧ ହେଲା ସେତେବେଳେ ଅର୍ଜୁନ ଏବଂ ଭଗବାନଙ୍କର ଯୋଉ କଥା ସମ୍ବାଦ ରହିଛି ଭଗବତ ଗୀତା, ଏ କଥାକୁ ସଞ୍ଜୟ ତାଙ୍କୁ କହିଛନ୍ତି, ସବୁ ଜ୍ଞାନ ଦେଇଛନ୍ତି। ଜ୍ଞାନ ଦେବାର ଉଦ୍ଦେଶ୍ୟ ହେଉଛି ଅନ୍ତିମରେ ଯେତେବେଳେ ସେ କହିଲେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପ୍ରାପ୍ତ ଧନୁଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତି ମୃତିର୍ମମ। ଏ କହିବାର ଉଦ୍ଦେଶ୍ୟ ହେଉଛି ଆଚାର୍ଯ୍ୟମାନେ ତାଙ୍କର ଟୀକାରେ କହିଛନ୍ତି ଯେ ଆମର ସଞ୍ଜୟ ପରୋକ୍ଷ ଭାବରେ କହୁଛନ୍ତି ଯେ ଆପଣଙ୍କର ପୁତ୍ରମାନେ ସମସ୍ତେ ମୃତ୍ୟୁବରଣ କରିବେ, ତେଣୁ ବର୍ତ୍ତମାନ ମଧ୍ୟ ସମୟ ଅଛି, ଆପଣ ଯଦି ଆପଣ ପୁତ୍ରଙ୍କୁ ଖବର ଦିଅନ୍ତି, ସେ ଯଦି ସନ୍ଧି ପ୍ରସ୍ତାବ ଦିଅନ୍ତି ବା ସେ ନିଜକୁ ସରେଣ୍ଡର କରନ୍ତି ତାହେଲେ ସେମାନେ ରକ୍ଷା ପାଇବେ। କିନ୍ତୁ ତଥାପି ଧୃତରାଷ୍ଟ୍ରଙ୍କର ମୋହ ଦୂର ହେଲା ନାହିଁ। କିନ୍ତୁ ବର୍ତ୍ତମାନ ବିଦୁର ଆସି ପହଞ୍ଚିଲେ, ସେ ଏଭଳି କଠୋର କଥା କହିଲେ, ଏଭଳି ମର୍ମ ସ୍ପର୍ଶୀ କଥା କହିଲେ ଯେଉଁଥିପାଇଁ କି ଧୃତରାଷ୍ଟ୍ରଙ୍କ ବୈରାଗ୍ୟ ଆସିଛି। ଅହୋ ମହିଷି ଜନ୍ତୁ, ସେ କହୁଛନ୍ତି ଯେ ଜୀବିତା ଦୟା ଭଗବାନ, ଏ ଆଶ୍ଚର୍ଯ୍ୟ କଥା ସେ କହୁଛନ୍ତି। ଅହୋ ମହିଷି ଜନ୍ତୁ, ମନୁଷ୍ୟମାନଙ୍କର ଜୀବନର ଆଶା କିଭଳି ରହିଛି, ଜନ୍ତୁ ସମସ୍ତ ଜୀବମାନଙ୍କର ଜୀବିତା ଆଶା ଦୟା ଭଗବାନ, ଭୀମା ପ୍ରବର୍ଜିତ ପିଣ୍ଡମ, ଭୀମା ଯିଏକି ତମର ପୁତ୍ରମାନଙ୍କୁ ଅନ୍ୟ ହତ୍ୟା କରୁଥିଲେ, ଶହେ ପୁତ୍ରଙ୍କୁ ସେ ହତ୍ୟା କରିଛନ୍ତି, ସେଇ ଭୀମଙ୍କ ଦ୍ୱାରା ଯୋଉ ସେ ଦଉଛନ୍ତି ଖାଦ୍ୟ ତମେ ସେଟା ଗ୍ରହଣ କରୁଛ କିଭଳି, ନା ଆରତେ ଗୃହପାଳ କୁକୁର ଭଳି ତମେ ଗ୍ରହଣ କରୁଛ, ସୁଦର୍ଶନ ଟିକାରେ କହୁଛନ୍ତି କୁକୁର ଭଳି ତମେ ଗ୍ରହଣ କରୁଛ। ତେଣୁ ଏଭଳି କଥା ଶୁଣି ଧୃତରାଷ୍ଟ୍ରଙ୍କ ବୈରାଗ୍ୟ ଦାହ ହେଇଛି, ଏବଂ ରାତାରାତି ସବୁ ଧୃତରାଷ୍ଟ୍ର ଗାନ୍ଧାରୀ ଏବଂ ବିଦୁର ତିନି ଜଣ ଯାକ ସେ ରାଜମହଲ ତ୍ୟାଗ କରି ଚାଲିଯାଇଛନ୍ତି। ତେଣୁ ସକାଳେ ଯେତେବେଳେ ଯୁଧିଷ୍ଠିର ମହାରାଜ ଯାଉଛନ୍ତି ତାଙ୍କର ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କୁ ପ୍ରଣାମ କରିବା ପାଇଁ ଏବଂ ବିଦୁରକୁ ମଧ୍ୟ ପ୍ରଣାମ କରିବା ପାଇଁ, ଦେଖିଲେ କେହି ନାହାନ୍ତି, ତେଣୁ ସେ ବିକଳ ହେଇଯାଇଛନ୍ତି। ସଞ୍ଜୟକୁ ପଚାରିଛନ୍ତି, ସଞ୍ଜୟ ମଧ୍ୟ କହିଛନ୍ତି ମୁଁ ଜାଣିନି କୁଆଡ଼େ ଗଲେ ସିଏ, ମୁଁ ମଜିତ ହେଇଯାଇଛି। ଏଇଭଳି ଭାବରେ କହିବାରୁ ଯୁଧିଷ୍ଠିର ମହାରାଜ ବହୁତ ବିକଳ ହେଇ କ୍ରନ୍ଦନ କରୁଛନ୍ତି। ସେହି ସମୟରେ ନାରଦମୁନି ଆସି ପହଞ୍ଚିଛନ୍ତି, ନାରଦମୁନି ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, କହୁଛନ୍ତି ତମେ କାହିଁକି ଏତେ ବ୍ୟସ୍ତ ହଉଛ, ଭଗବାନ ସମସ୍ତଙ୍କୁ ପାଳନ କରୁଛନ୍ତି, ତମେ କାହିଁକି ଚିନ୍ତା କରୁଛ ସେ କେମିତି ଚଳିବେ, ଅହସ୍ତାନି ସହସ୍ତାନମ ଅପାଦାନି ଚତୁଷ୍ପାଦମ ଫର୍ଗୁନି ତତ୍ର ମହଦାନ ଜୀବ ଜୀବ ସେ ଜୀବନ, ଯେଉଁମାନଙ୍କ ହାତ ନାହିଁ ପଶୁମାନେ ଯାହାର ହାତ ଅଛି ତାଙ୍କର ଭକ୍ଷଣ ହେବେ, ତାଙ୍କ ଖାଦ୍ୟ ହେବେ, ଅପାଦାନ ଭଗବାନଙ୍କ ପାଦ ନାହିଁ ତୃଣ ଇତ୍ୟାଦି ଏମାନେ ଚତୁଷ୍ପାଦ ପଶୁମାନଙ୍କର ଖାଦ୍ୟ ହେବେ, ଭର୍ଗୁନି ତତ୍ର ମହତାନ ଯେଉଁମାନେ ଦୁର୍ବଳ ଜୀବ ସେମାନେ ସବଳ ଜୀବର ଖାଦ୍ୟ ହେଇପାରିବେ। ତେଣୁ ଏଇଭଳି ଭାବରେ ଜୀବ ଜୀବ ସେ ଜୀବନ, ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ, ତେଣୁ କାହିଁକି ଆପଣ ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ଅନେକ ସାନ୍ତ୍ୱନା ଦେଇ ସେଥିରେ ଚାଲିଯାଇଛନ୍ତି। ସେ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି, ବିଦୁର ମଧ୍ୟ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ଯେ ତମେ ଏତେ ବ୍ୟସ୍ତ ହେଇଯାଉଛ, ଭଗବାନ ଆଉ କିଛି ଦିନ ପରେ ଆସି ସମ୍ବାଦ ପାଇବ ଯେ ଭଗବାନ ଏଇ ଧାରଣରେ ନାହାନ୍ତି। ଯଦି ଭଗବାନ ସେଠି ଚାଲିଯାଇଛନ୍ତି କିନ୍ତୁ ସେ ସାଙ୍ଗେ ସାଙ୍ଗେ ସେ ସମ୍ବାଦ ଦେଇନାହାନ୍ତି, ତେଣୁ ଏଇଭଳି ଭାବରେ କହି ଚାଲିଯାଇଛନ୍ତି। ସେହି ସମୟରେ ଯୁଧିଷ୍ଠିର ମହାରାଜ ବିଭିନ୍ନ ଅପଶକୁନ ସବୁ ଦେଖୁଛନ୍ତି, ବିଭିନ୍ନ ତାଙ୍କର ବାମ ଅଙ୍ଗ ସ୍ଫୁରିତ ହେଉଛି, ଉର୍କାପାତ ହେଉଛି, ବିଭିନ୍ନ ପ୍ରକାର ଅପଶକୁନ ଦେଖୁଛନ୍ତି। ତେଣୁ ସେ ଭୀମଙ୍କୁ କହୁଛନ୍ତି যে কোন সে কৌশলটি যে ভগবান গোবিন্দ ব্রাহ্মণ্য ভগবান গোবিন্দ ব্রাহ্মণ্য ভক্তবৎসল কচিত পুরে সুধর্মায়াম সুখম আস্তে সুরভূত ভীমকৃষ আলোচনা করছন্তি এই ভগবান ঠিকভাবে অছন্তি না কোন মুঝে খবর পাইলি সে চালিগলে কি এইভাবে ভাবে চিন্তা করছন্তি তেমন সাত মাস হল অর্জুন যাইছেন দ্বারকা সে ফেরি না তেমন সেই সময় সে আসি ফেরিছন্তি তেমন সে যেতে দেখুছন্তি অর্জুনকু অর্জুন এতে বিরাট যোদ্ধা এতে সৌন্দর্য তাঙ্কর রয়েছে কিন্তু সে ম্লান পড়ে যাইছন্তি শরীর অঙ্গ কলা পড়ে যাইছে তেমন যুধিষ্ঠির মহারাজ আশ্চর্য হচ্ছন্তি কোন পাই তোমার এভাবে অবস্থা হয়েছে অর্জুন কথা কইপারনাতি ক্রন্দন করিকি কথা ঠিকভাবে কইপারনাতি গদগদ কথা ভাবে কৌছন্তি বঞ্চিতোহম মহারাজ হরিণা পন্ধুরুকেন জেননে অপূর্ব তেজম দেব বিসমাপন ভাব মু ভগবান যেহেতু মোর বন্ধু তাঙ্কর বঞ্চিত হয়েছে বঞ্চিতোহম মহারাজ হরিণা বন্ধু পণ হরি মোর বন্ধু ছিলে আর কোন কহবি এভাবে বন্ধু মু হরাই দিয়েছি যেন আমি অপূর্ব তেজ সেই ভগবান মোর তেজ কু অপহরণ করে নিয়ে যাই যে গান্ডীবধন দেখি সমস্তে ভীতগ্রস্ত হোলে কিন্তু আজ সে গান্ডীবধন কিছু বড় না অপূর্ব তেজ কারণ ভগবান যেতে চালি যাই সম্ভাব দিয়েছি তাঙ্কর তাঙ্কর খবর দিয়েছি যে তাঙ্কর পত্নী মানুষ সে সুরক্ষা প্রদান করবে অর্জুন অর্জুন যেতে তাঙ্কর পত্নী মানুষ আনকি আসছেন বাটরে কেজন গাই পিলা গাই চর পিলা আসি তাঙ্কর এই বাড়ি ইত্যাদি ধরি তাঙ্কর পরাস্ত করে দিয়েছেন এবং তাঙ্কর পত্নী মানুষ নিয়ে যাই ভগবান পত্নী মানুষ নিয়ে যাই তেমনি সে রোজ মন দুঃখ করছেন তেমনি যা হোক যুধিষ্ঠির মহারাজ কইসারিলা পরে যেতে ভগবান যে সংগ্রাম যে মহাভারত যুদ্ধের যে জ্ঞান উপদেশ দিয়েছিলেন সেই সেই কথা মনে পকাই গীতা জ্ঞান মনে পকাই সে সান্তনা প্রাপ্ত হয়েছেন এবং তারপরে সে কে যে ভগবান দেহ ইহধাম ত্যাগ করে চালিয়ে যাই আর পাঁচ ছ জন ব্যক্তি রয়েছেন দ্বারকার তাঙ্কু আনি সে আসছেন মহিষী মানে মধ্যে চালিগলে তাঙ্কর মধ্যে খবর মিললা না তেমন একথা শুনি পৃথা যেকি কুন্তি দেবী যেকি ছবিশটি আমি বর্ণনা করছিল ছবিশটি শ্লোকের ভগবান স্তুতি করছেন সে কেবল শুনিলে যে ভগবান নাহান্তি সে সময় সে স্বর্গ ত্যাগ করিদেলে কেবল ভগবান উদ্যোগে সে রহিপারে না সে স্বর্গ ত্যাগ করিদেলে এবং ধর্মরাজ যুধিষ্ঠির এবং পাণ্ডব মানে সেমান মধ্য এই মানে কোন সন্ন্যাস নেওয়া পাই ব্যস্ত হয়ে গেলে তেমন পরিকৃত মহারাজ রাজ্য শাসন প্রদান করি সে চালি যাইছেন ভগবান অন্বেষণে এবং ভগবত ধাম প্রাপ্ত হয়েছেন তেমন ষোল অধ্যায়ে পরিকৃত মহারাজ রাজ্য শাসন বিষয়ে বর্ণনা করা যাচ্ছে যেভাবে ভাবে যুধিষ্ঠির মহারাজ রাজ্য শাসন করছিলেন সেইভাবে ভাবে পরিকৃত মহারাজ মধ্যে রাজ্য শাসন করছেন তাঁর রাজ্যে সমস্তে আনন্দে রোছেন নাদি ব্যাধি কোন কার মনস্তাপ নথিলা কার রোগ নথিলা এমিতিকি মৃত্যুস্থান হচ্ছে তার আসন রামের আসন ভগবান রামের সঙ্গে যেভাবে ভাবে অবস্থা ছিল মৃত্যু মধ্যে ন চাহিদা আসুনথিল সেইভাবে ভাবে ভগবান কৃষ্ণ সঙ্গে যুধিষ্ঠির মহারাজ সঙ্গে পরিকৃত মহারাজ সময় মধ্যে সেইভাবে পরিস্থিতি ছিল প্রজা মানে আনন্দ রয়েছে তেমন যেটি যাওয়া পরিকৃত মহারাজ দেখা পাই কিভাবে তাঁর রাজ্য শাসন চালছি সেটি তাঁর সে সে স্থানর স্থান অধিবাসী মানে ভগবান গুণগান করতে তাঁর পাখে ভগবান কিভাবে পাণ্ডব মান সহ কিভাবে ক্রীড়া সব করলে সেসব বর্ণনা করছেন বিভিন্ন নাটক মাধ্যমে বিভিন্ন সঙ্গীত মাধ্যমে সব পরিবেশন করছেন সারথী পারিষদ্য সেবন সখ্য দৌত্য ষোল অধ্যায় বর্ণনা করা যাই ভগবান কিভাবে তাঁর ভক্ত বিশেষ ভাবে অর্জুন সারথী সে রয়েছে পারিষদ হিসাবে তাঁর সেবা করলে তাঁর সখ্য হিসাবে রয়েছে এখন তাঁর দৌত্য দূত হিসাবে শান্তি প্রস্তাব নেই দুর্যোধন যাই কিন বা ধৃতরাষ্ট্র মহারাজ শান্তি প্রস্তাব প্রদান করলে যদিও সে গ্রহণ করে নিলে এবং বিরাসনাম গমন যেতে ভগবান যুদ্ধ ক্ষেত্রে তাঁর অর্জুন সাহায্য করছেন যেতে পাণ্ডব মান করছেন তাঁর শিবিরকু ভগবান বিরাসন গমন রহি বিরাসন রহি তাঁর সুরক্ষা দৌছেন ভগবান রাত্রে সহন করুনা বিরাসন রহি তাঁর পাণ্ডব ভক্ত মানুষ সুরক্ষা প্রদান করছেন এবং কেতবেলে যুধিষ্ঠির মহারাজ স্তবান করছেন স্তুতি করছেন প্রণাম করছেন ଏଇଭଳି ଭାବରେ ସ୍ନିଗ୍ଧ ପାଣ୍ଡୁଷୁ ଜଗତ ପ୍ରଣତିଙ୍କ ବିଷ୍ଣୁ ଭକ୍ତିଙ୍କର ତିନୁପଦୀ ଚରଣାର ବୃନ୍ଦୀ ଏଇଭଳି ଭାବରେ ଭଗବାନଙ୍କର ଯୋଉ ପାଣ୍ଡବ ମାନ ସେଠି ଯୋଉ ରହିଛି ତାଙ୍କର କିଭଳି ସେବା କରିଥିଲେ ଏଇସବୁ ସ୍ମରଣ କରି ତାଙ୍କର ରାଜ୍ୟର ଅଧିବାସୀମାନେ ସେଇଭଳି ଭାବେ ଲୀଳା ସବୁ ପରିବେଷଣ କରୁଥିଲେ ଯାହାକୁ ଶୁଣି ଯାହାକୁ ଦେଖି ପରୀକ୍ଷିତ ମହାରାଜ ଅତ୍ୟନ୍ତ ଆନନ୍ଦିତ ହୋଇଯାଉଥିଲେ ଏବଂ ସେମାନଙ୍କୁ ପୁରସ୍କାର କରୁଥିଲେ ଏଇଭଳି ଭାବେ ରାଜ୍ୟ ଶାସନ କରୁଥିଲେ କିନ୍ତୁ ଗୋଟେ ସମୟରେ ଦେଖିଲେ ଯେ ଗୋଟେ ବୃଷ ଗୋଟେ ଷଣ୍ଢ ଯାହାର ଚାରିପଟରୁ ଗୋଟିଏ ପଟ ରହିଛି ଆଉ ତେଣୁ ନଷ୍ଟ ହୋଇଯାଇଛି ଏବଂ ଗୋଟେ ଗାଭୀ ଦେଖିଲେ ଯେ କ୍ରନ୍ଧନ ତ ସବୁ କ୍ରନ୍ଧନ କରୁଛି ଏବଂ ଗୋଟେ ରାଜା ତାଙ୍କୁ କଣ ପ୍ରହାର କରୁଛି ଏଇଭଳି ଭାବେ ଦେଖିଲେ ତେଣୁ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲେ ମୋ ରାଜ୍ୟରେ ଏଇଭଳି ପାପ ପ୍ରବେଶ କରିଯାଇଛି ଏଭଳି ପାପ କାର୍ଯ୍ୟ ଚାଲୁଛି ଆଉ ଆମର ବର୍ତ୍ତମାନ କଥା କଣ କହିବା ଯେଉଁଠି ହଜାର ହଜାର ଗାଭୀମାନଙ୍କୁ ହତ୍ୟା କରାଯାଉଛି ସେ ସମୟରେ ଯେତେବେଳେ ଗାଭୀର ଏଇ ଦଶା ଦେଖି ପରୀକ୍ଷିତ ମହାରାଜ ଏଇସବୁ ସେ ଯେଉଁ ଲୋକ ପ୍ରହାର କରୁଥିଲେ ତାକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଥିଲେ ତେଣୁ ସେ କଥା ପଚାରିଲେ ସେ ବୃଷଭଙ୍କୁ ଯେ ଆପଣଙ୍କର ଏଭଳି ଦଶା କିଏ କଲା ଆପଣଙ୍କ ଚାରିପାଦରୁ ତିନିପାଦ କିଏ ନଷ୍ଟ କରିଦେଲା ତେଣୁ ବୃଷଭ ହେଉଛନ୍ତି ପ୍ରକୃତ ଧର୍ମରାଜ ତେଣୁ ସେ କହିଲେ ଯେ ମୁଁ ଜାଣିପାରୁନି ପ୍ରକୃତରେ ଆର କାରଣ କଣ ନ ବୟମ୍ ପ୍ରେସ ବିଜାଣି ଯଥାଶ୍ୟ ପୁରୁଷ ସବ ପୁରୁଷାନ୍ତନ ବିଜାଣିଆନ୍ ବାକ୍ୟ ଭେଦ ବିମୋହିତ ଆମେ ଯୋଉ ଦୁଃଖ ପାଉଛେ ଏ ଦୁଃଖର କାରଣ କଣ ଆମେ ଭାବୁଛେ ଏଇ ଲୋକଟି ଆମକୁ ଦୁଃଖ ଦଉଛି କିନ୍ତୁ ସେଇଟା ପ୍ରକୃତ ସେଇଟା ନୁହଁ ପାଞ୍ଚଟି କାରଣ ରହିଛି ଅଷ୍ଟ ଭଗବତରେ ବର୍ଣ୍ଣନା କରାଯାଇଛି କିଏ ବୁଝି ଆମର ଭାଗ୍ୟ ଫଳ କିଏ ବୁଝି ଆମର କର୍ମ ଫଳ କିଏ ବୁଝି ଏ ଲୋକଟା ଦ୍ୱାରା ମୁଁ ଏଇ ଫଳ ଭୋଗ କଲି ଏଇଭଳି ଭାବେ ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି ତେଣୁ ଧର୍ମର ବି ଦୋଷ କହୁଛନ୍ତି ଆପଣ କୁହନ୍ତୁ ପ୍ରକୃତରେ ମୋର କାହିଁକି ଏଭଳି ପରିସ୍ଥିତି ହେଇଛି ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଆପଣ ହେଉଛନ୍ତି ସ୍ୱୟଂ ଧର୍ମରାଜ ନହେଲେ ଏଭଳି କଥା କିଏ କହିପାରିବ ନାହିଁ ଧର୍ମ ସତ୍ୟ ତପ ଶୌଚ ଏସବୁ ହେଉଛି ଆପଣଙ୍କ ପାଦ ଥିଲା ଏସବୁ ପାଦ ଆପଣଙ୍କ ସତ୍ୟ ଯୁଗରେ ଚାରିପାଦ ସୁରକ୍ଷିତ ଥିଲା ତପ ଶୌଚ ଦୟା ସତ୍ୟ ଇତି ପାଦା କୃଷି କୃତା ଆପଣଙ୍କର ଯେଭଳି ଯୁଗର ପରିବର୍ତ୍ତନରେ ସତ୍ୟ ଚେତା ଦ୍ୱାପର ଏଇଭଳି ଭାବରେ ଯୁଗର ପରିବର୍ତ୍ତନରେ ଆପଣ ଗୋଟିଏ ଗୋଟିଏ ପାଦ ନଷ୍ଟ ହେଇ ବର୍ତ୍ତମାନ ଗୋଟିଏ ପାଦ ରହିଛି ସେ ପାଦଟି ହେଉଛି ସତ୍ୟ ଏଇଭଳି ଭାବରେ ଜାଣିଲେ ଯେତେବେଳେ ଏଇ କଳି ପ୍ରବେଶ କରିଛି ତେଣୁ କଳିକୁ ହତ୍ୟା କରିବା ପାଇଁ ସୁଯୋଗ ହେଲେ ତେଣୁ କଳି ବର୍ତ୍ତମାନ ଭଗବାନ ରକ୍ଷା ପାଇବା ପାଇଁ ସେ କହିଲେ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ବର୍ତ୍ତମାନ ମୋର ସମୟ ଆସିଯାଇଛି ମୁଁ ପ୍ରବେଶ ମୋର କଳି ମୋତେ ସ୍ଥାନ ଦିଅନ୍ତୁ ଆପଣ ରାଜା ମୋତେ ସ୍ଥାନ ଦିଅନ୍ତୁ ତେଣୁ ପରୀକ୍ଷିତ ମହାରାଜ ଦେଖିଲେ କଳି ଯୁଗର ଯଦିଓ ବହୁତ ପ୍ରକାର ଅସଦ୍ଗୁଣ ରହିଛି ବହୁତ ପ୍ରକାର ଦୋଷ ରହିଛି କିନ୍ତୁ ଗୋଟେ ଭଲ ଗୁଣ ରହିଛି କଣ ସେଇଟା ନା ନାମ ଦ୍ୱେଷ୍ଟି କଳି ସମ୍ରାଟ ସାରଙ୍ଗ ଇବ ସାର ଯୋଉଟାକ କାହିଁକି ଯେମିତି ସାରଙ୍ଗ ଯେମିତି ମହୁମାଛି ଫୁଲରୁ ମହୁ ସଂଗ୍ରହ କରେ ସେଇଭଳି ଭାବରେ ପରୀକ୍ଷିତ ମହାରାଜ କଳିକୁ ଦ୍ୱେଷ କଲେ ନାହିଁ ଈର୍ଷା କଲେ ନାହିଁ କାହିଁକି ନା ଯେଉଁମାନେ ଭଲ ଗୁଣ ସବୁ ରହିଛି ନେତ୍ରାଣୀଙ୍କୁ ତା ନିଜ ଯେଉଁମାନେ ଯୋଉ କଳିଯୁଗର ଏତେ ଗୋଟେ ଭଲ ଗୁଣ ଯେ ଆପଣମାନେ ଯୋଉ ଧର୍ମ କାର୍ଯ୍ୟ ଚିନ୍ତା କଲେ କୁଶଳ ଆମେ ଆସୁ ସିଦ୍ଧ ଯୋଉ ଧର୍ମ କାର୍ଯ୍ୟ ଚିନ୍ତା କରିଦେଲେ ତାର ଫଳ ପାଇଯିବେ କିନ୍ତୁ ଅଧର୍ମ କାର୍ଯ୍ୟ ତାକୁ ଚିନ୍ତା କରି ତାର ଫଳ ପାଇବେ ନାହିଁ ଅଧର୍ମ କାର୍ଯ୍ୟ କଲେ ସର୍ବଦା ସେ କାର୍ଯ୍ୟ କଲେ ହିଁ ତାର ଫଳ ପାଇବେ ଇଏ ହେଉଛି କଳିଙ୍କର ସବୁଠୁ ଭଲ ଗୁଣ ତେଣୁ ଯେତେବେଳେ କଳି ପରୀକ୍ଷିତ ମହାରାଜ ପାଖରେ ଆଶ୍ରୟ ନେଲା ସ୍ଥାନ ମାଗିଲା ତାକୁ ଚାରୋଟି ସ୍ଥାନ ପ୍ରଦାନ କଲେ ଅଭ୍ୟର୍ଥିତା ଦ୍ୱାରା ତସ୍ମୈ ସ୍ଥାନାନି କଳେ ଦେଉ ଦ୍ୟୁତଂ ପାଣ ସ୍ତ୍ରିୟଂ ଶୁଣା ଯତ୍ର ଅଧର୍ମ ତତ୍ ବିଧା ଯେତେବେଳେ କଳି ଶରଣ ନେଲା ତାକୁ ଚାରୋଟି ସ୍ଥାନ ଦେଲେ କଣ କଣ ଦ୍ୟୁତଂ ଦ୍ୟୁତ କ୍ରୀଡ଼ା ପାଣ ନିଶାଦ୍ରବ୍ୟ ସେବନ ସ୍ତ୍ରିୟଂ ଅବୈଧ ସ୍ତ୍ରୀ ସଙ୍ଗ ସୁନା ଜୀବ ହତ୍ୟା ବା ଆମିଷ ଭକ୍ଷଣ ଏଇ ଚାରୋଟି ସ୍ଥାନ ଦେଲେ ବର୍ଷା କାଳ ଆସିଲା ମାନେ ବର୍ଷା ହବ ଆମେ ବର୍ଷାରେ ବନ୍ଦ କରିପାରିବା ନାହିଁ କିନ୍ତୁ ଆମେ ଯଦି ଛତାର ଆଶ୍ରୟ ନେବା ତାହେଲେ ଆମେ ବର୍ଷାରୁ ରକ୍ଷା ପାଇପାରିବା ସେଇଭଳି ଭାବେ ପରୀକ୍ଷିତ ମହାରାଜ ମଧ୍ୟ କଳିଯୁଗ ବାସୀମାନଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ଯେ କଳିଯୁଗ କଳି ଏଇ ଚାରୋଟି ସ୍ଥାନରେ ରହିବ, ଦ୍ୟୁତ କ୍ରୀଡ଼ା, ଦ୍ୟୁତ ପାନ, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଂଘ ଏବଂ ଜୀବ ହତ୍ୟା ବା ଆମିଷ ଭକ୍ଷଣ ଏହି ଚାରୋଟି ସ୍ଥାନରେ ରହିବ। ତେଣୁ ଏହି ଚାରୋଟି ସ୍ଥାନରୁ ଯଦି ଆମେ ମୁକ୍ତ ରହି ଭଗବାନଙ୍କ ନାମ ନେବା ତାହେଲେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା, କଳିର ପ୍ରଭାବ ଆମକୁ ପଡ଼ିବ ନାହିଁ। କିନ୍ତୁ ପରୀକ୍ଷିତ ମହାରାଜ ଏଭଳି ରାଜ୍ୟ ଶାସନ କରୁଥିଲେ, ତାଙ୍କ ରାଜ୍ୟରେ ସେଭଳି ସ୍ଥାନ ପାଇଲେ ନାହିଁ କଳି। ତେଣୁ ସେ ପୁଣି ପ୍ରାର୍ଥନା କଲେ ଆଉ ଗୋଟେ ସ୍ଥାନ ଦିଅନ୍ତୁ, ଆପଣ ଏଭଳି ସ୍ଥାନ ଦେଲେ ଯୋଉଠି ମୋର ସ୍ଥାନ ନାହିଁ ମୁଁ କୋଉଠି ରହିବି। ତେଣୁ ପୁନଶ୍ଚ ଜାତ ମହାନାୟ ଜାତ ରୂପ ମଦାପ୍ରଭୁ, ପୁଣି ଥରେ ଯେତେବେଳେ କଳି ତାଙ୍କୁ ମାଗିଲେ ଭିକ୍ଷା କଲେ ସେତେବେଳେ ତାଙ୍କୁ ଗୋଟେ ପଞ୍ଚମ ସ୍ଥାନ ଦେଲେ, ଜାତ ରୂପମ ବା ସୁବର୍ଣ୍ଣ, ଯୋଉଠି ସେଠି ସବୁ ଯତ୍ର ଅନୁତମ ମଦମ କାମ ରଜ ବୈରମ ଚ ପଞ୍ଚମ, ଏଇ ପାଞ୍ଚଟି ଜିନିଷ ରହିବ ସୁବର୍ଣ୍ଣ ପାଖରେ, ଏଇ ପାଞ୍ଚଟି ଅନୁତମ ବା ମିଥ୍ୟା ରହିବ ସେଠି, ମଦମ ମଦ୍ୟପାନ ରହିବ, ଯତ୍ର ଅନୁତମ ମଦମ କାମ ବିଭିନ୍ନ ପ୍ରକାର କାମନା ପରିପୂରଣ କରିବେ ସେମାନେ ଯେଉଁମାନଙ୍କରେ ଧନ ରହିଛି, ଏବଂ ରଜଗୁଣ ରହିବ ସେଠି, ବୈରମ ବୈରମରେ ଶତ୍ରୁତା ରହିବ। ତେଣୁ ସେ ସ୍ଥାନଟି ଦେଲେ, ଯାହା ଏଇଭଳି ଭାବରେ କଳିକୁ ଦେଇ ଯେତେବେଳେ ଫେରି ଆସୁଛନ୍ତି, ସେ ସମୟରେ ପରୀକ୍ଷିତ ମହାରାଜ ଗୋଟେ ସମୟରେ ଯାଇଛନ୍ତି ଶିକାର କରିବା ପାଇଁ, ଶିକାର କରିବା ସମୟରେ ସେ ସମୟରେ ତାଙ୍କୁ ବହୁତ ତୃଷା ହେଇଛି, ତେଣୁ ସେ ତୃଷା ମେଣ୍ଟିବା ପାଇଁ ନିକଟସ୍ଥ ଗୋଟେ ଆଶ୍ରମରେ ଯାଇ ପହଞ୍ଚିକିରି ଦେଖୁଛନ୍ତି ଜଣେ ସାଧୁ ଭଗବାନଙ୍କ ଧ୍ୟାନରେ ନିମଗ୍ନ ରହିଛନ୍ତି, ତେଣୁ ତାଙ୍କୁ ଦେଖିକି ମଧ୍ୟ ସେ ଦେଖିପାରୁନାହାନ୍ତି। ତେଣୁ ସେ ତାଙ୍କୁ କିଛି ଜଳପାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି, କିଛି ଜଳ ପ୍ରଦାନ କରିବା ପାଇଁ, କିନ୍ତୁ ଯେହେତୁ ଯେ ଶିଙ୍ଗି ଋଷି ଯେ ସେ ଶ୍ରମିକ ଋଷି ଶ୍ରମିକ ଋଷି ଭଗବାନଙ୍କ ଧ୍ୟାନରେ ନିମଗ୍ନ ରହିଛନ୍ତି, ତେଣୁ ସେ କଥା ଶୁଣିପାରିନାହାନ୍ତି। ତେଣୁ ପରୀକ୍ଷିତ ମହାରାଜ କ୍ରୋଧ ଜାତ ହେଇଛି, ସେତେବେଳେ କ୍ରୋଧରେ ଫେରି ଆସୁଛନ୍ତି, ସେ ସମୟରେ ବାଟରେ ଦେଖିଲେ ଗୋଟେ ମୃତ ସର୍ପ ରହିଛି, ସେ ମୃତ ସର୍ପକୁ ନେଇ ତାଙ୍କର ଅସ୍ତ ତାର ଯୋଉ ସ୍ୱର ରହିଛି ସେ ସ୍ୱରରେ ନେଇ ତାଙ୍କର ଶ୍ରମିକ ଋଷିଙ୍କର ଗଳାରେ ବିସ୍ଫୋରଣ କରି ସେ ଚାଲି ଯାଇଛନ୍ତି। ତେଣୁ ଏ କଥା ଖବର ଯେତେବେଳେ ପାଇଛନ୍ତି ତାଙ୍କ ପୁତ୍ର ପାଞ୍ଚ ବର୍ଷର ପୁତ୍ର ଶ୍ରୀଙ୍ଗି, ତେଣୁ ସେ ଅଭିଶାପ ଦେଇଛନ୍ତି, ଇତି ଲଙ୍ଘିତ ମର୍ଯ୍ୟାଦାଂ ତକ୍ଷକ ସତ୍ୟମେହନି ଦକ୍ଷତି ସ୍ମ ପୁରାଗାର ଚୋରିତ ମିତ୍ର ଦୃଢ଼, ଯେ ଯିଏ ମୋର ପିତାଙ୍କର ଗଳାରେ ସର୍ପ ବ୍ୟସନ କରିଛନ୍ତି ତାଙ୍କୁ ସାତ ଦିନରେ ତକ୍ଷକ ସର୍ପ ଦଂଶନ କରୁ ପୁରାଙ୍ଗାର, ସେ ଜାଣିଛନ୍ତି ପରୀକ୍ଷିତ ମହାରାଜ ଦେଇଛନ୍ତି, ଜାଣିପାରିବେ ଧ୍ୟାନ ବେଳରେ। ତେଣୁ ସେ କହୁଛନ୍ତି ତମର ଦକ୍ଷତି ସ୍ମ ପୁରାଙ୍ଗାର, ତମେ କୂଳର ଅଙ୍ଗାର, ତମର କୂଳକୁ ନଷ୍ଟ କରିବ ତମେ, କାରଣ ମୋର ପିତାଙ୍କର ଗଳାରେ ସର୍ପ ବ୍ୟସନ କରିଛ, ଏବଂ ସାତ ଦିନରେ ତମକୁ ତକ୍ଷକ ଦର୍ଶନ କରୁ। ଏଇଭଳି ଭାବରେ ଅଭିଶାପ ଯେତେବେଳେ ଦେଇ ଦେଇଛନ୍ତି, ଏ କଥା ଯେତେବେଳେ ମୁନି ଖବର ପାଇଲେ, ତେଣୁ ସେ ତାଙ୍କ ପୁତ୍ର ଉପରେ ବହୁତ ତାଙ୍କ ପୁତ୍ର ଉପରେ ବହୁତ ଦୃଷ୍ଟ ହେଇଛନ୍ତି, ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, ଏଭଳି ରାଜା ଏଭଳି ପ୍ରଜାରକ୍ଷକ ରାଜା ପ୍ରଜାରଞ୍ଜନ ରାଜା ତାଙ୍କୁ ତମେ ସାମାନ୍ୟ ତାଙ୍କର ଅପରାଧରେ ତମେ ଏତେ ବଡ଼ ତାଙ୍କୁ ଅପରାଧ ଦେଇଦେଲ, ଦଣ୍ଡ ଦେଇଦେଲ, ଏତେ ବଡ଼ ଅଭିଶାପ ଦେଇଦେଲ, କିନ୍ତୁ ଆଉ କିଛି କରିହେବ ନାହିଁ। ତେଣୁ ସେ ଭଗବାନ ପାଖରେ ପ୍ରାର୍ଥନା କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି, ଏବଂ ରାଜାଙ୍କୁ ଖବର ପଠାଇଛନ୍ତି ଯେ ଆପଣଙ୍କର ସାତ ଦିନ ରହିଛି, ଆପଣ ବର୍ତ୍ତମାନ ସେଥିପାଇଁ ବ୍ୟବସ୍ଥା କରନ୍ତୁ ବା ସେଥିପାଇଁ ପ୍ରିପେୟାର ହୁଅନ୍ତୁ, ନିଜକୁ ପ୍ରସ୍ତୁତ କରନ୍ତୁ। ତେଣୁ ଆମ ପାଇଁ ମଧ୍ୟ ସେଇଭଳି ଭାବରେ ଇଏ ଗୋଟେ ଆମର ପାଇଁ ମଧ୍ୟ ଗୋଟେ ଆମର ଏଇଟା ଗୋଟେ ଚିନ୍ତା କରିବା କଥା ଯେ ଆମର ମଧ୍ୟ ମୃତ୍ୟୁ କେତେବେଳେ ଆସିବ ଆମେ ଜାଣିନେ, ତେଣୁ ଆମେ ମଧ୍ୟ ମୃତ୍ୟୁ ପାଇଁ ସଜାଗ ରହିବା କଥା, ମୃତ୍ୟୁ ପାଇଁ ପ୍ରସ୍ତୁତ ରହିବା କଥା, ଯେଉଁଭଳି ଭାବରେ ରାଜା ପରୀକ୍ଷିତ ମହାରାଜ କରିଥିଲେ। ତେଣୁ ସେ ଖବର ପାଇ ତାଙ୍କ ରାଜ୍ୟ ସମଗ୍ର ପୃଥିବୀ ଉପରେ ତାଙ୍କ ରାଜ୍ୟ ତାଙ୍କର ରାଜ୍ୟକୁ ପ୍ରଦାନ କଲେ, ତାଙ୍କ ପୁତ୍ର ଜନ୍ମେଜୟକୁ ପ୍ରଦାନ କରି ସେ ଆସିଛନ୍ତି ଗଙ୍ଗା ନଦୀ ପୀଠକୁ ଆସିଛନ୍ତି, ଏବଂ ସେଇଠି ସେ ପହଞ୍ଚିଛନ୍ତି, କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ପ୍ରତିଜ୍ଞା କରି ଆସିଛନ୍ତି, ଏବଂ ସେଇଠି ବସି ସେ ବସି ଚିନ୍ତା କରୁଛନ୍ତି ଯେ ମୁଁ ବର୍ତ୍ତମାନ କ'ଣ କରିବି। ତେଣୁ ଏହି ସମ୍ବାଦ ଯେଉଁ ବିଶ୍ୱର ସମସ୍ତ ମନୁଷ୍ୟମାନେ ଏହି ସମ୍ବାଦ ପାଇଯାଇଛନ୍ତି ଏବଂ ସେଠି ଆସି ପହଞ୍ଚିଯାଇଛନ୍ତି, ତେଣୁ ସେମାନଙ୍କୁ ରାଜା ପରୀକ୍ଷିତ ମହାରାଜ ପଚାରୁଛନ୍ତି ଯେ ବର୍ତ୍ତମାନ ମୋର କ'ଣ କର୍ତ୍ତବ୍ୟ। ତେଣୁ ତାଙ୍କ ଭିତରେ ଆଲୋଚନା ଚାଲିଛି କ'ଣ କରିବା, କ'ଣ ତାଙ୍କର କ'ଣ କରିବା କର୍ତ୍ତବ୍ୟ, କିନ୍ତୁ ସେମାନେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି। ସେହି ସମୟରେ ସୁଖଦେବ ଗୋସ୍ୱାମୀ ଯିଏକି ସରୋବର ସବୁ ବ୍ୟବସାୟ ପ୍ରତିମାନ ହେଉଛନ୍ତି, ଉଲଗ୍ନ ଅବସ୍ଥାରେ ଅଛନ୍ତି, ତାଙ୍କ ପଛରେ ଛୋଟ ପିଲାମାନେ ସ୍ତ୍ରୀ ଲୋକମାନେ ଧାଉଁଛନ୍ତି, ତାଙ୍କ ପଛରେ ସେ ଭାବୁଛନ୍ତି ପାଗଳ ବ୍ୟକ୍ତିରେ ବୋଲି। କିନ୍ତୁ ମୁନିଋଷିମାନେ ତାଙ୍କର ଯେଉଁ ଶରୀର ଆଭା ରହିଛି, ଶରୀର ତେଜ ରହିଛି, ଶରୀରର ଲକ୍ଷଣ ରହିଛି, ମହାପୁରୁଷଙ୍କର ଲକ୍ଷଣ ସବୁ ରହିଛି, ସେ ଲକ୍ଷଣ ଦେଖି ଜାଣିପାରିଲେ ଇଏ ହେଉଛନ୍ତି ସୁଖଦେବ ଗୋସ୍ୱାମୀ। ସମସ୍ତେ ଦଣ୍ଡାୟମାନ ହୋଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଏବଂ ସେଇଠି ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କୁ ବ୍ୟାସାସନରେ ବସେଇ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥାଏ ଯେ ବର୍ତ୍ତମାନ ମୋର କ'ଣ କର୍ତ୍ତବ୍ୟ। ଅଥବା ପୃଚ୍ଛା ଆମେ ସଂସିଦ୍ଧିମ୍ ଯୋଗୀନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ଗୃହ ମାଣସ ସର୍ବଥା ଯତ୍ ସ୍ୱତବ୍ୟମ ଅଥ ଦାବ୍ୟମ ଯତ୍ କର୍ତ୍ତବ୍ୟମ ଯୋଗୀ ପ୍ରଭୁ ସ୍ମର୍ତ୍ତବ୍ୟ ବଦନୀୟମ ବା ଗୃହୀ ଯଦ୍ବା ବିପର୍ଯ୍ୟୟ। କ'ଣ ମୋର କର୍ତ୍ତବ୍ୟ? ବର୍ତ୍ତମାନ ମୋର ସାତଦିନ ଆୟୁଷ ହୋଇଛି, ମୋର କ'ଣ କର୍ତ୍ତବ୍ୟ? ତେଣୁ ଏହିଭଳି ଭାବରେ ପ୍ରଥମ ସ୍କନ୍ଧର 19 ଅଧ୍ୟାୟ ଯେଉଁ ରହିଛି 19 ଅଧ୍ୟାୟ ଏ ଅଧ୍ୟାୟ ସମାପ୍ତ ହୋଇଛି ଏବଂ ଦ୍ୱିତୀୟ ସ୍କନ୍ଧ କଥା ଆରମ୍ଭ କରାଯିବ। ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେବେ। ତେଣୁ ଆମେ 5 ମିନିଟ୍ ଟିକେ ଭଗବାନଙ୍କର ନାମ କୀର୍ତ୍ତନ କରିବା। ପ୍ରଶ୍ନ ପଚାରିଛନ୍ତି ଯେ ମୋର ଜୀବନର କର୍ତ୍ତବ୍ୟ କ'ଣ? ଅର୍ଥାତ୍ ପୃଚ୍ଛା ଆମେ ସଂସିଦ୍ଧି, ଆମ ଜୀବନରେ କେମିତି ସିଦ୍ଧି ପ୍ରାପ୍ତ ହୋଇପାରିବା? ଆପଣ ହେଉଛନ୍ତି ଯୋଗୀନାମ ପରମ ଗୁରୁ, ଆପଣ ସମସ୍ତ ଯୋଗୀମାନଙ୍କର ଆପଣ ହେଉଛନ୍ତି ଶ୍ରେଷ୍ଠ ଗୁରୁ। ତେଣୁ ଏହିଭଳି ଭାବରେ ଜଣେ ଗୁରୁଙ୍କ ପାଖରେ ଯାଇ ତାଙ୍କୁ ତଦ୍ବିଧି ଜଣେ ପାହାଚନ ପରିପ୍ରଶ୍ନ ସେବା ଉପଦେଖିବି ଯେ ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶିନ। ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ସେ ଗୁରୁ କିଏ ନା ଜ୍ଞାନୀ ଏବଂ ତତ୍ତ୍ୱଦର୍ଶୀ ହୋଇଥିବେ। ତାଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ସେବା କରି ତାଙ୍କୁ ପ୍ରଶ୍ନ କଲେ ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ତେଣୁ ସେହିଭଳି ଭାବରେ ପରୀକ୍ଷିତ ମହାରାଜ ଯେତେବେଳେ ସୁଖଦେବ ଗୋସ୍ୱାମୀଙ୍କୁ ଏହିଭଳି ଭାବରେ ପ୍ରଶ୍ନ ପଚାରିଛନ୍ତି, ତାଙ୍କୁ ତାଙ୍କୁ ଉପଯୁକ୍ତ ଆଶ୍ୱାସନ ଦେଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ମଧ୍ୟ ସମୟ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି, ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି। ତେଣୁ ମୁଖ୍ୟ ବକ୍ତା ହେଉଛନ୍ତି ସୁଖଦେବ ଗୋସ୍ୱାମୀ ଏବଂ ମୁଖ୍ୟ ଶ୍ରୋତା ହେଉଛନ୍ତି ପରୀକ୍ଷିତ ମହାରାଜ। ତେଣୁ ସେ କହୁଛନ୍ତି ଯେ ସାଧାରଣତଃ ଲୋକମାନେ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ସତବ୍ୟାସ ଜଣେ ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶଃ ଅପଶ୍ରତାତ୍ମତତ୍ଵ ଗୃହେଷୁ ଗୃହମେ ଦିନା। ଲୋକମାନେ ହଜାର ହଜାର କଥା ଶୁଣୁଛନ୍ତି କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ଶୁଣିବା ପାଇଁ ତାଙ୍କର ଆଗ୍ରହ ନାହିଁ। ତେଣୁ ତସ୍ମାତ୍ ମହାର୍ଥ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟତବ୍ୟଶ୍ଚ ସ୍ମର୍ତ୍ତବ୍ୟସ୍ତି ଯଥା ଅଭୟ। ଏହିସବୁଟି ସେଠାରେ ମଧ୍ୟ କହିଥିଲେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହିଥିଲେ ସୌନକାଦି ଋଷିଙ୍କୁ। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ସେ ଶ୍ଳୋକଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ ଆମର ପ୍ରକୃତରେ କ'ଣ କରିବା କଥା ନା ଏ ଭାରତ ଏ ଭରତ ବଂଶଜ ପରୀକ୍ଷିତ ଭଗବାନ ଯିଏକି ସମସ୍ତଙ୍କର हृदय रहिछन् सर्वात्मा से होती भगवान से समस्त ऐश्वर्यपूर्ण षडैश्वर्यपूर्ण एवं से होती समस्त नियंत्रणकारी से होती हरि से समस्त मन को आकर्षण करती विषय शुणा कथा विषय कीर्तन करने कथा विषय स्मरण करने कथा तेणु जन राजा थे खतांग महाराज जे कि जो जानले गोटे मुहूर्त अच्छी मुहूर्त सर्वम सूर्य गतवा अभियान कर गोटे मुहूर्त जो जानले बयस समय रही जीवन रही गोटे मुहूर्त जत भगवान ध्यान ध्यान कर भगवत धाम प्रस्तरी थे तबापी कई कर्तव्य तुम तो राजा तुम तो सप्ताह विधावधि तुम गोटे सप्ताह रही तेनाली उपकल्प सर्वम जावत जत सांपरायिक तुम से सब कर्तव्य कर जहाँकि तुम ये जन्मे पर जन्मे साहय कर कौन से भगवान विषय शुण भगवान कीर्तन कर विषय स्मरण कर तेणु मुझे तुम भागवत कहमी तुम श्रवण कर तेनाली भाव में जो से प्रश्न जो उत्तर दौंती से समय भगवान विषय कहवा आरंभ कर प्रथम भगवान को विश्व रूप वर्णना कर भगवान को भाई जो चौदह लोक रही हूँ भगवान को शरीर विराट शरीर ये पृथ्वी रही भूलोक आवलोक आवर्गलोक महालोक जनलोक तपलोक स्वर्गलोक सत्यलोक जो ब्रह्मा रही तले सात लोक रही अतल वितल सुतल तलातल महितल रसातल एवं पाताल ये भगवान का विराट शरीर यही भाव में भगवान को विराट शरीर विषय वर्णना कर भगवान कमी परमात्मा रूप से समस्त हृदय अच्छा से वर्णना करेणु यही श्रोता सब कला भितर सुत गोस्वामी को स्वर्णकादी ऋषि प्रश्न पचारे साधारणत जो मैंने आयु भारती भाई पुंसा उदयनस्तम च जन्म सब तस्वीर क्षणित उत्तम श्लोक वार्ताया सूर्य पर उदय एवं अस्तरे समस्त आयु श्रवण हो जाए कि जो मैंने भगवान को से श्रवण कर गोटे मुहूर्त मध्य भगवान को से श्रवण कर आयुष हरण हो पार ना ये भाव में से सुखदेव गोस्वामी को प्रार्थना कर सुखदेव गोस्वामी परीक्षित महाराज संवाद कहवाई तेणु परीक्षित महाराज प्रश्न जो रही पुणी विभिन्न प्रकार प्रश्न कर सुखदेव गोस्वामी वर्तमान चिंता कर जे मु भगवान विषय कहूँ किंतु मु भगवान को मंगलाचरण करना तेणु से द्वितीय स्कंध चतुर्थ अध्याय बार रु चबीश यही तेरह श्लोक भगवान को मंगलाचरण कर तेणु आम गोटे श्लोक कहवा सी कहते भूत महद्वी इमा पुरो विभु निर्माय से अमुषु पुरुष भूंगते गुणान सुरुष सुरुषात्मक स्वरम विशिष्ट भगवान बता भगवान जो भाव में सृष्टि कार्य कले भूत ही महद्वी महत्व भौतिक जगत सृष्टि कर षोड़श षोड़श कला पंच ज्ञानेन्द्रिय एगार इंद्रिय पंच ज्ञानेन्द्रिय पंच कर्मेन्द्रिय गोटे मन एवं पंच महाभूत ये सब नहीं भगवान यही भौतिक जगत में स्नान कर गुण को भोग कर भगवान स्वशिष्ट भगवान बता मोर वचन को से भगवान अलंकृत करूँ जहाँफल कि मुझे कथा कह श्रोता मैंने जो मैंने शुणे जो मैं पाठ अध्ययन करेंगे से मैंने भगवान को जापर तेणु आम भगवान पाखे प्रार्थना करें कथा से भाव में भगवान अलंकृत करूँ जहाँफल कि श्रोता मैंने अर्थ बुझीपर तेणु ये सृष्टि विषय जो प्रश्न पचार परीक्षित महाराज सुखदेव गोस्वामी नारद ब्रह्मा का संवाद वर्णन उद्धार कर नारद से ब्रह्मा को यही भाव सृष्टि विषय प्रश्न पचारे तेणु ब्रह्मा तार जो उत्तर देते से कथा को सुखदेव गोस्वामी परीक्षित महाराज कहते वर्तमान सुत गोस्वामी नैमिषारण्य क्या कहते स्वर्णका ऋषि कहते से कथा आम आप कहू परंपर एक कथा आस तेणु नारदी कहते आप सृष्टिकर्ता स भगवान चरत गौरम जत तप सुसमित तेनम खेदे से नस्तम परा शंका प्रयोगी आप सृष्टिकर्ता पुणी आप ध्यान करप कर तपस्या कर ଏ ମୋତେ ବହୁତ ସଂଶୟ ଆସୁଛି, ମୋର ଶଙ୍କା ଆସୁଛି, ମୋର ସନ୍ଦେହ ଆସୁଛି। ତେଣୁ ବ୍ରହ୍ମା ସେଇ ଯୋଉ ନାରଦମାନେ ପଚାରିଛନ୍ତି ବିଭିନ୍ନ ପ୍ରଶ୍ନ, ସେ ପ୍ରଶ୍ନ ଉତ୍ତରରେ ବ୍ରହ୍ମା କହୁଛନ୍ତି ଯେ ପ୍ରକୃତରେ ଯେଉଁମାନେ ଭଗବାନଙ୍କ ମାୟା ଦ୍ୱାରା ମୋହିତ ହେଇଛନ୍ତି ସେମାନେ ଭାବୁଛନ୍ତି ମୁଁ ହେଉଛି ଜଗତଗୁରୁ, ବ୍ରହ୍ମା ନିଜକୁ କହୁଛନ୍ତି ମୁଁ ହେଉଛି ଜଗତଗୁରୁ, କିନ୍ତୁ ପ୍ରକୃତରେ ଯେଉଁମାନେ ମାୟା ଦ୍ୱାରା ମୋହିତ ହେଇ ରହିଛନ୍ତି ସେମାନେ ଭାବୁଛନ୍ତି ମୋତେ ଜଗତଗୁରୁ ବୋଲି, କିନ୍ତୁ ପ୍ରକୃତରେ କୃଷ୍ଣ ବନ୍ଦେଇ ଜଗତଗୁରୁ, ଭଗବାନ କୃଷ୍ଣ ହେଉଛନ୍ତି ଜଗତଗୁରୁ। ସୃଜାମି ତନ୍ୟନ୍ତହଂ ହରୋ ଭାରତୀ ତଦ୍ବଶ ବିଶ୍ୱମ ପୁରୁଷ ରୂପେଣ ପରିପାଟିତ ଶକ୍ତି ଦୁଃଖ। ବ୍ରହ୍ମାଙ୍କୁ ମୁଁ ସୃଷ୍ଟି କରୁଛି, ସୃଜାମି ତନ୍ୟନ୍ତହଂ ମୁଁ ଆପଏଣ୍ଟମେଣ୍ଟ ପାଇଛି, ଆପଏଣ୍ଟମେଣ୍ଟ ଲେଟର ପାଇଛି। ଏତିକି ବର୍ଷ ତମେ କରିବ ବ୍ରହ୍ମା ପଦ ପାଇବ, ଆପଏଣ୍ଟମେଣ୍ଟ ଚାକିରି ପାଇଛି। ସୁଜାମି ତନ୍ୟନ୍ତହଂ ହରୋ ଭାରତୀ ତଦ୍ବଶ ହରି ହରାଜୀ ବସିଛନ୍ତି କି ବିଶ୍ୱେଶ୍ୱର ମହାରାଜ ମହାଦେବ ସେ ଯୋଉ ସୃଷ୍ଟି ଧ୍ୱଂସ କରୁଛନ୍ତି ସେ ଭଗବାନଙ୍କର ଅଧୀନରେ ସେ କାର୍ଯ୍ୟ କରୁଛନ୍ତି, ଏବଂ ବିଶ୍ୱ ପୁରୁଷ ରୂପେଣ ପରିପାଟିତ ସେ ଭଗବାନ ଏଇ ତ୍ରିଶକ୍ତି ତିନୋଟି ଶକ୍ତିକୁ ଧାରଣ କରିଛନ୍ତି, ଉନ୍ନତର ଶକ୍ତି, ନିଚତର ଶକ୍ତି ଏବଂ ତଟସ୍ଥ ଶକ୍ତି, ଏ ସମସ୍ତ ଶକ୍ତିକୁ ଧାରଣ କରିଛନ୍ତି ସେ ଭଗବାନ ବିଷ୍ଣୁ, ଏ ସମସ୍ତଙ୍କୁ ପାଳନ କରୁଛନ୍ତି, ପାଳନ କରୁଛନ୍ତି। ତେଣୁ ଭଗବାନଙ୍କର ଅନେକ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ବ୍ରହ୍ମା ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଅନେକ ଭଗବାନଙ୍କ ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ସେ କହୁଛନ୍ତି ନାତଂ ବିଦାମ୍ୟହମି ମୁନୟୋ ବିଦାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୃତୋବରାଜେ ଗାୟଂ ଗୁଣଂ ଦଶସତାନାଦି ଦେବ ଶେଷୋ ଧୁନାପି ସମବସ୍ୟ ବିନାଶ ବାନ। ହେ ନାରଦ, ସେଇ ଭଗବାନଙ୍କର ଯେଉଁ ଶକ୍ତି ରହିଛି ତାଙ୍କୁ କେହି ଜାଣିପାରନ୍ତି ନାହିଁ, ନାନ୍ତଂ ବିଦାମ୍ୟହମି ମୁଁ ତାଙ୍କର ଅନ୍ତ ଜାଣିପାରୁ ନାହିଁ, ମୁନୟ ତମେ ବି ଜାଣିପାରୁନ, ମୁନୟ ଅର୍ଦ୍ଧଦାସ୍ତେ ତମର ଅଗ୍ରଜ କିଏ, ଚାରି କୁମାର ଏବଂ ଶିବଜୀ ସେମାନେ ନାରଦଙ୍କର ଅଗ୍ରଜ ବା ବଡ଼ ଭାଇ, ସେମାନଙ୍କୁ ବି ଜାଣିପାରୁନାହାନ୍ତି। ଆଉ ଯେଉଁମାନେ ମାୟାର ଅଧୀନ ରହିଛନ୍ତି ତାଙ୍କ କଥା କ'ଣ କହିବା, ଯେଉଁମାନେ ବହୁତ ନିଚ ସ୍ତରରେ ଅଛନ୍ତି ମାୟାତ ବରାଜେ ବହୁତ ନିଚ ସ୍ତରରେ ସେମାନେ ଅଛନ୍ତି ସେମାନେ କ'ଣ ଜାଣିବେ। ଗାୟନ ଗୁଣ ଦଶସତାନ ଆଦି ଦେବ ଦଶସତାନ ଅନନ୍ତ ଦେବ ତାଙ୍କର ଏକ ହଜାର ମୁଖରେ ଭଗବାନଙ୍କ ଗୁଣଗାନ କରୁଛନ୍ତି, ଶେଷ ଗୁଣାମି ସମବସ୍ତି ନାସ୍ତାର ଏପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କ ଗୁଣ ଶେଷ ହେଇନାହିଁ। ତେଣୁ ଏଭଳି ଭାବରେ ଭଗବାନଙ୍କ ବିଭିନ୍ନ ଅବତାର ବିଷୟ ବର୍ଣ୍ଣନା କରିବା ପରେ ପରୀକ୍ଷିତ ମହାରାଜ ସୁଖଦେବ ସ୍ୱାମୀଙ୍କୁ ଭଗବାନଙ୍କର ଯେଉଁ କଥା ଆମେ ଶ୍ରବଣ କରୁଛେ ତାହାର ଫଳ ବିଷୟରେ କହୁଛୁ, ଯେ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ଶୁଣତର ଶ୍ରଦ୍ଧାନ୍ୱିତମ ଗୁଣତମ ସ୍ୱଚ୍ଚେଷ୍ଟିତମ କାଳିମ ନାଥ ଦିବ୍ୟଣ ଭଗବାନ ବିଷୟ ବୁଦ୍ଧି। ଭଗବାନ କଥା ଯେତେବେଳେ ଶ୍ରବଣ କରୁଛେ ଶୁଣତର ସ୍ୱଚ୍ଚେଷ୍ଟିତମ ଆପଣମାନେ ଏମିତି ଚେଷ୍ଟାରେ ଏଠି ଆସି ଶୁଣୁଛନ୍ତି ଭଗବାନ କଥା, ଯେଉଁମାନେ ଗୁଣତ ଶୁଣତ ଶ୍ରଦ୍ଧା ଶ୍ରଦ୍ଧା ସହିତ ଆପଣମାନେ ଶୁଣୁଛନ୍ତି, ଯେଉଁମାନେ ନିଜେ ଚେଷ୍ଟା କରି ଗୁଣଙ୍କ ଅବତାରକୁ ସ୍ମରଣ କରୁଛନ୍ତି କାରଣ ତାଙ୍କର କଣ ହବ ନା ବେଶୀ ଦୀର୍ଘ ସମୟ ଲାଗିବନି, ଖୁବ୍ ଶୀଘ୍ର ଭଗବାନ ବିଶୋଦେ ହୃଦି ଭଗବାନ ତାଙ୍କ ହୃଦୟରେ ପ୍ରବେଶ କରିବେ, ବସିବେ ଭଗବାନ ବିଶୋଦେ ହୃଦି ଭଗବାନ ବସିଲେ କଣ ହବ ନା ବଳିଷ୍ଠ କର୍ଣ୍ଣ କେମିତି ବସିବେ ନା କର୍ଣ୍ଣର ଅନ୍ଧ୍ରେଣ ଆମର କର୍ଣ୍ଣ ଦ୍ୱାରା ଭଗବାନ ପ୍ରବେଶ କରିବେ ଆମ ହୃଦୟ ଭିତରେ, ପ୍ରବିଷ୍ଟ କର୍ଣ୍ଣର ଧ୍ୟାନ ସ୍ୱାନନ୍ ଭାବ ସ୍ୱରୂପ ଭଗବାନଙ୍କୁ ପ୍ରବେଶ କରିବେ ଦୁନୋଦି ସମଳ କୃଷ୍ଣ ଶରୀର ସେ ଯଥା ଶରଦ ଆମ ହୃଦୟ ଭିତରେ ଯେଉଁ ମୟା ରହିଛି ସେ ମୟାକୁ ସବୁ ଭଗବାନ ସଫା କରିଦେବେ, କିଭଳି ନା ଶରୀର ସେ ଯଥା ଶରଦ ଯେମିତି ବର୍ଷା ଦିନେ ପାଣି ବହୁତ ମୟା ହେଇକି ରହିଥିବ କିନ୍ତୁ ଶରତ ଋତୁର ଯେଉଁ ଦୃଷ୍ଟିରେ ସେ ଜଳ ସବୁ ନିର୍ମଳ ହେଇଯିବ, ସେଇଭଳି ଭାବରେ ଭଗବାନ କଥା ସେମାନେ ଶ୍ରବଣ କରୁଛେ ଭଗବାନ ଆମ ହୃଦୟରେ ପ୍ରବେଶ କରୁଛନ୍ତି ଏବଂ ହୃଦୟରେ ପ୍ରବେଶ କଲେ ଆମ ହୃଦୟକୁ ଦୌତ କରିଦେଉଛନ୍ତି ବା ସଫା କରିଦେଉଛନ୍ତି। ତେଣୁ ଏହିଭଳି ଭାବରେ ଦୌତାତ୍ମା ପୁରୁଷ କୃଷ୍ଣ ପାଦ ମୂଳ ନ ମୁଞ୍ଚନ୍ତି, ଯେଉଁମାନଙ୍କର ହୃଦୟ ପରିଷ୍କାର ହେଇଯାଇଛି ସେମାନେ ଭଗବାନ ପାଦପଦ୍ମକୁ ତ୍ୟାଗ କରନ୍ତି ନାହିଁ। ମୁକ୍ତ ସର୍ବପରିକ୍ଲେଶ ପାନ୍ତ ସୁଶରଣ ଯଥା, ଯେଉଁଭଳି ଭାବରେ ଜଣେ ବଣିକ ବହୁତ କଷ୍ଟ ସ୍ୱୀକାର କରି ବାହାରକୁ ଯାଉଛି କି ଧନ ରୋଜଗାର କରୁଛି କିନ୍ତୁ ଯଦି ସେ ପର୍ଯ୍ୟାପ୍ତ ଧନ ପ୍ରାପ୍ତ ହେଇଗଲା ସେ ଆଉ ଘର ଗୃହ ଭିତରେ ପ୍ରବେଶ କଲେ ସେ ଯେଉଁଭଳି ଭାବରେ ଆନନ୍ଦ ପ୍ରାପ୍ତ ହୁଏ ସେଇଭଳି ଭାବରେ ଯେଉଁମାନଙ୍କ ହୃଦୟ ପରିଷ୍କାର ହେଇଯାଇଛି ସେମାନେ ଭଗବାନ ପାଦପଦ୍ମକୁ ଆଉ ତ୍ୟାଗ କରନ୍ତି ନାହିଁ। ତେଣୁ ପରୀକ୍ଷିତ ମହାରାଜଙ୍କର ଯୋଉ ଏଇ ସୃଷ୍ଟି ବିଷୟରେ ପ୍ରଶ୍ନ ପଚାରିଛନ୍ତି ଏବଂ ଜ୍ଞାନ ବିଷୟରେ ପ୍ରଶ୍ନ ପଚାରିଛନ୍ତି, ସେତେବେଳେ ସୁଖଦେବ ଗୋସ୍ୱାମୀ ବ୍ରହ୍ମାଙ୍କ ବିଷୟରେ ପୁଣି କହୁଛନ୍ତି ଯେ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଉଛନ୍ତି, ଯେଉଁ ଭଗବାନଙ୍କର ଯେଉଁ ରହିଛନ୍ତି ପଦ୍ମ ନାଭି ପଦ୍ମରୁ, ଯିଏକି ଗର୍ଭଦର୍ଶାଇ ବିଷ୍ଣୁ ତାଙ୍କର ନାଭି ପଦ୍ମରୁ ଯେଉଁ ନାଭି ଉତ୍ପନ୍ନ ହୋଇଛି, ସେ ନାଭିରେ ସେଇ ନାଭିରୁ ଯେଉଁ ପଦ୍ମ ଉତ୍ପନ୍ନ ହୋଇଛି, ସେଇ ପଦ୍ମରେ ବ୍ରହ୍ମା ଜାତ ହେଉଛନ୍ତି। ଭଗବାନ ପୁତ୍ର ସନ୍ତାନ କରିବା ପାଇଁ ଚାହୁଁଛନ୍ତି, ସେତେବେଳେ ତାଙ୍କର ପତ୍ନୀ ଲକ୍ଷ୍ମୀଦେବୀ ଥିଲେ ମଧ୍ୟ ତାଙ୍କର ଆଶ୍ରୟ ନେଉନାହାନ୍ତି, ସେ ନିଜେ ସୃଷ୍ଟି କରୁଛନ୍ତି ପ୍ରଜା। ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ତେଣୁ ବ୍ରହ୍ମା ସ୍ୱୟଂକୁ ଯଦି କୁହାଯାଉ, ସେ ନିଜେ ନିଜେ ଜନ୍ମ ହେଇଛନ୍ତି। ତେଣୁ ବ୍ରହ୍ମା ଜନ୍ମ ହେଇକରି ସେ ଚିନ୍ତା କରୁଛନ୍ତି ଯେ ମୁଁ କିଏ, ମୋର ଉତ୍ସ କୋଉଠି, ମୋର କଣ ଜୀବନର ଲକ୍ଷ୍ୟ, ଏଇସବୁ ବିଷୟରେ ଚିନ୍ତା କରୁଛନ୍ତି। ସେହି ସମୟରେ ସେ ସେଇ ପଦ୍ମନାଡ଼ ଦେଇକି ଯେତେବେଳେ ଗର୍ଭଦେବ ଜଳରେ ପ୍ରବେଶ କରୁଛନ୍ତି, ସେତେବେଳେ ସେ କିଛି ଜାଣିପାରିଲେ ନାହିଁ। ତେଣୁ ପୁଣି ସେ ସେଇ ପଦ୍ମ ଉପରେ ଯେତେବେଳେ ସ୍ଥାପିତ ହେଲେ, ସେତେବେଳେ ସେ ଦୁଇଟି ଅକ୍ଷର ଶ୍ରବଣ କଲେ, ତ ଏବଂ କ, ତପ। ତେଣୁ ସେ ତପସ୍ୟା କରିଛନ୍ତି ଭଗବାନ ଜାଣିବା ପାଇଁ ବା ନିଜ ବିଷୟରେ ଜାଣିବା ପାଇଁ, ଯଥାର୍ଥ ବ୍ରହ୍ମ ଜିଜ୍ଞାସା ବିଷୟରେ ଜାଣିବା ପାଇଁ ସେ ତପସ୍ୟା କରିଛନ୍ତି। ତେଣୁ ଭଗବାନ ତାଙ୍କ ପାଖରେ ଉପସ୍ଥିତ ହେଇ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏ ଯେଉଁ ଚାରୋଟି ଶ୍ଳୋକ, ଏହି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ତାଙ୍କ ପୁତ୍ର ବ୍ରହ୍ମାଙ୍କୁ ଦେଇ ଦେଇଛନ୍ତି। ଆମର ଜଣେ ମହାରାଜ ଥିଲେ, ରାଧାରମଣ ମହାରାଜ ଅଛନ୍ତି, ସେ କୁହନ୍ତି ଭଗବାନ ତାଙ୍କ ପୁତ୍ରକୁ ପଢ଼ାଇବା ପାଇଁ ଚାହୁଁଛନ୍ତି, ସେ କୋଉ ସ୍କୁଲ ଟ୍ୟୁସନ ପଠାଉନାହାନ୍ତି, ସେ ନିଜେ ତାଙ୍କ ହୃଦୟ ଭିତରେ ଚାରୋଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଇଛନ୍ତି। ଏବଂ ସେଇ ଚାରୋଟି ଶ୍ଳୋକର ଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ଏଇ ବିଶ୍ୱ ସୃଷ୍ଟି କରୁଛନ୍ତି ବା ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଇଛନ୍ତି। ଆପଣମାନେ ଇଞ୍ଜିନିୟରିଂ କରୁଛନ୍ତି, ଡିଗ୍ରୀ ଧାରଣ କରୁଛନ୍ତି, 4 ବର୍ଷ ପାଠ କରୁଛନ୍ତି, କିନ୍ତୁ ବ୍ରହ୍ମା ମାତ୍ର 4 ଶ୍ଳୋକରେ ଏ ସମସ୍ତ ଜ୍ଞାନ ପ୍ରାପ୍ତ ହେଇଯାଇଛନ୍ତି। ଯେଉଁ 4 ଶ୍ଳୋକର ବିସ୍ତାର ନାରଦମୁନି ବ୍ୟାସଦେବଙ୍କୁ ଦେଇଛନ୍ତି ଏବଂ ବ୍ୟାସଦେବ ଏ 18,000 ଶ୍ଳୋକରେ ଭାଗବତ ବର୍ଣ୍ଣନା କରିଛନ୍ତି। ତେଣୁ ଏ 4 ଶ୍ଳୋକ ଭାଗବତ ବୋଲି କୁହାଯାଉଛି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, କିନ୍ତୁ ଆମେ ସଂକ୍ଷେପରେ ସବୁ ବର୍ଣ୍ଣନା କରୁଛେ। ତେଣୁ ସେ କହୁଛନ୍ତି ଅହମେବ ସମୟଭାଗରେ ଭଗବାନ ତାଙ୍କୁ ଜ୍ଞାନ ଦେଉଛନ୍ତି। ପ୍ରଥମ ଜ୍ଞାନ ହେଉଛି ଅହମେବ ସମୟଭାଗରେ ନାନ୍ୟ ସରସ୍ୱତରମ ପଶ୍ଚାତ ଅହମ ଜଗତ୍ୟ ଯୋଗଶି ସେ ସ୍ୱସ୍ତିନ। ଭଗବାନ ହେଉଛନ୍ତି ପ୍ରତ୍ୟେକ ସୃଷ୍ଟିର ଆଦ୍ୟରେ ରହିଛନ୍ତି, ଅହମ୍ ଏହି ସମାବାଗରେ, ଆଉ କିଛି ନାହିଁ, ସଦସତ୍ଵ ଯାହା ସବୁ ଦେଖୁଛେ ସବୁକିଛିର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ। ଏବଂ ବହୁତ ଧ୍ୱଂସ ହେଇଯିବ, ପଶ୍ଚାତ ସବୁ ଅନ୍ତିମରେ କିଏ ରହିବେ ନା ସେଇ ଭଗବାନ ରହିବେ, ସୋ ଅବଶିଷ୍ୟତେ ସେଇ ହେଉଛି ଭଗବାନ ରହିବେ। ତେଣୁ ଅହମ୍ ଶବ୍ଦ ଏଠି କୁହାଯାଇ 3 ଥର କୁହାଯାଇଛି, ତାର କାରଣ ହେଉଛି ଭଗବାନ ନିରାକାର ନୁହନ୍ତି, ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ, ଭଗବାନ ନିଜକୁ ଦେଖାଉଛନ୍ତି, ତାଙ୍କ ବିଗ୍ରହକୁ ଦେଖାଉଛନ୍ତି ବ୍ରହ୍ମାଙ୍କ। ଏବଂ ଋତୁଏତଂ ତତ୍ ପ୍ରତିହେତ ନ ପ୍ରତିହେତ ଚାତ୍ମନି ତତ୍ ପ୍ରତି ଆତ୍ମ ମାୟା ଯଥା ଭାଷ ଯଥା ତମ। ଭଗବାନ ବ୍ୟତୀତ ଆଉ ଯାହା ସବୁ ଆମେ ଭାବୁଛେ ସତ୍ୟ ବୋଲି ସେ ସତ୍ୟ ନୁହଁ। ଋତୁଏତଂ ତତ୍ ପ୍ରତିହେତ ଯୋଉଟା ଭାବୁଛେ ସତ୍ୟ ବୋଲି ସେଟା ପ୍ରକୃତ ସତ୍ୟ ନୁହଁ, ସବୁ କିଛି ମାୟା ଯଥା ଭାଷ ଯଥା ତମ। ଯେମିତି ଅନ୍ଧକାର ଆଲୋକ ଆସିଲେ ଅନ୍ଧକାର ଚାଲିଯାଏ, ସେଭଳି ଭାବରେ ଭଗବାନ ଯଦି ରହିବେ ସେଠି ଆଉ ମାୟା ରହିବ ନାହିଁ, ଯଥା ଭାଷ ଯଥା ତମ। ଯଥା ମହାନ୍ତି ଭୂତାନ ଭୂତେଷୁ ତା ବଚେଷ୍ଟ ପ୍ରବିଷ୍ଟାନି ଅପ୍ରବିଷ୍ଟାନି ତଥା ତେଷୁ ମହନ୍ତେଷୁ। ଯେଭଳି ଭାବରେ ମହତ୍ତତ୍ଵ ରହିଛି, ସେ ମହତ୍ତତ୍ଵରେ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, କିନ୍ତୁ ଭୌତିକ ଜଗତ ସବୁ ସୃଷ୍ଟି ହେଲେ ମଧ୍ୟ ମହତ୍ତତ୍ଵ ତାର ସ୍ୱତନ୍ତ୍ର ସ୍ଥିତି ରହିଛି। ସେଭଳି ଭାବରେ ଭଗବାନ ନିଜକୁ ଯଦି ବିସ୍ତାର କରୁଛନ୍ତି, କିନ୍ତୁ ଭଗବାନ ଏଠି ଥିଲେ ମଧ୍ୟ ଏଠାରେ ନାହାନ୍ତି, ଇଏ ହେଉଛି ଅଚିନ୍ତ ଭେଦଭେଦ ତତ୍ତ୍ଵ। ଏବଂ ଅନ୍ତିମ ଶ୍ଳୋକ କହୁଛନ୍ତି ଯେ ଏତାପଦେବ ଜିଜ୍ଞାସନ ତତ୍ତ୍ଵ ଜିଜ୍ଞାସନାତ୍ମନା ଅନ୍ୟ ବ୍ୟତିରେକାଭ୍ୟାମ ଯତ୍ ସର୍ବତ୍ର ସର୍ବଦା। ଇଏ ହେଉଛି ସବୁକିଛି ଜ୍ଞାନ ନେଇକରି କହିବ, ଏତାପଦେବ ଜିଜ୍ଞାସା ଏତିକି ଆମର ଜିଜ୍ଞାସା ରହିବା କଥା। ଅନ୍ୟ ବ୍ୟତିରେକାଭ୍ୟାମ ପ୍ରତ୍ୟକ୍ଷ ଭାବରେ ହେଉ ପରୋକ୍ଷ ଭାବରେ ହେଉ ଏତିକି ଆମର ଜିଜ୍ଞାସା କରିବା କଥା, ଯତ୍ ସର୍ବତ୍ର ସର୍ବଦା। ଏଇ କଥା ସବୁ ସ୍ଥାନରେ ଏବଂ ସବୁ ସମୟରେ ସବୁ ପରିସ୍ଥିତିରେ ଏଇ କଥା ଜିଜ୍ଞାସା କରିବା କଥା। ଯେଭଳି ଗର୍ଭରେ ପରୀକ୍ଷିତ ମହାରାଜ ଏବଂ ପ୍ରହ୍ଲାଦ ମହାରାଜ ମଧ୍ୟ ଏଇ ଭଗବାନଙ୍କର ଜିଜ୍ଞାସା କରିଛନ୍ତି, ଭଗବାନ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ବାଲ୍ୟକାଳରେ ପ୍ରହ୍ଲାଦ ମହାରାଜ ଏବଂ ଧ୍ରୁବ ସେମାନେ ଭଗବାନ ପ୍ରାପ୍ତ ହୋଇଛନ୍ତି। ଯୁବକାଳରେ ଅମ୍ବରୀଶ ମହାରାଜ ଭଗବାନଙ୍କର ନଅଟି ଯାକ ଭକ୍ତର ଭକ୍ତର ଯେଉଁ ଅଙ୍ଗ ରହିଛି ଭକ୍ତିର ନଅଟି ଅଙ୍ଗ ସବୁକିଛି ପାଳନ କରିଛନ୍ତି, ଭଗବାନଙ୍କୁ ଭକ୍ତି କରିଛନ୍ତି। ଏବଂ ବାର୍ଦ୍ଧକ ଅବସ୍ଥାରେ ଯଯାତି ମହାରାଜ ମଧ୍ୟ ଭଗବାନଙ୍କର ଭକ୍ତି କରିଛନ୍ତି, ଏମିତିକି ମୃତ୍ୟୁ ସମୟରେ ମଧ୍ୟ ଅଜାମିଳ ଭଗବାନଙ୍କର ଆଶ୍ରୟ ନେଇଛନ୍ତି, ଭଗବାନ ନାମ ନେଇଛନ୍ତି, ନାରାୟଣ ନାମ ନେଇଛନ୍ତି। ତେଣୁ ସବୁ ଅବସ୍ଥାରେ ସବୁ ସମୟରେ ଜଣେ ଏହି ଭକ୍ତିକୁ ଆଚରଣ କରିପାରିବେ। ତେଣୁ ବିଚାର ବିଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ସୃଷ୍ଟି ଆରମ୍ଭ କରିଛନ୍ତି। ତେଣୁ ଦଶମ ଅଧ୍ୟାୟରେ ଦ୍ୱିତୀୟ ସ୍କନ୍ଦ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଏହି ଭାଗବତରେ ସମସ୍ତ ଜ୍ଞାନ ରହିଛି, ଦଶଟି ବିଷୟ ରହିଛି। ଅତ୍ର ସର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମୁକ୍ତିର ମନ୍ୱନ୍ତରି ସ୍ଥାନ କଥା ନିରୋଧ ମୁକ୍ତିର ଆଶ୍ରୟ। ସର୍ଗ କେମିତି ସୃଷ୍ଟି ହେଉଛି, ଭଗବାନ କେମିତି ସୃଷ୍ଟି କରୁଛନ୍ତି, ବୈଜ୍ଞାନିକ ମାନେ ଗବେଷଣା କରୁଛନ୍ତି କିଭଳି ସୃଷ୍ଟି ହେଇଛି, କିନ୍ତୁ କିଭଳି ସୃଷ୍ଟି ହେଇଛି ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଅତ୍ର ସର୍ଗ ଏଠାରେ ସେ ବିଷୟ ବର୍ଣ୍ଣନା କରାଯାଇଛି। ବିସର୍ଗ କେମିତି ସୃଷ୍ଟିକୁ ବିସ୍ତାର କରିଛନ୍ତି ବ୍ରହ୍ମା, ଏ ବିଷୟରେ ବର୍ଣ୍ଣନା କରାଯାଇଛି। ସ୍ଥାନ ଏ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ଆମେ ଏହି ସର୍ଗ ଏବଂ ବିସର୍ଗ ବିଷୟ ଶ୍ରବଣ କରିବା। ସ୍ଥାନ କୋଉଠି କଣ ଅଛି, ବୈଜ୍ଞାନିକ ମାନେ ଯାନ ଛାଡ଼ୁଛନ୍ତି ଉପରକୁ, ଚନ୍ଦ୍ର ଗ୍ରହକୁ ବର୍ତ୍ତମାନ ମଙ୍ଗଳ ଗ୍ରହକୁ ଛାଡ଼ୁଛନ୍ତି, କିନ୍ତୁ ଠିକ ସଠିକ ସନ୍ଧାନ କରିପାରୁନାହାନ୍ତି। କିନ୍ତୁ ଆମେ ସଠିକ ସନ୍ଧାନ ସବୁକିଛି ଜ୍ଞାନ ପ୍ରାପ୍ତ ହେଇପାରିବା। ଭାଗବତ ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି, କୋଉଠି କିଏ ଅଛନ୍ତି ସବୁ ବର୍ଣ୍ଣନା କରାଯାଇଛି। ଏବଂ ପୋଷଣ ଭଗବାନ କେମିତି ତାଙ୍କର ଭକ୍ତକୁ ରକ୍ଷା କରନ୍ତି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ଉଦୟ ଆମର କର୍ମବାସନା ଯେଉଁ ରହିଛି, ଯେଉଁ ବାସନା ଥିବା ଦ୍ୱାରା ଆମେ ଯେଉଁ କର୍ମ କରୁଛେ, ଏହି ବିଷୟରେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କର୍ମବାସନା ଉଦୟ। ଏବଂ ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ସେ ମନୁଙ୍କ ବିଷୟରେ 6ଟି ପରିବର୍ତ୍ତନ ହୁଏ ସେ ସମୟରେ ଏହି ଅଷ୍ଟମ ସ୍କନ୍ଧରେ ସେ ବର୍ଣ୍ଣନା କରାଯିବ। ଈଶାନ କଥା ଭଗବାନ ଏବଂ ଭଗବାନଙ୍କ ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। 2ଟି ପ୍ରସିଦ୍ଧ ରାଜବଂଶ ଅଛି, ଗୋଟେ ହେଉଛି ସୂର୍ଯ୍ୟବଂଶ ଏବଂ ଗୋଟେ ଚନ୍ଦ୍ରବଂଶ। ଏହି ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ବିଷୟରେ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ନିରୋଧ ଏହି ଭୌତିକ ଜଗତ ଯେଉଁ ଧ୍ୱଂସ ହେଉଛି, ଚାରିପଟା ଯେଉଁ ଧ୍ୱଂସ ରହିଛି, ଚାରିପଟା ପ୍ରଳୟ ରହିଛି, ସେ ବିଷୟରେ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏବଂ ମୁକ୍ତି ବିଷୟରେ ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଯେଉଁ ଜ୍ଞାନ ଭଗବାନ ଭଗବତ ଗୀତାରେ ଅର୍ଜୁନକୁ ଦେଇଛନ୍ତି, ତାଠାରୁ ଉନ୍ନତର ଜ୍ଞାନ ମୁକ୍ତି ବିଷୟରେ ଭଗବାନ ଉଦ୍ଧବକୁ ଦେଇଛନ୍ତି ଭାଗବତ ଏକାଦଶ ସ୍କନ୍ଧରେ। ଏବଂ ଆଶ୍ରୟ ତତ୍ତ୍ୱ, ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ ଦଶମ ସ୍କନ୍ଧରେ ଭଗବାନଙ୍କର ମଥୁରା ଲୀଳା, ବୃନ୍ଦାବନ ଲୀଳା ଏବଂ ଦ୍ୱାରକା ଲୀଳା 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଆଶ୍ରୟ ତତ୍ତ୍ୱ ଭଗବାନ ବିଷୟରେ ଆଶ୍ରୟ ତତ୍ତ୍ୱ, ଯେଉଁ ଆଶ୍ରୟ ତତ୍ତ୍ୱ ଭଗବାନ ରକ୍ଷଣ ଦଶମସ ବିଶୁଦ୍ଧାର୍ଥମ, ଏ ଦଶମ ଭଗବାନଙ୍କ ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି, ଆଉ ଯେଉଁ ସବୁ 9ଟି ତତ୍ତ୍ୱ ରହିଲା ସେ ତାଙ୍କରି ଉପରେ ଆଶ୍ରୟ କରି ରହିଛନ୍ତି। ତେଣୁ ଭଗବାନଙ୍କୁ ଜାଣିବା ପାଇଁ ହେଲେ ଅନ୍ତତଃ ପକ୍ଷେ ଆମେ ନବମ ସ୍କନ୍ଧ ପର୍ଯ୍ୟନ୍ତ ପାଠ କଲେ ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳା ବିଷୟରେ କିଛି ଆମେ ଜାଣିବା ପାଇଁ ଉପଯୁକ୍ତ ହୋଇପାରିବା। ତେଣୁ ଏହିଭଳି ଭାବରେ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ତାପରେ ତୃତୀୟ ସ୍କନ୍ଧ ଆରମ୍ଭ ହୋଇଛି। ତେଣୁ ତୃତୀୟ ସ୍କନ୍ଧରେ ଆମେ ଯେଉଁ କହିଥିଲୁ ବିଦୁର ଯେଉଁ ଚାଲିଯାଇଥିଲେ ରାଜ୍ୟ ତ୍ୟାଗ କରିକିରି, ମହାଭାରତ ଯୁଦ୍ଧ ପୂର୍ବରୁ 35 ବର୍ଷ କାଳ ସେ ଯାଇଥିଲେ ତୀର୍ଥ ଭ୍ରମଣ କରିଛନ୍ତି ଏବଂ ତୀର୍ଥ ଭ୍ରମଣ ଯେତେବେଳେ ଫେରିଛନ୍ତି ପ୍ରଭାସ ପତ୍ରରେ ପହଞ୍ଚନ୍ତି, ସେଠି ସେ ଖବର ପାଇଲେ ଯେ ଦାଦନ ମାନେ ଧ୍ୱଂସ ପାଇଯାଇଛନ୍ତି, ଭଗବାନ କୃଷ୍ଣ ଏବଂ ବଳରାମ ସେ ତାଙ୍କର ସୁଧାଙ୍କୁ ଚାଲିଯାଇଛନ୍ତି, ପୌରମାନେ ମୃତ୍ୟୁବରଣ କରିଛନ୍ତି, ପାଣ୍ଡବମାନେ ଦିଗ୍ବିଜୟ ଲାଭ କରିଛନ୍ତି, ରାଜ୍ୟ ଶାସନ କରୁଛନ୍ତି। ଏସବୁ ଖବର ପାଇ ଏଭଳି ଭାବରେ ସେ ଯାଉଥିଲା ବେଳେ ପରିବ୍ରାଜନ କରୁଥିଲା ବେଳେ ବୃନ୍ଦାବନରେ ଉଦ୍ଧବଙ୍କ ସହିତ ଦେଖା ହେଇଛି। ତେଣୁ ଉଦ୍ଧବଙ୍କୁ ଦେଖି ସେ ବହୁତ ଆନନ୍ଦିତ ହେଇଛନ୍ତି, ତାଙ୍କୁ କୁଣ୍ଡେଇ ପକାଇଛନ୍ତି ଏବଂ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ତୃତୀୟ ସ୍କନ୍ଧ ପ୍ରଥମ 4ଟି ଅଧ୍ୟାୟରେ ଉଦର ବିଦୁର ଉଦ୍ଧବ ସମ୍ବାଦ ବର୍ଣ୍ଣନା କରାଯାଇଛି, ଯାହାକି ଭାଗବତର ଦଶମ ସ୍କନ୍ଧର ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ କେତୋଟି ଶ୍ଲୋକ ପାଇ ଆମକୁ ଏଇ 4ଟି ଅଧ୍ୟାୟ ବିଷୟରେ କହିବା ଶେଷ କରିବା। ତେଣୁ ଯେତେବେଳେ ବିଦୁରଙ୍କ ପ୍ରଶ୍ନର ଶୁଣି ଉଦ୍ଧବ ଭଗବାନ ଲୀଳାକୁ ସ୍ମରଣ କରୁଛନ୍ତି, जन्मतरोपैकं सुजगं मायावरं दर्शयिता द्वैतं विस्मापरं सोऽस्य च स्वभवदे परं पदं भूषण भूषणांगं। श्री भगवान ये कि हमें भगवान को देखिए अपने अमर शक्ति नहीं जो कोई थी अतः श्री कृष्ण नामादि नाम भवित ग्रहे निंद्रई हमें भगवान का नाम इत्यादि को हमारे भौतिक व प्राकृतिक इंद्रियमान को द्वारा जान पारिवा नहीं। श्री भगवान हमको हमारा मत्स्य लीले वैकम मत्स्य लीला को उपयुक्त करके गोटे लीला करते हमें उसको देखी पारिवा से आम भाई विचार कर से जो मत्स्य लीला करते जन मत्स्य लीला पैकि सो जगन निज जोग बढ़ लीला करते माया वरम दर्शिता गुणित माया को से ग्रहण कर दर्शन देखा एमती कि भगवान रूप से धारण कर माया रूप से निजी आकर्षण कर भगवान निज रूप देख से आकर्षित हो जाए ये रूप कहार बोली से कौश पचार द्वारका कथा रही है निजी को आकर्षण कर भगवान रूप तेनाली तो रूप सब धारण कर विभिन्न प्रकार लीला सब कर ए लीला को जो मैंने दुर्भगवत लोकयम यदव नितराम की जे समस्त नुहरी मीना उड़ुपम समस्ते लोक मैंने बहुत दुर्भागा दुर्भगवत लोकयम विशेष भाव जादव नितराम की जादव मान विशेष भाव दुर्भागा कहीं भगवान से जानपारे ना जे समस्त नुहरी भगवान से जानपारे ना किभर जानपारे ना ना मीना एव उड़ुपम जमती चंद्र क्षीर समुद्र थे से मीन मान थे सी भावे ये चंद्र गोटे आम भाई गोटे मीन भाई चिंता करते जादव मान भगवान कृष्ण को ठीक भाव देखे ना तेणु भगवान लीला अहो बकीजं स्तनकाल कूटं जिघांसया पाय बकीय साध्वी लेभे गतिं ध्यातु चिदांग ध्वन्यं गंगा दयालं शरणं व्रजेम। उद्धव आश्चर्य होती भगवान लीला अहो आश्चर्य अति आश्चर्य बकी पुतना निजर स्तन कालपट विष बढ़ आसला भगवान को हत्या करने असाधु थी किंतु भगवान यदि तार प्राण नाश कले कि माँ दशदा जो व्यवहार गति से गति प्रदान कर दयाल शरण प्रदेम आउ के दयालु व्यक्ति अच्छा शरण एक शुणी सुखदेव गोस्वामी जिते आम संक्षेप कही वर्णन करें सुखदेव गोस्वामी जो जन्म ग्रहण कले बहुत वर्ष काल पाठ 16 वर्ष काल रही माँ का गर्भ से तेणु जन्म हेले सांगे सांगे प्रबध्या कर पड़ी तेणु एक ब्रह्म जीवन कर जंगल व्यासदेव शिष्य मान को कतोटी श्लोक शुणे शिखे पठे श्लोक काठ आने बेलू से श्लोक को आवृत्ति करते गोटे श्लोक ये श्लोक शुणी सुखदेव गोस्वामी आसीच पिता आसिक भागवत अध्ययन कर भगवान लीला को संक्षेप चारोटी अध्याय उद्धव एवं विदुर वर्णना कर उद्धव विदुर को वर्णना कर तेणु भगवान कथा कहते भगवान जो चली जाऊँगी तांकर ये धाम त्याग करी से समय मुझे जाए ज्ञान प्राप्त एवं से मृत्यु भगवान जो शरीर त्याग कले से समय तुमको चिंता करते विद्रोह को तुमको चिंता करते भगवान तेणु विद्रोह जो जान ले भगवान आम जो शरीर त्याग करते आम जब भगवान विषय चिंता करवा आम जीवन श्रेष्ठ सिद्धि प्राप्त होगा अंत काले से माम स्मरण कलेवरम कि भगवान कहार त्याग कर भक्त विषय चिंता करशेष भाव में विद्रोह विषय चिंता करते तेणु से उद्धव एवं मैत्रेय दुई जन ज्ञान प्राप्त होते भगवान मैत्रेय को उपदेश देते तुम्हें ये ज्ञान को विद्रोह को प्रदान कर तेणु विद्रोह मैत्रेय को जा हरिद्वार से सब विभिन्न प्रश्न पचार जनस्य कृष्णा विमुखस्य दैवा अधर्मस्य सुदुखितस्य अनुग्रहाय चरन्ति नूना भूतानि भवानि जनार्दनस्य। लोक मैंने कहीं दुख प्राप्त होती ନା କୃଷ୍ଣାଭିମୁଖ ସେ ଭଗବାନଙ୍କ ବିମୁଖ ହେଇଥିବାରୁ ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛନ୍ତି। ଜନଶ୍ଚ କୃଷ୍ଣାଭିମୁଖ ସେ ଦୈବାତ ଅଧର୍ମଶୀଳ ସେମାନେ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟରେ ଲିପ୍ତ ରହିଛନ୍ତି ଏବଂ ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ଅନୁଭବ କରିବା ପାଇଁ ଚଳନ୍ତି ନୂନା ଭୂତାନି ଜ୍ଞାନ ଆପଣଙ୍କ ଭଳି ଯେଉଁମାନେ ମହାନୁଭବ ବ୍ୟକ୍ତି ଯେଉଁମାନେ ସାଧୁ ସେମାନେ ତାଙ୍କ ପାଖକୁ ଯାଇ ତାଙ୍କୁ କେମିତି ଜୀବନର ଉଦ୍ଧାର ହେବ ସେ ବିଷୟରେ ଆପଣ ଯାଇ ତାଙ୍କୁ ଭଗବାନ କଥା କହି ତାଙ୍କୁ ଉଦ୍ଧାର କରନ୍ତି। ତେଣୁ ମୋତେ ମଧ୍ୟ ଭଗବାନ ଆପଣଙ୍କୁ ଜ୍ଞାନ ଦେଇଛନ୍ତି, ସେ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ବିଦୁରଙ୍କ ପ୍ରାର୍ଥନାରେ ମୈତ୍ରମୁନି ତାଙ୍କୁ ଯେଉଁ ପ୍ରଶ୍ନକୁ ପ୍ରଶଂସା କରି ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କରିଛନ୍ତି। ସୃଷ୍ଟି ବିଷୟରେ ଆରମ୍ଭ କରିଛନ୍ତି, କେମିତି ସୃଷ୍ଟି ହେଉଛି ସୃଷ୍ଟି ବିଷୟରେ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଭଗବାନ ସମସ୍ତେ ସୃଷ୍ଟି କରୁଛନ୍ତି, ଭଗବାନ ଯୋଉ ସମଗ୍ର ବିଶ୍ୱ ରହିଛି ଗୋଟେ ଏକ ଚତୁର୍ଥାଂଶ ଅଂଶରେ ଏଇ ସୃଷ୍ଟି ହେଉଛି। ଭଗବତ ଗୀତା ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଅଥବା କୃଷ୍ଣ ଏକାଂଶନ ସ୍ଥିତ ଜଗତ, ଗୋଟିଏ ଅଂଶରେ ଏ ସମସ୍ତ ଭୌତିକ ଜଗତ ରହିଛି, ଅନେକ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଏ ଯୋଉ ରହିଛି ଏ ସମଗ୍ର ବିଶ୍ୱର ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ ୱାନ୍ ଫୋର୍ଥ। ତେଣୁ ଭଗବାନ ଯେତେବେଳେ ଏଇ ଭୂତ ପ୍ରକୃତିକୁ ଦୃଷ୍ଟି ନିକ୍ଷେପ କରନ୍ତି ସେତେବେଳେ ଭୂତ ପ୍ରକୃତିରେ ସୃଷ୍ଟି ହୁଏ, ଯୋଉ କଣ ବିକାଶ ସୃଷ୍ଟି ହୁଏ ଏବଂ ଏଇ ଭୌତିକ ଜଗତ ସୃଷ୍ଟି ହୁଏ। ତେଣୁ ଏଇ ଭୌତିକ ଜଗତରେ ଭଗବାନ ନିଜକୁ ବିସ୍ତାର କରି ଭଗବାନ ନିଜକୁ ପ୍ରଥମେ କାରଣ ଦର୍ଶାଇ ଉପରେ ବିସ୍ତାର କରନ୍ତି, ଯେ କାରଣାନୁ ଜଳରେ ସ୍ୱୟଂ କରିଛନ୍ତି। ତାଙ୍କଠାରୁ ଗୋଟେ ବିସ୍ତାର ଆସେ, ସେ ଗର୍ଭଦର୍ଶାଇ ବିଷ୍ଣୁ ଉପରେ ଆସନ୍ତି ଏବଂ ଏଇ ବ୍ରହ୍ମାଣ୍ଡ ଭିତରେ ପ୍ରବେଶ କରି ଗର୍ଭଦର୍ ଜଳରେ ସ୍ୱୟଂ କରନ୍ତି। ତାଙ୍କଠାରୁ ଗୋଟେ ବିସ୍ତାର ଆସେ, ସେ ହେଉଛନ୍ତି କ୍ଷୀରୋଦକ ସାହି, ଯିଏକି କ୍ଷୀରୋଦକ ଜଳରେ ସ୍ୱୟଂ କରିଥାନ୍ତି। ତେଣୁ ଭଗବାନ ଯୋଉ ଗର୍ଭଦର୍ଶାଇ ବିଷ୍ଣୁ ତାଙ୍କ ନାଭିରୁ ଗୋଟେ ପଦ୍ମ ଜାତ ହୁଏ, ସେଇ ପଦ୍ମରେ ବ୍ରହ୍ମା ସୃଷ୍ଟି ହୁଅନ୍ତି। ତେଣୁ ବ୍ରହ୍ମାଙ୍କୁ ଯେତେବେଳେ ଜ୍ଞାନ ପ୍ରଦାନ କଲେ, ବ୍ରହ୍ମା ଜ୍ଞାନ ପ୍ରାପ୍ତ ହେଇକରି ସେ ଭଗବାନ ସ୍ତୁତି କରିଛନ୍ତି। ତୃତୀୟ ସ୍କନ୍ଧ ନବମ ଅଧ୍ୟାୟରେ ସେ ସ୍ତୁତି ସବୁ ବର୍ଣ୍ଣନା କରାଯାଇଛି ଯେ ସାଧାରଣତଃ ଲୋକମାନେ ଅହନ୍ୟା କୃତାର୍ଥ କରଣା ନିଶି ନିଶୟାଣ ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା ଦୈବାମାତ୍ରାର୍ଥ ରଚନା ଋଷୟ ଦେବା ଯୁଷ୍ମା ପ୍ରସଙ୍ଗ ମୁଖା ଇଏ ସଂସରନ୍ତି। ଲୋକମାନେ ଅହନ୍ୟା କୃତାର୍ଥ କରଣା, ଲୋକମାନେ ତାଙ୍କର ସମୟ କେମିତି କାଟୁଛନ୍ତି ନା ଦିନରେ କେମିତି ଇନ୍ଦ୍ରିୟ ସୁଖ ପାଇବେ ସେଥିପାଇଁ ଚେଷ୍ଟା କରୁଛନ୍ତି। ନିଶି ନିଶାଣ ରାତିରେ ସେମାନେ ଶୋଇପାରୁନାହାନ୍ତି, କାହିଁକି ସାଧାରଣ ତିନି ପ୍ରକାର ବ୍ୟକ୍ତି ଅଛନ୍ତି ଆମର ଶ୍ରୀମନ୍ତ ଗୌରବନ୍ଦ୍ର ସେନ ମହାରାଜ କଥାରେ କହୁଥିଲେ, ତିନି ପ୍ରକାର ବ୍ୟକ୍ତି ରହିଛନ୍ତି ଯୋଗୀ ଭୋଗୀ ଏବଂ ରୋଗୀ। ଯୋଗୀ ଯେ ସବୁବେଳେ ଭଗବାନଙ୍କୁ ଯୋଗ ଧାରଣ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ 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 ଭଗବାନଙ୍କୁ ସବୁବେଳେ ଧ୍ୟାନ କରୁଛନ୍ତି ତେଣୁ ସେ ଶୋଇପାରୁନାହାନ୍ତି। ଭୋଗୀ ଡାଇବେଟିସ କିଛି ଖାଇପାରିବେ ନାହିଁ, ବିଭିନ୍ନ ପ୍ରକାର ରୋଗ ରହିଛି ଭୋଗୀ। ଆଉ ଯଦି ବା ବହୁତ ଧନ ରହିଛି ଟିକେ ନିଦ ହେଇଗଲାଣି ସାଙ୍ଗେ ସାଙ୍ଗେ କୁକୁର ଭୋଗିବା ଆରମ୍ଭ କଲାଣି, ବିବାହରେ ଡଗ୍ ଲେଖା ହେଉଛି ସବୁ ଦେଇ କୁକୁର ଯଦି ସାବଧାନ, ଟିକେ କିଏ ଯଦି ଗୋଟେ ପଶୁଟେ ଆସିଗଲା ମଧ୍ୟ ସେ ଭୋଗିଦେବ ତେଣୁ ତାଙ୍କ ନିଦର ମଧ୍ୟ ହେଇପାରୁନି। ଏବଂ ରୋଗୀ ସେ ତ ରୋଗରେ ଛଟପଟ ହେଉଛି ସିଏ ମଧ୍ୟ ଶୋଇପାରୁନି। ତେଣୁ ନିଶି ନିଶାଣା ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା, ଏତେ ମନୋରଥ ଆମର ରହିଛି ଆମର କ୍ଷଣ କ୍ଷଣିକ ନିଦ୍ରା ଭଙ୍ଗ ହେଇଯାଉଛି। ଦୈବାମାତ୍ରାର୍ଥ ରଚନା ଋଷି ଦେବା ଦେବତାମାନଙ୍କ ଦ୍ୱାରା ଋଷିମାନଙ୍କ ମଧ୍ୟ କଳ୍ପନା ଜାଗ୍ରତ ହେଇଯାଉଛି, କାହିଁକି ନା ଯୁଷ୍ମ ପ୍ରସଙ୍ଗ ବିମୁଖା ଇହା ସଂସରନ୍ତି, ଭଗବାନଙ୍କୁ ମିଳିଯାଇଥିବା ହେତୁ ଏଠି ସବୁ ଦୁଃଖ ପ୍ରାପ୍ତ ହେଉଛନ୍ତି। ତେଣୁ ଭଗବାନ ପ୍ରାର୍ଥନା କଲା ପରେ ଭଗବାନଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ସେ ଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ସୃଷ୍ଟି କରୁଛନ୍ତି, ବିଭିନ୍ନ ପ୍ରକାର ସୃଷ୍ଟି କରିଛନ୍ତି, ଦଶ ପ୍ରକାର ସୃଷ୍ଟି ରହିଛି। ଏବଂ ପ୍ରଥମେ ସେ ତାଙ୍କର ଚାରି କୁମାରଙ୍କୁ ସୃଷ୍ଟି କରିଛନ୍ତି, ସନତ ସନାତନ ସନାତନ ସନତ କୁମାର, ଏ ଚାରି କୁମାର ଇଏ ହେଉଛି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ପ୍ରଥମ ତୃତୀୟ ଅଧ୍ୟାୟରେ ସେ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କୁ ଯେତେବେଳେ ବ୍ରହ୍ମା କହିଲେ ତମେ ସୃଷ୍ଟି ବିସ୍ତାର କର, ସେତେବେଳେ ସେ ଚାହିଁଲେ ନାହିଁ ସୃଷ୍ଟି ବିସ୍ତାର କରିବା ପାଇଁ, କାହିଁକି ନା ସୃଷ୍ଟି ବିସ୍ତାର କଲେ ସେ ମାୟାର ଅଧୀନରେ ପଡ଼ିଯିବେ, ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ପାଞ୍ଚ ବର୍ଷର ବାଳକ ହିସାବରେ ରହିଛନ୍ତି। ସନାତନ 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 କୁମାର ପାଞ୍ଚ ବର୍ଷର ବାଳକ ହିସାବରେ ରହିଛନ୍ତି, ଏଇ ଆସିବ ପରେ ଆମେ ବର୍ଣ୍ଣନା କରିବୁ, ଏଇ ପିଢ଼ିରେ ଆସିବ। ତେଣୁ ଯେତେବେଳେ ଚାରି କୁମାର ମନା କରିଦେଲେ ସେତେବେଳେ ତାଙ୍କ କ୍ରୋଧ ଯାହାତ ହେଲା ଏବଂ କ୍ରୋଧରୁ ଶିବଜୀ ଯାହାତ ହେଇଛନ୍ତି ଏବଂ ଶିବଜୀ ସେ କ୍ରମଣ କରିଥିଲେ ସେଥିପାଇଁ ତାଙ୍କୁ ଏଗାରଟି ସ୍ଥାନ ରୁଦ୍ର ବୋଲି କହିଲା ରୁଦ୍ର ତାଙ୍କ ନାମ ହେଲା ଏବଂ ତାଙ୍କୁ ଏଗାରଟି ସ୍ଥାନ ଦେଲେ ଏବଂ ଏଗାରଟି ରୁଦ୍ରାଣୀ ମଧ୍ୟ ପ୍ରଦାନ କରିଛନ୍ତି ତାପରେ ତାଙ୍କୁ ଯେତେବେଳେ କହିଲେ ସୃଷ୍ଟି କରିବା ପାଇଁ ସେତେବେଳେ ସେ ଭୂତ ପିଶାଚ ଇତ୍ୟାଦି ସୃଷ୍ଟି କଲେ ତେଣୁ ବ୍ରହ୍ମାକାରିଣ ତମେ ସୃଷ୍ଟି ବର୍ତ୍ତମାନ କର ନା ତମେ ବର୍ତ୍ତମାନ ଧ୍ୟାନ କର ତେଣୁ ଶିବଜୀ ଧ୍ୟାନ କଲେ ଏବଂ ସେହି ସମୟରେ ସେ ଦଶ ଜଣ ଋଷିଙ୍କୁ ସୃଷ୍ଟି କରିଛନ୍ତି ଅତ୍ର ମରିଚି ଅତ୍ରି ଅଙ୍ଗିରସ କୁଲସ୍ଥ କୁଳ କ୍ରତୁ ଭୂଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମ ଏହି ଦଶ ଜଣ ବିଖ୍ୟାତ ଋଷିଙ୍କୁ ଜନ୍ମ ଦେଇଛନ୍ତି ଏବଂ ତାଙ୍କୁ ମଧ୍ୟ କହିଛନ୍ତି କେତେଜଣ ବ୍ରହ୍ମଚାରୀ ରହିଛନ୍ତି ଅନ୍ୟମାନଙ୍କୁ କହିଛନ୍ତି ତମେ ପ୍ରଜା ସୃଷ୍ଟି କର ଏଇଭଳି ଭାବରେ ବିଭିନ୍ନ ସୃଷ୍ଟି ପ୍ରସଙ୍ଗରେ ବର୍ଣ୍ଣନା କରୁଛନ୍ତି ବିଭିନ୍ନ ପ୍ରକାର ଅବିଦ୍ୟା ଇତ୍ୟାଦି ସବୁ ସୃଷ୍ଟି କରିଛନ୍ତି ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି ଏଇଭଳି ଭାବରେ ସୃଷ୍ଟି ଜାରି ରଖିବା ସମୟରେ ଚାରି ପ୍ରକାର ଜୀବନ ସୃଷ୍ଟି କରିଛନ୍ତି ଉଦ୍ଭିଦଜ ଜରାୟୁଜ ଅଣ୍ଡଜ ଏବଂ ସ୍ୱଦେଜ ଏହି ଚାରି ପ୍ରକାର ଜୀବକୁ ସୃଷ୍ଟି କରିଛନ୍ତି ଏହି ବିଭିନ୍ନ ପ୍ରକାର ସୃଷ୍ଟି ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କହୁଛନ୍ତି ଭଗବ ବ୍ରହ୍ମା ଦୁଇ ଜଣଙ୍କୁ ସୃଷ୍ଟି କରିଛନ୍ତି ସତରୂପା ଏବଂ ସ୍ୱୟଂଭୁ ମନୁ ଯିଏକି ଭଗବାନଙ୍କର ଅବତାର ଏକାଦଶରେ ବର୍ଣ୍ଣନା କରାଯାଇଛି ସେମାନେ ହେଉଛନ୍ତି ଭଗବାନଙ୍କର କଣ ବିଭୂତି ତେଣୁ ସତରୂପା ଏବଂ ସ୍ୱୟଂଭୁ ମନୁଙ୍କୁ ଯେତେବେଳେ ସୃଷ୍ଟି କରିଲେ ତାଙ୍କୁ ସେ କହିଲେ ତମେ ସୃଷ୍ଟି ଆରମ୍ଭ କର ପୁରୁଷ ସ୍ତ୍ରୀ ସଂଯୋଗରେ ଯେଉଁ ସୃଷ୍ଟି ଆରମ୍ଭ ହେବ ଏଇଠୁ ଆରମ୍ଭ ହେଇଛି ତେଣୁ ସେ ଦେଖିଲେ ଯେ ପୃଥିବୀରେ ଯେଉଁଠି ସୃଷ୍ଟି କରିବା କଥା ପ୍ରଜା ସୃଷ୍ଟି କରିବା କଥା ପୃଥିବୀ ନାହିଁ କୁଆଡ଼େ ଯାଇଛି ତାଙ୍କର ପତା ପାଉନାହାନ୍ତି ତେଣୁ ଯେତେବେଳେ ସେ ବ୍ରହ୍ମାଙ୍କ ପାଖରେ କଥା କହିଲେ ଯେତେବେଳେ ବ୍ରହ୍ମା ଚିନ୍ତିତ ହେଇଗଲେ ପୃଥିବୀ କୁଆଡ଼େ ଗଲା ତେଣୁ ଚିନ୍ତା କରୁଥିବା ସମୟରେ ତାଙ୍କର ଗୋଟେ ଛିଙ୍କ ଆସିଲା ଏବଂ ତାଙ୍କ ଛିଙ୍କରୁ ଭଗବାନ ବରାହଦେବ ଜୟ ଭଗବାନ ବରାହଦେବ ତେର ତୃତୀୟ ସ୍କନ୍ଧ ତେରରୁ ଉଣେଇଶ ଏହି ସାତଟି ଅଧ୍ୟାୟରେ ଭଗବାନ ବରାହଦେବ ବା ଶୁକ୍ରଦେବଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ତେଣୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ଯେ ଯେତେବେଳେ ଭଗବାନ ବରାହଦେବ କିଭଳି ଆସୁଛନ୍ତି ନା ଏ ଦୁଇଟି ମନ୍ୱନ୍ତର ବିଷୟରେ ଏକାଠି ବର୍ଣ୍ଣନା କରାଯାଇଛି ସେଥିପାଇଁ ଟିକେ ବୁଝିବା ପାଇଁ ଟିକେ ପ୍ରୋବ୍ଲେମ୍ ହେବ ଯାହା ହଉ ଯେତେବେଳେ କଶ୍ୟପ ଏବଂ ଅଦିତି କଶ୍ୟପ ଏବଂ ଦିତି ସେ ଅସମୟରେ ମିଳିତ ହେଇଛନ୍ତି ସେହି ସମୟରେ ଯିଏ ପତନ ହେଇଛନ୍ତି ବୈକୁଣ୍ଠରେ ପତନ ହେଇଛନ୍ତି ଜୟ ଏବଂ ବିଜୟ ଜୟ ବିଜୟ ପତନ ହେଇ ତାଙ୍କର ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ଉପରେ ଜନ୍ମଗ୍ରହଣ କରିଛନ୍ତି ତେଣୁ ଯେତେବେଳେ ବର୍ଣ୍ଣନା କରାଯାଉଛି ଦିତି ଯେତେବେଳେ ଜାଣିଲେ ଯେ ତାଙ୍କର ଗର୍ଭରେ ଦୁଇ ଜଣ ଅସୁର ଯାହା ହେଇଛନ୍ତି ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେବା ପାଇଁ ଚାହୁଁନଥିଲେ ଗର୍ଭରେ ବହୁତ କାଳ ପର୍ଯ୍ୟନ୍ତ ରଖିଲେ କିନ୍ତୁ ତାଙ୍କର ତେଜରେ ସମସ୍ତ ପୃଥିବୀ ପ୍ରକମ୍ପିତ ହେବା ପାଇଁ ଲାଗିଲା ତ୍ରିଭୁବନ ପ୍ରକମ୍ପିତ ହେବା ପାଇଁ ଲାଗିଲା ତେଣୁ ଦେବତାମାନେ ଯାଇ ପ୍ରାର୍ଥନା କଲେ ବ୍ରହ୍ମାଙ୍କୁ କାହିଁକି ଏଭଳି ଅବସ୍ଥା ହେଉଛି ତେଣୁ ବ୍ରହ୍ମା କହିବାର କାରଣ କଣ ନା ଥରେ ତାଙ୍କର ପୁତ୍ରମାନେ ସନକ ସନାତନ ସନାତନ ସନତ କୁମାର ଏମାନେ ତାଙ୍କ ଯୋଗ ବଳରେ ବୈକୁଣ୍ଠ ଲୋକରେ ପହଞ୍ଚିଥିଲେ ବୈକୁଣ୍ଠ ଲୋକରେ ପହଞ୍ଚି ଯେତେବେଳେ ସେ ଗୋଟିଏ ପରେ ଗୋଟିଏ ଦ୍ୱାର ପାର ହେଇକି ଯାଉଛନ୍ତି ସେହି ସମୟରେ ସପ୍ତମ ଦ୍ୱାରରେ ଯୋଉ ଥିଲେ ଦ୍ୱାରପାଳ ଜୟ ଏବଂ ବିଜୟ ସେମାନେ ତାଙ୍କୁ ବାଧା ଦେଇଥିଲେ କାହିଁକି ନା ଏମାନେ ଚାରି ଜଣ ଉଲଗ୍ନ ହେଇକି ଆସୁଛନ୍ତି ବାଳକ ଚାରି ଜଣ କିଏ ଆସିକି ତାଙ୍କୁ ବାଧା ଦେଇଦେଇଥିଲେ ତେଣୁ ସେ ଚାରି ଜଣ ସାମାନ୍ୟ ବାଳକ ନୁହନ୍ତି ସେ ହେଉଛନ୍ତି ବ୍ରହ୍ମାଙ୍କର ପ୍ରଥମ ପୁତ୍ର ସନକ ସନାତନ ସନାତନ ସନତ କୁମାର ଏବଂ କଳିଯୁଗରେ ଯେଉଁ ଚାରୋଟି ସମ୍ପ୍ରଦାୟ ଅଛି ତା ଦେହରେ ଗୋଟିଏ ସମ୍ପ୍ରଦାୟ ହେଉଛି ତାଙ୍କର କୁମାର ସମ୍ପ୍ରଦାୟ ଏବଂ ତାଙ୍କର ହେଉଛନ୍ତି ନିମ୍ବାକାଚାର୍ଯ୍ୟ ହେଉଛନ୍ତି ତାଙ୍କର ଆଚାର୍ଯ୍ୟ କଳିଯୁଗରେ ଯାହା ହଉ ଜୟ ବିଜୟ ଯେତେବେଳେ ତାଙ୍କୁ ବାଧା ଦେଇଥିଲେ ସେତେବେଳେ ତାଙ୍କର କ୍ରୋଧ ଯାହାତ ହେଲା ଏବଂ ସେ ଅଭିଶାପ ଦେଇଦେଲେ ଯେ ତମେ ବୈକୁଣ୍ଠ ଲୋକ ତମେ ଭେଦ ଆସୁଛି ତେଣୁ ତମେ ପୃଥିବୀ ଲୋକକୁ ଗମନ କର ତମେ ରାକ୍ଷସ ଜନି ପ୍ରାପ୍ତ ହୁଅ ଏଭଳି ଭାବରେ ଅଭିଶାପ ଦେଇଦେଲେ କିନ୍ତୁ ଏ ହେଉଛି ଭଗବାନଙ୍କର ଇଚ୍ଛାକରଣ ଏଇଟା ହେଇଛି ତେଣୁ ଭଗବାନ ବୈକୁଣ୍ଠ ଲୋକରୁ ଜାଣି ଆସୁଛନ୍ତି ଭଗବାନ ତାଙ୍କର ବୈକୁଣ୍ଠ ନାରାୟଣ ବୈକୁଣ୍ଠ ଲୋକରେ ଲକ୍ଷ୍ମୀ ଦେବୀଙ୍କ ସହିତ ଆସୁଛନ୍ତି ତାଙ୍କର ରୂପ ସୌନ୍ଦର୍ଯ୍ୟ ଦେଖି ତାଙ୍କର ଯୋଉ ବର୍ଣ୍ଣନା କରାଯାଇଛି ଭଗବାନ ବ୍ରହ୍ମା ସେଟା ବର୍ଣ୍ଣନା କରିଛନ୍ତି ଯେ ଚାରି କୁମାର ଏ ଥିଲେ ବ୍ରହ୍ମ ବା ବ୍ରହ୍ମବାଦୀ ଥିଲେ ବ୍ରହ୍ମ ଚିନ୍ତନ କରୁଥିଲେ କିନ୍ତୁ ଭଗବାନଙ୍କୁ ଯଦି ଦେଖିଲେ ଭଗବାନ ରୂପ ଦେଖିଲେ ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁବିବରଣ ଚକାର ତେଷାମ ଶଙ୍ଖବ୍ୟ ମକର ଦୁଷାମ ବିଚିତ ତନ୍ୟ ଭଗବାନ ରୂପ ସୌନ୍ଦର୍ଯ୍ୟ ଦେଖିଲେ ତାଙ୍କର ଅରବିନ୍ଦ ନୟନ ଦେଖିଲେ ତାଙ୍କର ପାଦାରବିନ୍ଦ ଦର୍ଶନ କଲେ ଏବଂ ତାଙ୍କର ପାଦାରବିନ୍ଦରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ତାଙ୍କର ନାସିକାରେ ପ୍ରବେଶ କଲା ସେତେବେଳେ ସେ ଅପୂର୍ବ ଶିହରଣ ଲାଭ କଲେ ଏବଂ ତାଙ୍କ ପ୍ରତି ଆକର୍ଷିତ ହେଲେ ସେ ଯୋଉ ବ୍ରହ୍ମ ଚିନ୍ତନ କରୁଥିଲେ ନିରାକାର ଚିନ୍ତନ କରୁଥିଲେ ଆଜି ତାଙ୍କର ପରିବର୍ତ୍ତନ ହେଇଯାଇଛି ସେ ବ୍ରହ୍ମା ଭଗବାନଙ୍କର ଭକ୍ତ ହେଇଯାଇଛନ୍ତି ବ୍ରହ୍ମ ଚିନ୍ତନରୁ ସେ ଭଗବତ ଚିନ୍ତନକୁ ଆସିଛନ୍ତି ଉନ୍ନତ ସ୍ଥିତି ସେ ପ୍ରାପ୍ତ ହେଇଛନ୍ତି ତେଣୁ ଭଗବାନ ଦେଖି ସେ ତାଙ୍କୁ ପ୍ରଣାମ କରିଛନ୍ତି ତାଙ୍କୁ ସ୍ତୁତି କରିଛନ୍ତି ଭଗବାନ କହିଲେ ଯେ ଆପଣ ଯୋଉ ଅଭିଶାପ ଦେଲେ ଯୋଉ ମୋର ଦୂତମାନଙ୍କୁ ମୋର ସେବକମାନଙ୍କୁ ଏଇଟା ମୁଁ ସେଥିପାଇଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି ତେଣୁ ଚାରିକୁମାର ନିଜେ ସେମାନେ ମଧ୍ୟ କ୍ଷମା ପ୍ରାର୍ଥନା କଲେ ଆମେ ଜାଣିପାରୁ ନାହିଁ ଆପଣଙ୍କୁ ସେବକଙ୍କୁ ଆମେ କ'ଣ ଅଭିଶାପ ଦେଇଦେଲୁ ଏକଥା କହିବା ପରେ ଭଗବାନ କହିଲେ କି ମୋର ଇଚ୍ଛା ରହିଛି ତେଣୁ ଏ ତିନି ଏ ଯୋଉ ଦୁଇ ଜଣ ଏ ତିନି ଜନ୍ମ ଧରିକିରି ରହିବେ ଏବଂ ମୁଁ ତାଙ୍କର ଆକୁ ଯାଇ ତାଙ୍କୁ ଉଦ୍ଧାର କରିବେ ଏଗୁଡ଼ା ତାଙ୍କୁ କହି ତାଙ୍କୁ ଛାଡ଼ିଛନ୍ତି ତେଣୁ ହିରଣ୍ୟାକ୍ଷ ଏଇଭଳି ଭାବରେ ଯେତେବେଳେ ଭଗବାନ ଶୁକଦେବ ରୂପରେ ଆସିଛନ୍ତି ସେ ଦେବତାମାନେ ତାଙ୍କୁ ସ୍ତୁତି କରିଛନ୍ତି ଏବଂ ସେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଁ ପୃଥିବୀକୁ ଉଦ୍ଧାର କରିବି କହିକି ଆସିଛନ୍ତି ଏବଂ ସେ ଗୋଟେ ଛୋଟ ରୂପରେ ଆସିଥିଲେ ନିଜ ବିରାଟ ବିସ୍ତାର ରୂପ କରିଛନ୍ତି ବ୍ରହ୍ମା ରୂପରେ କରିଛନ୍ତି ଏବଂ ସେ ଜଳ ଭିତରେ ପ୍ରବେଶ କରି ଶୁଙ୍ଘି ଶୁଙ୍ଘି ଯେମିତି ଶୁକର ଶୁଙ୍ଘି ଶୁଙ୍ଘି ତାର ଖାଦ୍ୟ ଗ୍ରହଣ କରେ ଭଗବାନ ଶୁକରଦେବ ସେଗୁଡ଼ିକ ଭାବେ ଅନୁକରଣ କରି ଶୁଙ୍ଘି ଶୁଙ୍ଘି ପୃଥିବୀକୁ ଖୋଜିବାକୁ ଖୋଜୁଛନ୍ତି ଏବଂ ଅନ୍ତିମରେ ଯେତେବେଳେ ଗର୍ଭଦେବ ଜଳରେ ପୃଥିବୀକୁ ପ୍ରାପ୍ତ ହେଲେ ଦଶାତଳରେ ପ୍ରାପ୍ତ ହେଲେ ସେତେବେଳେ ତାକୁ ଧାରଣ କରି ଉତ୍ତୋଳନ କରୁଛନ୍ତି ଏବଂ ସେହି ସମୟରେ ଏ ହିରଣ୍ୟାକୁ ଯାଇ ଭଗବାନଙ୍କୁ ବିଭିନ୍ନ ପ୍ରକାର ଅପମାନ ସୂଚକ କଥା କହିଛନ୍ତି କା ପୁରୁଷ ସାମାନ୍ୟ ଶୁକର ହୀନ ବଳ ଏଇଭଳି ଭାବରେ ବିଭିନ୍ନ ପ୍ରକାର ତାଙ୍କୁ ଗାଳି କରିଛନ୍ତି ଅପମାନ ସୂଚକ କଥା କହିକିରି ତାଙ୍କର ସେ ସମକକ୍ଷ ଯୋଦ୍ଧା କରୁଥିଲେ ନାରଦମୁନି କହିଲେ ତମର ସମସ୍ତ ଯୋଦ୍ଧା ହେଉଛନ୍ତି ଏଇ ଶୁକରଦେବ ତେଣୁ ସେ ତାଙ୍କୁ ସେଭଳି ଚ୍ୟାଲେଞ୍ଜ କରି ତାଙ୍କୁ ସେ ଯୁଦ୍ଧ କରିବା ପାଇଁ ତାଙ୍କୁ ଆହ୍ୱାନ କରିଛନ୍ତି କିନ୍ତୁ ଭଗବାନ ସେସବୁ କଥା ଶ୍ରବଣ କରି ସେସବୁ ଅପମାନ ସୂଚକ କଥାକୁ ସହ୍ୟ କରି ସେ ପୃଥିବୀକୁ ନିଜର ଯେଉଁ କକ୍ଷସ୍ଥଳ ରହିଛି ସେ କକ୍ଷସ୍ଥଳ ସ୍ଥାପନ କରି ତାପରେ ସେ ହିରଣ୍ୟାଙ୍କ ସହିତ ଯୁଦ୍ଧ କରି ହିରଣ୍ୟାଙ୍କୁ ହତ୍ୟା କରିଛନ୍ତି ତେଣୁ ଦେବତାମାନେ ତାଙ୍କ ସ୍ତୁତି କରିଛନ୍ତି ନମୋ ନମସ୍ତେ ଭଗବାନ ଆପଣଙ୍କୁ ଆମେ ନମସ୍କାର କରୁଛୁ ପୁନଃ ନମସ୍କାର କରୁଛୁ କାରଣ ହେଉଛନ୍ତି ଆପଣ ହେଉଛନ୍ତି ସମସ୍ତ ଯଜ୍ଞର ଆପଣ ହେଉଛନ୍ତି ଭଗବାନ ଯଜ୍ଞତନ୍ତବେ ଆପଣ ଯଜ୍ଞମୂର୍ତ୍ତି ଯଜ୍ଞ ସୁକର ଆପଣ ସ୍ଥିତ ଗୃହୀତ୍ୱା ମଳସତ୍ୟ ମୂର୍ତ୍ତେ ଆପଣ ଯୋଉ ମୂର୍ତ୍ତି ଧାରଣ କରିଛନ୍ତି ଇଏ ରଜଗୁଣ ତମଗୁଣ ନୁହଁ ଇଏ ଶୁଦ୍ଧ ସତ୍ୟ ଗୁଣରେ ଆପଣ ଧାରଣ କରିଛନ୍ତି ଦିଷ୍ଟିଆ ଆମର ସୌଭାଗ୍ୟ କ୍ରମେ ଆପଣ ଏଇ ଯୋଉ ମରଣପୃତ ଏଇ ଯୋଉ ଅସୁରକୁ ହତ୍ୟା କରିଛନ୍ତି ତେଣୁ ତୋତ୍ପାଦ ଭକ୍ତା ଭୟମିଶ ନିର୍ଭିତା ତେଣୁ ଆମେ ଆପଣଙ୍କ ଭକ୍ତ ଆମେ ଆପଣଙ୍କ ପାଦପଙ୍କର ଆଶ୍ରୟ ନେଇଛୁ ତେଣୁ ଆପଣ ଆମକୁ ଆନନ୍ଦ ପ୍ରଦାନ କରିଛନ୍ତି ଏଇଭଳି ଭାବରେ ସ୍ତୁତି କରି ଯଜ୍ଞ ବରାହ ତାଙ୍କେ ଚାଲିଯାଇଛନ୍ତି ପଞ୍ଚମ ସ୍କନ୍ଧରେ ଆସିଲେ ତାଙ୍କର ରହିଛି ତାଙ୍କର ଲୋକ ରହିଛି ଯେଉଁଠି ବରାହଦେବ ରହିଛନ୍ତି ଏବଂ ଭୂମି ଦେବୀ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଆମେ ପଞ୍ଚମ ସ୍କନ୍ଧରେ ଆସନ୍ତାକାଲି ବର୍ଣ୍ଣନା କରିବା ତାଙ୍କ ବିଷୟରେ ତେଣୁ ଏଇଭଳି ଭାବରେ ଚାଲିଯାଇଛନ୍ତି ତାପରେ ପୁଣି ସୃଷ୍ଟି ଆରମ୍ଭ ହେଇଛି ସୃଷ୍ଟି କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ସୃଷ୍ଟି କରୁଛନ୍ତି ବ୍ରହ୍ମା ସୃଷ୍ଟି କରୁଛନ୍ତି ପୁଣି ଭଗବାନଙ୍କୁ ସେ ପ୍ରାର୍ଥନା କରୁଛନ୍ତି ପ୍ରାର୍ଥନା କରି ସୃଷ୍ଟି ପୁଣି ଆରମ୍ଭ କରିଛନ୍ତି ତେଣୁ କର୍ଦ୍ଦମଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି କର୍ଦ୍ଦମ ହେଉଛି ବ୍ରହ୍ମାଙ୍କ ପୁତ୍ର ବ୍ରହ୍ମା ତାଙ୍କୁ କହୁଛନ୍ତି ତମେ ପ୍ରଜା ସୃଷ୍ଟି କର ସେଥିପାଇଁ କର୍ଦ୍ଦମୁନି ଆସି ତପସ୍ୟା କରୁଛନ୍ତି ଭଗବାନଙ୍କର ତପସ୍ୟା କରିବା ସମୟରେ ଭଗବାନ ସେଠି ଆବିର୍ଭାବ ହୋଇଛନ୍ତି ଏବଂ କର୍ଦ୍ଦମୁନିଙ୍କ ବିଷୟରେ ଏବଂ ଅନ୍ୟ ବିସ୍ତାର ଯୋଉ ରହିଛି ସୃଷ୍ଟି ରହିଛି ସେ ବିଷୟରେ ଆମେ ଆସନ୍ତାକାଲି ଆଲୋଚନା କରିବା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହି ଗୋପ୍ରମାନନ୍ଦେ ଜୟ ଆମେ ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରି ପ୍ରସାଦ ଗ୍ରହଣ କରିକି ଯିବା। ହରେ
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 Yeah।